हरकृष्ण सर्वप्रथमे आमर शिक्षा गुरु तथा दीक्षा गुरु एवं आमर संस्थार संस्थापक आचार्य श्रीमादेशी भक्ति विधान स्वयं प्रभुपाद महाराज पाद पद्मरे मोर प्रणत निवेदन करी तथा आमर ठिकार पूजित विग्रह मान राधा कृष्ण जी नीलकंठेश्वर मा मंगला एवं हनुमान जी पाद पद्मरे मोर प्रणत निवेदन करी एवं कृपा भिक्षा करी तथा उपस्थित भक्त सज्जन बृंद एवं मातृवृंद को पाखे प्रणत निवेदन करी एवं मंदिर कर्मकर्ता मान पाखे मोर प्रणत निवेदन करी आम आज षष्ठ दिवस कथा आरंभ करवा भगवान गुरु गौरांग असीम कृपार आम पांच दिन धरी समुद्र मंथन लीला आलोचना करे आज षष्ठ दिवस आम पहुँचे तेणु आम पंचम अध्याय आरंभ कर नवम अध्याय पर्यंत काली पर्यंत कथा हो जाती जो अमृत बंटन हूँ जो समुद्र मंथन लीलार शिक्षा हूँ आम जो गत काल एवं सुरा सुरगण समदेश काल एत्यर्थ कर्म मतयोपी फले विकल्पा तत्रा मृत सुरगणा फलमंजसापु न जत्पाद पंकज रज श्रेणा न दैत्या आम देखिले किभली समुद्र मंथन रे देवता माने एवं असुर माने यदि सब किछि समान थिला एक स्थान थिला एक समय थिला एक मत थिला एक सबु प्रकार अर्थ जहाँ सब लगला से सामान लगी बर आम देखा असुर मैंने अधिक परिश्रम करसुकर मुख प्रदेश रहा द्वारा एमती कि अमृत से नहीं जाते अमृत कलश को नहीं जाते किंतु से अमृत प्राप्त हो पारे ना देवता मान अमृत प्राप्त हेले तेणु सुखदेव गोस्वामी समुद्र मंथन लीलार शिक्षा कहते ये जत् पाद पंकज रज श्रेणान दैत्या दैत्य माने असुर माने यदि भगवान के पाद पद्म आश्रय नेले नाही शरण नेले नाही तेणुकरी से माने अमृत प्राप्त रु वंचित हेले से भाव में आम कही कथा आप मन पक दूची अंतिम सुत गोसाई मध्य द्वादश स्कंद तेर अध्याय द्वितीय श्लोक यही कूर्म रूपंकर आराधना करी से विश्वनाथ ठाकुर भाष्य कहते जो भाव में समुद्र मंथन लीलू अमृत उद्भव होते असुर मान को वंचित कर भगवान देवता मान को प्रदान कले से भाई जो वेद रूपक समुद्र रही अनेक वेद रूप वेद साम वेद यजुर्वेद अथर्वेद विभिन्न इतिहास पुराणान पंचम वेद उच्यते इतिहास पुराण महाभारत इत्यादि अठरटी पुराण अच्छा विभिन्न उपपुराण अच्छा ये सब वेद गणित होती पंचम वेद उच्यते कह समस्त वेद शास्त्र रूपक समुद्र को मंथन कर आमे भागवतम प्राप्त होचे भगवान विशेष भाव परीक्षित महाराज जमी अभिशापग्रस्त होते जमी दुर्वासा अभिशाप दे इंद्र को जहाँ फल कि समुद्र मंथन होता से भाव जो श्रृंगी पांच वर्ष बाड़क से जो अभिशाप देते परीक्षित महाराज को से अभिशाप फल जो समुद्र रूपक समुद्र वेद रूपक समुद्र मंथन ये जो भागवत रूपक अमृत से भगवान कृपार सुत गोस्वामी ये आशीर्वाद दौंती ये सब भक्त मैंने प्राप्त हूँ ये भागवतामृत तुम ये भागवतामृत आम आज षष्ठ दिवस पहुँचले ये भागवत रूपक अमृत आम पान करे कर्ण मध्यम भागवत रूपक अमृत पान कर निगम कलपत रोर गणित फलम सुख मुखाद अमृत द्रव संयुतम पीबत भागवतम समालय मुहुरो रसिका भू भावुका भागवतम आरंभ व्यासदेव समस्त यागवत संप्रदाय जो आस भक्त मान ସେ ଆଶୀର୍ବାଦ ଦେଇଛନ୍ତି ଯେ ସମସ୍ତେ ଏ ଭାଗବତ ରୂପକ ଅମୃତ ପାନ କରନ୍ତୁ। ତେଣୁ ଆଜି ଆମେ ଷଷ୍ଠ ଦିବସରେ ଆଲୋଚନା କରିବା, ଯେତେବେଳେ ବର୍ତ୍ତମାନ ଦେଖିଲେ ଦୈତ୍ୟମାନେ ଯେ ସେମାନେ ଅମୃତ ପ୍ରାପ୍ତ ହେଇପାରିଲେ ନାହିଁ, ତେଣୁ ସେଥିପାଇଁ ସେ ଦାୟୀ କରୁଛନ୍ତି, ଏଇ ଯେଉଁ ବିଷ୍ଣୁଙ୍କୁ ଦାୟୀ କରୁଛନ୍ତି ଅଜିତ। ଅଜିତ ପକ୍ଷପାତ କରିଛନ୍ତି, ଦେବତାମାନେ ମଧ୍ୟ ତାଙ୍କ ତରଫରୁ ଚେଷ୍ଟା କରିବା କହିବା କଥା, ନାହିଁ ଅସୁରମାନଙ୍କୁ କିଛି ଦିଅ, ଦୈତ୍ୟମାନଙ୍କୁ କିଛି ଦିଅ, ସେଇଟା ବି ସେମାନେ କଲେନି। ତେଣୁ ଦୈତ୍ୟମାନଙ୍କର କ୍ରୋଧ ଆସିଗଲା। ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଯେ ଧାୟତ ବିଷୟାନ ପୁଂସ ସଙ୍ଗସ୍ତେଷୁ ବଜାୟତେ ସଙ୍ଗାତ ସଞ୍ଜାୟତେ କାମ କାମାତ କ୍ରୋଧ ଭିଜାୟତେ। କ୍ରୋଧ କେବେ ଆସୁଛି? ଅବଶ୍ୟ ଇଏ ରଜଗୁଣରୁ ଆସୁଛି, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କିନ୍ତୁ ତାର ମଧ୍ୟ କିଭଳି ଆସୁଛି ତାର କ୍ରମ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି। ଯେତେବେଳେ ଦେବତାମାନେ ସନ୍ଧି ପ୍ରସ୍ତାବ ଆଣିକି ଆସିଥିଲେ, ଦୈତ୍ୟମାନେ ସେଠି ରାଜି ହେଇଥିଲେ, କାହିଁକି ନା ତାଙ୍କର ଏ ଅମୃତ ଦେବତାମାନଙ୍କ ଠାରୁ ନେଇଯାଇକିରି ନିଜେ ପାନ କରିବେ ବୋଲି ଚିନ୍ତା କରିଥିଲେ, ଏଇ କାମନା ତାଙ୍କର ଥିଲା। କିନ୍ତୁ କାମ ଯେତେବେଳେ ବାଧାପ୍ରାପ୍ତ ହେଲା, ସେତେବେଳେ କ୍ରୋଧ ଆସିଲା, ଯେତେବେଳେ କ୍ରୋଧ ଆସେ ସେତେବେଳେ ମୋହ ଆସି ପହଞ୍ଚେ, କ୍ରୋଧାତ୍ ଭବତି ସମ୍ମୋହ। ତେଣୁ ମୋହରୁ ସ୍ମୃତି ଆମର ବିଭ୍ରମ ହେଇଯାଏ, ସ୍ମୃତି ଆମର ନଷ୍ଟ ହେଇଯାଏ, ସମ୍ମୃତି ବିଭ୍ରମ। ତେଣୁ ସ୍ମୃତି ବିଭ୍ରମ ହେଲେ ବୁଦ୍ଧି ନାଶ ହେଇଯାଏ, ସ୍ମୃତି ଭଂସାତ୍ ବୁଦ୍ଧି ନାଶ। ତେଣୁ ବୁଦ୍ଧି ନାଶ ହେଲେ ଆମର ପତନ ହେଇଯାଏ, ବୁଦ୍ଧି ନାଶାତ୍ ପ୍ରଣଶ୍ୟତି। ତେଣୁ ଅସୁରମାନେ ବର୍ତ୍ତମାନ ତାଙ୍କର ପ୍ରଣଶ୍ୟତି ବା ତାଙ୍କର ପତନ ହେଇଗଲା। ଯଦିଓ ବହୁତ ଦିନ ଧରି ପରିଶ୍ରମ କଲେ, ତଥାପି ସେ କିଛି କିଛି ପାଇଲେ, ସମୁଦ୍ର ମନ୍ଥନରୁ ଏରାବତ ଯୋଉ ଉଚ୍ଚେଶ୍ରବା ଗୁଡ଼ା ପାଇଲେ ଏବଂ ବାରୁଣୀ ମଦିରା ପ୍ରାପ୍ତ ହେଲେ, ଏଇସବୁ ଜିନିଷ ପାଇଲେ ସେ। କିନ୍ତୁ ଯୋଉ ମୁଖ୍ୟ ଥିଲା ତାଙ୍କର କାମନା ଅମୃତ ପ୍ରାପ୍ତ ହେବା ପାଇଁ, ସେଥିରୁ ସେମାନେ ବଞ୍ଚିତ ହେଲେ। ତଥାପି ସେମାନେ ଯଦି ସେଇଠିରେ ଫେରିଯାଇଥାନ୍ତେ, ତାଙ୍କର ରାଜଧାନୀକୁ ଫେରିଯାଇଥାନ୍ତେ, ତାହେଲେ ବି ତାଙ୍କର ମଙ୍ଗଳ ହେଇଥାନ୍ତା। କିନ୍ତୁ ତାଙ୍କର ବୁଦ୍ଧି ନଷ୍ଟ ହେଇଯାଇଛି, ବୁଦ୍ଧିଭ୍ରଂଶ ହେଇଯାଇଛି, ତେଣୁ ସେମାନେ ଇତି ଦାନବ ଦୈତେୟା ନାବିନ୍ଦନ ଅମୃତନ ରୂପ ଯୁକ୍ତ କର୍ମାଣି ଯଥାଶ୍ଚ ବାସୁଦେବ ପରାଙ୍ଗୁଖା। ସୁଖଦେବ ସ୍ୱାମୀ ବାରମ୍ବାର ସେ କଥା କହୁଛନ୍ତି, ଭଗବାନଙ୍କର ଶରଣ ନଗଲେ ଆମେ ସବୁ ପ୍ରକାର ଅସୁବିଧା ପ୍ରାପ୍ତ ହେବା। ତେଣୁ ବାସୁଦେବ ପରାଙ୍ଗୁଖା, ବାସୁଦେବଙ୍କୁ ସେ ତାଙ୍କର ବାସୁଦେବଙ୍କ ଆଡ଼କୁ ଚାହୁଁନାହାନ୍ତି, ବାସୁଦେବଙ୍କୁ ପଛ କରିଦେଇଛନ୍ତି। ଏ ଭୌତିକ ଜଗତ ବହିର ଯେଉଁ ଯାଇଛି ଭଗବତ ଗୀତାରେ ଭାଗବତ ବର୍ଣ୍ଣନା କରାଯାଇଛି ଯେ ଯଶ୍ୟସ୍ତି ଭକ୍ତିର ଭଗବତୀ ଅକିଞ୍ଚନା ସର୍ବୈ ଗୁଣୈ ତତ୍ର ସମାସତେ ସୁରା ରାହୁ ଭକ୍ତସ୍ୟ କୃତ ମହତ୍ ଗୁଣା ମନୋରଥନା ସତି ଧାବତ ବହି। ଏହି ବହିର୍ଜଗତ ପ୍ରତି ସେମାନେ ଧାବିତ ହେଉଛନ୍ତି, ମନଗତରେ ଧାବିତ ହେଉଛନ୍ତି, ଏଇଠୁ ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେବେ। କିନ୍ତୁ ଭକ୍ତି ଗ୍ରହଣ କରୁନାହାନ୍ତି, ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ସେମାନେ ଏ କଥା ସେଠି ବାସୁଦେବ ପରାଙ୍ଗୁଖା, ବାସୁଦେବଙ୍କର କୁ ସେ ତାଙ୍କ ଆଡ଼କୁ ଚାହୁଁନାହାନ୍ତି, ତେଣୁ ତାଙ୍କର ଇତି ଦାନବ ଦୈତ୍ୟା ନାବିନ୍ଦନ ଅମୃତନ ରୂପ, ଯେହେତୁ ସେମାନେ ବାସୁଦେବ ପରାମୁଖ ହେଇଯାଇଥିଲେ ସେଥିପାଇଁ ସେମାନେ ଅମୃତ ପ୍ରାପ୍ତ ହେଇପାରିଲେ ନାହିଁ। ସାଧୟିତ୍ୱା ଅମୃତଂ ରାଜନ୍ ପାୟିତ୍ୱା ଶୋକାନ୍ ସୁରାନ୍ ପଶ୍ୟତାଂ ସର୍ବଭୂତାନାଂ ଯଜୌ ଗରୁଡ ବାହନ। ତାହେଲେ ଭଗବାନ କଣ କଲେ ନା ସାଧୟିତ୍ୱା ଅମୃତଂ ରାଜନ୍, ଭଗବାନ ସାଧନ କଲେ, ଅମୃତ ପ୍ରାପ୍ତିର ସାଧନ ବ୍ୟବସ୍ଥା କଲେ, ଏବଂ ପାୟୁତ୍ୱା ଶୋକାନ୍ ସୁରାନ୍, ପାୟୁତ୍ୱା ତାଙ୍କୁ ପିଆଇଲେ ମଧ୍ୟ, ଯଦି ଅମୃତ ଯୋଉ ବ୍ୟବସ୍ଥା କଲେ ସାଧନ କଲେ ଅମୃତ ବାହାରିଲା, ତଥାପି ଯଦି ଭଗବାନ ଆଉ କୌଣସି କାର୍ଯ୍ୟ ଯଦି ନେଇନଥାନ୍ତେ, ଆଉ କୌଣସି ବ୍ୟବସ୍ଥା କରିନଥାନ୍ତେ, ତାହେଲେ ଅସୁରମାନେ ହିଁ ପାନ କରିଥାନ୍ତେ। ତେଣୁ ଭଗବାନ ପୁଣି ମୋହିନୀ ରୂପ ଧାରଣ କରି ଆସିଲେ ଏବଂ ପାୟୁତ୍ୱା ଦେବତାମାନଙ୍କୁ ପୁଣି ପାନ କରେଇଲେ, ଭଗବାନ ପ୍ରଦାନ କଲେ ସେମାନଙ୍କୁ ପାୟୁତ୍ୱା ଶୋକାନ ଭଗବାନ ଶୁକଦେବ ସେମିତି ଶୋକାନ ତାଙ୍କ ନିଜର ସେମାନେ ସୁରାନ ଦେବତାମାନେ ତାଙ୍କ ନିଜର ଶୋକାନ ଏମାନେ ପର ହେଇଗଲେ ଅସୁରମାନେ। ଯଦିଓ ଭଗବାନଙ୍କର କେହି ପର ନାହାନ୍ତି କି କେହି ନିଜର ନୁହନ୍ତି, ଭଗବତ ଗୀତା ଭଗବାନ କହିଛନ୍ତି ସମ୍ମୋହଂ ସର୍ବଭୂତେଷୁ ନମେ ଦୋଷୋସ୍ତି ନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତ୍ୟା ମୟି ତେତେଷୁ ଚାପ୍ୟହଂ। ଭଗବାନ ସମସ୍ତଙ୍କ ପ୍ରତି ସମାନ ସମ୍ମୋହ ସମ ସେ ସର୍ବଭୂତାନାଂ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣ ଯାଉଛନ୍ତି ଭଗବାନ ତାଙ୍କୁ ରକ୍ଷା କରନ୍ତି, ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ଯେ ଯଥା ମାଙ୍କ ପ୍ରପଦ୍ୟନ୍ତେ ତାଙ୍କୁ ତଥୈବ ଭେଦାମ୍ୟହଂ। ଯେମିତି ଉଦାହରଣ ଦିଆଯାଇଛି ଗୋଟେ କଳ୍ପବୃକ୍ଷ ରହିଛି, ଯେଉଁମାନେ ସେ କଳ୍ପବୃକ୍ଷରେ ଆଶ୍ରୟ ନେବେ ତାଙ୍କର ସମସ୍ତ କାମନା ସେ କଳ୍ପବୃକ୍ଷ ପୂରଣ କରିବ, କିନ୍ତୁ ଯେଉଁମାନେ ସେ କଳ୍ପବୃକ୍ଷରେ ଆଶ୍ରୟ ନ ନେବେ ତାଙ୍କର କେମିତି କାମନା ପୂରଣ କରିପାରିବେ କଳ୍ପବୃକ୍ଷ। ତେଣୁ ସେହିଭଳି ଭାବରେ ଭଗବାନ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଶୋକାନ ତାଙ୍କ ନିଜର ଦେବତାମାନଙ୍କୁ ସେ ଅମୃତ ପିଆଇଲେ, ତା ମାନେ ଏଥିରୁ ଜଣାପଡ଼ିଲା ଯେ ଅସୁରମାନେ ପର ହେଇଗଲେ। ଯଦିଓ ଅସୁରମାନଙ୍କୁ ମଧ୍ୟ ଭଗବାନ ଚାହାନ୍ତି ତାଙ୍କର ମଙ୍ଗଳ ପାଇଁ, କିନ୍ତୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, କଣ କରାଯିବ? ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନଙ୍କୁ ଯେ ମତ୍ଚିତା ସର୍ବଦୁର୍ଗାଣି ମତ୍ ପ୍ରସାଦା ତରିଶସି ଅଥ ଚେତ ମହଙ୍କାରାନ୍ ନ ଶୋଷସି ବିନକ୍ଷସି। ମୁଁ ତୁମକୁ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ବିଭିନ୍ନ ପ୍ରକାର ଜ୍ଞାନ ଉପଦେଶ ଦେଇଛନ୍ତି ଭଗବାନ, ତେଣୁ ଯଦି ଆମେ ଆମର ଚିତ୍ତରେ ଆମର ମନରେ ସେହି ଭଗବାନଙ୍କ ଉପଦେଶକୁ ସ୍ମରଣ କରିବା, ସେ ଅନୁସାରେ ଯଦି କାର୍ଯ୍ୟ କରିବା ତାହେଲେ ଭଗବାନଙ୍କ କୃପା ପ୍ରାପ୍ତ ହେବା, ମତ୍ ପ୍ରସାଦ ଭଗବାନଙ୍କ ପ୍ରସାଦ ଆମେ ପ୍ରାପ୍ତ ହେବା। ପ୍ରସାଦ ପ୍ରାପ୍ତ ହେଲେ ସର୍ବଦୁର୍ଗାଣି ଯେତେ ଦୁଃଖ ଅଛି ଯେତେ ବିପଦ ଅଛି ସବୁକୁ ଆମେ ପାର ହେଇଯାଇପାରିବା, କିନ୍ତୁ ଅହଙ୍କାର ବଶତଃ ଅସଚେତ ମହଙ୍କାର ନ ଶୋଷି ଭଗବାନ କଥା ଆମେ ଶୁଣିବା ନାହିଁ, ଏ କାନରେ ପୁରୀ ସେ କାନରେ ବାହାର କରିଦେବା, ତାହେଲେ ଅହଙ୍କାର ନ ଶୋଷି ତାହେଲେ ବିନକ୍ଷସି ତାହେଲେ ତୁମର ବିନାଶ ହେଇଯିବ। ଭଗବାନ ଆମର କେମିତି ଉନ୍ନତି ହବ, ଆମେ କେମିତି ମଙ୍ଗଳ ପ୍ରାପ୍ତ ହେବା ସେଥିପାଇଁ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁମାନଙ୍କ ମାଧ୍ୟମରେ ସବୁ ବ୍ୟବସ୍ଥା କରିଛନ୍ତି କେମିତି ଆମେ ଏ ଭୌତିକ ଜଗତରୁ ଦୁଃଖରୁ ଆମେ ମୁକ୍ତ ହେବା, କେମିତି ଆନନ୍ଦରେ ରହିବା। କିନ୍ତୁ ଯଦି ଆମେ ସେ କଥା ନ ଶୁଣିବା ସେସବୁ ଗ୍ରହଣ ନ କରିବା ତାହେଲେ ଆମେ ସେଥିରୁ ବଞ୍ଚିତ ହେବା। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତେଣୁ ଏଇଭଳି ଭାବରେ ପଶ୍ୟତାଂ ସର୍ବଭୂତାନାଂ ଯଜୌ ଗରୁଡ ବାହନ। ଅନ୍ତିମରେ ଯେଉଁ ଅମୃତ ବଣ୍ଟନ ଲୀଳା ହଉଥିଲା ଗତକାଲି, ସେ ଅମୃତ ବଣ୍ଟନରେ ଅନ୍ତିମରେ ରହିଛନ୍ତି ଚନ୍ଦ୍ର ଏବଂ ସୂର୍ଯ୍ୟ, ତାଙ୍କ ମଝିରେ ସର୍ଭାନୁ ବା ରାହୁ ଯାଇ ବସିଯାଇଥିଲେ, ତେଣୁ ସେ ଅମୃତ ପାନ କରିଦେଇଛନ୍ତି। ଭଗବାନ ଚାହୁଁଥିଲେ ବସିବା ପାଇଁ, ସେଥିପାଇଁ ସେ ଅନ୍ୟ ଅସୁରମାନଙ୍କୁ ମୋହ କରିଥିଲେ ତାଙ୍କୁ ମୋହ କରିନଥିଲେ। ଏ ଅମୃତ ପାନର ଯେଉଁ ରହିଛି ମହାତ୍ମା ଦେଖିବା ପାଇଁ ସେ ବ୍ୟବସ୍ଥା କରିଥିଲେ ଭଗବାନ, ତେଣୁ ଭଗବାନ ସେଇ ମୋହିନୀ ରୂପରେ ଚକ୍ରକୁ ଆହ୍ୱାନ କଲେ ଏବଂ ସେ ଚକ୍ର ଦ୍ୱାରା ସୁଦର୍ଶନ ଚକ୍ର ଦ୍ୱାରା ସେ ରାହୁର ଶିରଚ୍ଛେଦ କରିଦେଲେ। ତେଣୁ ଯେହେତୁ ସେ ଅମୃତ ପାନ କରିଥିଲେ ରାହୁ, ସେଥିପାଇଁ ତାଙ୍କ ଶିର କଟିଗଲେ ମଧ୍ୟ ଶିରଟି ବଞ୍ଚିକି ରହିଲେ ଏବଂ ବ୍ରହ୍ମା ସେ ଶିରକୁ ଗୋଟେ ଗ୍ରହରେ ପରିଣତ କରିଦେଲେ। ଯେମିତି ସୂର୍ଯ୍ୟ ରହିଛନ୍ତି ଗ୍ରହ ଗୋଟେ ରହିଛନ୍ତି, ଚନ୍ଦ୍ର ଗୋଟେ ଗ୍ରହ ରହିଛନ୍ତି, ସେଭଳି ଭାବରେ ରାହୁ ମଧ୍ୟ ଗୋଟେ ଗ୍ରହ ରହିଛନ୍ତି, ଯେଉଁଥିପାଇଁ କି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ରାହୁ ତାଙ୍କୁ ଗିଳିବା ପାଇଁ ଚେଷ୍ଟା କରୁଛି, ଯେଉଁଥିପାଇଁ କି ସୂର୍ଯ୍ୟ ପରାଗ ହେଉଛି ବା ଚନ୍ଦ୍ରଗ୍ରହଣ ହେଉଛି ପୂର୍ଣ୍ଣମୀ ଏବଂ ଅମାବାସ୍ୟା ଦିନ। ତେଣୁ ସମସ୍ତଙ୍କ ସାମ୍ନାରେ ପଶ୍ଚାତାଂ ସର୍ବଭୂତାନାଂ ସମସ୍ତେ ଦେଖୁଛନ୍ତି। ଅସୁରମାନେ ଯୋଉ ଚିନ୍ତା କରୁଥିଲେ ଏତେ ସୁନ୍ଦରୀ ସ୍ତ୍ରୀ ଆମେ ପାଇବା, କେତେ କଥା ତାଙ୍କର କାମ ଉଦ୍ଦୀପନା ବଢି ବଢିକା ଯାଉଥିଲା, ତାଙ୍କର ରୂପ ଦେଖି ତାଙ୍କର କଥା ଦେଖି ତାଙ୍କର ଚାଲି ଦେଖି ସବୁ ପ୍ରକାର ସେମାନେ କାମ ବିମୋହିତ ହେଇଯାଇଥିଲେ, ମଦନ ବ୍ୟପିତୁମ ହେଇଯାଇଥିଲେ, କାମ ବିମୋହିତ ହେଇଯାଇଥିଲେ। କିନ୍ତୁ ଯେତେବେଳେ ଭଗବାନ ମୋହିନୀ ଯେତେବେଳେ ଚକ୍ର ଆହ୍ୱାନ କରି ରାହୁକୁ ବିନାଶ କଲେ, ସେତେବେଳେ ଅସୁରମାନଙ୍କର କାମ କାମ ଦୂର ହେଲା, କାମ ଉଦ୍ଦୀପନା ଦୂର ହେଲା। ଆରେ ଇଏ ସେଇ ବିଷ୍ଣୁ। ତେଣୁ ସମସ୍ତଙ୍କ ସାମ୍ନାରେ ପଶ୍ଚତାଙ୍ଗ ସର୍ବଭୂତାନାମ, ଦେବତାମାନେ ପ୍ରଥମରୁ ଜାଣିଛନ୍ତି ଇଏ ହେଉଛନ୍ତି ଭଗବାନ ବୋଲି, ମହିନ ରୂପରେ ଆସିଛନ୍ତି। କିନ୍ତୁ ଅସୁରମାନେ ଜାଣିପାରନ୍ତି ନାହିଁ, ପ୍ରସନ୍ନ ବି ନ ପଶ୍ଚତି। ବହୁତ ବ୍ୟକ୍ତି ଅଛନ୍ତି ଦେଖିକିରି ମଧ୍ୟ ଦେଖିପାରନ୍ତି ନାହିଁ। ଯେତେବେଳେ ଆମର ଯୁଧିଷ୍ଠିର ମହାରାଜ, ଆମେ ଯୋଉ କହୁଥିଲୁ କଥା, ଯୋଉ ଜଳାଶ୍ରୟରେ ଯୁଧିଷ୍ଠିର ମହାରାଜ ପହଞ୍ଚିଛନ୍ତି, ତାଙ୍କର ଭାଇମାନେ ମୃତ୍ୟୁବରଣ କରିଛନ୍ତି, ସେଥିରେ ଧର୍ମବକ କେତେଗୁଡ଼େ ପ୍ରଶ୍ନ ପଚାରିଛନ୍ତି। ତା'ଦେହରେ ଗୋଟିଏ ପ୍ରଶ୍ନ ଥିଲା, କି ଆଶ୍ଚର୍ଯ୍ୟ, ସବୁଠୁ ବଡ଼ି ଆଶ୍ଚର୍ଯ୍ୟ ଜିନିଷ କ'ଣ? ତେଣୁ ସେ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ କହିଥିଲେ ଯେ ଅହନି ଅହନି ଭୂତାନି ଗଚ୍ଛନ୍ତି ଜମାଳୟମ୍ ଶେଷ ସ୍ଥାବରମ୍ ଇଚ୍ଛନ୍ତି କି ଆଶ୍ଚର୍ଯ୍ୟ ମତ ପରମ। ପ୍ରତିଦିନ ଆମେ ଦେଖୁଛେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ଯେଉଁମାନେ ଜୀବିତ ଅଛନ୍ତି ସେମାନେ ସେ ବିଷୟରେ ଚିନ୍ତା କରୁନାହାନ୍ତି। ସେମାନେ ହଉଛନ୍ତି ଆମେ ତ ବଞ୍ଚିକି ରହିଛେ ଆଉ, ସ୍ଥାବରମ୍ ଇଚ୍ଛନ୍ତି, ଆମେ ତ ଅଛେ, ଠିକ ଅଛେ ଆଉ। ତେଣୁ ଆଠାରୁ ଆଉ ବଡ଼ ଆଶ୍ଚର୍ଯ୍ୟ ଜିନିଷ କ'ଣ ଅଛି? ତାମାନେ ସେମାନେ ଦେଖିକିରି ମଧ୍ୟ ଦେଖିପାରୁନାହାନ୍ତି, ପଶ୍ଚନ୍ନପି ନ ପଶ୍ଚତି, ଭାଗବତରେ ମଧ୍ୟ କଥା କୁହାଯାଇଛି। ପ୍ରଥମରେ ସେ କଥା କୁହାଯାଉଛି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଶତବ୍ୟାଧିନୀ ରାଜେନ୍ଦ୍ର ନୃଣାଂସନ୍ତି ସହସ୍ରଶ ଅପଶ୍ୟତ ଆତ୍ମତତ୍ତ୍ୱ ଗୃହେଷୁ ଗୃହ ମେଧିନା ନିଦ୍ରୟା ହେତେ ନକ୍ତଂ ବ୍ୟବାୟନ ଚବାବୟ ଦିବାଚାତ୍ୟ ହ ରାଜନ୍ କୁଟୁମ୍ବ ଭରଣୀ ନବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟସୁ ଅସତ୍ସୁ ଅପି ତେଷାଂ ପ୍ରମତ୍ତ ନିଧନଂ ପଶ୍ଚନ୍ନପି ନ ପଶ୍ୟତି। ସାଧାରଣତଃ ଲୋକମାନେ ସକାଳୁ ଉଠିଲେ ବିଭିନ୍ନ ପ୍ରକାର କଥା ଶୁଣୁଛନ୍ତି, ବିଭିନ୍ନ ପ୍ରକାର ଦୃଶ୍ୟ ଦେଖୁଛନ୍ତି, ଟିଭି ଇତ୍ୟାଦିରେ ବହୁତ ପ୍ରକାର ଦୃଶ୍ୟ ଦେଖୁଛନ୍ତି, କିନ୍ତୁ ତାଙ୍କର ସାମ୍ନାରେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି। ତେଷାଂ ପ୍ରମତ୍ତ ନିଧନ, ଏଭଳି ପ୍ରମତ୍ତ ଅବସ୍ଥାରେ ଅଛନ୍ତି, ତାଙ୍କର ନିଧନକୁ ଦେଖି ମଧ୍ୟ ଦେଖିପାରୁନାହାନ୍ତି। ତେଣୁ ସେଠି ଏଠି ମଧ୍ୟ ସେ କଥା କୁହାଯାଉଛି ଯେ ପଶ୍ଚତାଂ ସର୍ବଭୂତାନାଂ, ସମସ୍ତେ ଦେଖୁଛନ୍ତି କିନ୍ତୁ ଯେତେ ଦେବତାମାନେ ଠିକ ଦେଖିପାରୁଛନ୍ତି, ଅସୁରମାନେ ଦେଖିପାରୁନାହାନ୍ତି। କାରଣ ଏତେ ଯୋଉ ସବୁ ଘଟଣା ସବୁ ହେଲା, ଅନ୍ତତ ପକ୍ଷେ ଦୈତ୍ୟମାନେ ଭଗବାନଙ୍କ ଶରଣ ଯିବା କଥା, ଅନ୍ତତ ପକ୍ଷେ ଗୋଟିଏ ନାମ ଉଚ୍ଚାରଣ କରିବା କଥା, କ'ଣ ହରେ କୃଷ୍ଣ 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 ହରେ 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 ରାମ ରାମ, କିନ୍ତୁ ଗୋଟିଏ ଥର ବି ମହାମନ୍ତ୍ର ଉଚ୍ଚାରଣ କରେ ନାହିଁ। ଭଗବାନ ଶରଣ ନ ଯାଇ କେତେ ଅସୁବିଧା ହେଉଛନ୍ତି, କିନ୍ତୁ ତଥାପି ସେ ଭଗବାନଙ୍କର ଶରଣ ଯାଉନାହାନ୍ତି, ଭଗବାନଙ୍କ ନାମ ନେଉନାହାନ୍ତି, ଦେଖିକିରି ମଧ୍ୟ ଦେଖିପାରୁନାହାନ୍ତି ସେମାନେ। ତେଣୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ପଶ୍ଚତାଂ ସର୍ବଭୂତାନାମ, ଯଦିଓ ଭଗବାନଙ୍କର ଏଇଟାକୁ ଦେଖୁଛନ୍ତି କିନ୍ତୁ ତାର ଅର୍ଥକୁ ବୁଝିପାରୁନାହାନ୍ତି ସେମାନେ। ଯାହା ହଉ ବର୍ତ୍ତମାନ କ'ଣ କଲେ ନା, ଭଗବାନ ଯୋଉ ମୋହିନୀ ରୂପରେ ହେଇଥିଲେ, ତାଙ୍କର ବସ୍ତ୍ର ଇତ୍ୟାଦି ଆଉ କାଢ଼ିବା ଦରକାର ପଡ଼ିଲା ନାହିଁ, ସାଙ୍ଗେ ସାଙ୍ଗେ ସେ ପରିବର୍ତ୍ତନ ହେଇଗଲା, ତାଙ୍କର ରୂପ ମୋହିନୀରୁ ମୋହନ ହେଇଗଲେ, ରାଧା ମଦନ ମୋହନ ହେଇଗଲେ, ମଦନ ମଦନ ମୋହନ ମୋହିନୀ ହେଇଯାଇଥିଲେ, ପୁଣି ସେ ମୋହନ ମଦନ ମୋହନ ହେଇଗଲେ ଭଗବାନ। ଏଭଳି ଭଗବାନଙ୍କର ଅଦ୍ଭୁତ ଲୀଳା ସବୁ ରହିଛି, ତେଣୁ ସମସ୍ତେ ଦେଖୁଛନ୍ତି ଭଗବାନ ସାଙ୍ଗେ ସାଙ୍ଗେ ବିଷ୍ଣୁ ରୂପରେ ପରିବର୍ତ୍ତିତ ହେଇଗଲେ, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରି ବିଷ୍ଣୁ ରୂପ ଧାରଣ କରି ପୀତବାସ ପରିଧାନ କରି ତାଙ୍କର ଉତ୍ତରୀ ପରିଧାନ କରି ବିଭିନ୍ନ ପ୍ରକାର ଅଳଙ୍କାର ଯୋଉ ରହିଛି ସବୁ ଅଳଙ୍କାର ପରିଧାନ କରି ସବୁ ସେଇ ବେଶରେ ଆସି ଠିଆ ହେଇଯାଇଛନ୍ତି, ସେଇ ବେଶରେ ରହିଯାଇଛନ୍ତି, ସେ ପରିବର୍ତ୍ତନ ହେଇଯାଇଛି ତାଙ୍କର ମୋହିନୀ ରୂପ। ଏବଂ ଯଜୌ ଗରୁଡ ବାହନ, ଭଗବାନ ଚିନ୍ତା କଲେ ଯେ ବର୍ତ୍ତମାନ ସବୁ ଯାହା ମୋର ଥିଲା, ଯାହା ଦେବତାମାନେ ଚାହୁଁଥିଲେ ସେ ସବୁ ପୂରଣ ହେଇଗଲା, ତେଣୁ ମୋର ଆଉ ଆବଶ୍ୟକତା ନାହିଁ ଏଠି ରହିବାର। ତେଣୁ ଗରୁଡ଼ଜୀଙ୍କୁ ଯେତେବେଳେ ସ୍ମରଣ କଲେ, ଗରୁଡ଼ ଶାସି ପହଞ୍ଚିଗଲେ, ଗରୁଡ଼ ବାହନ ସ୍ମରଣ ମାତ୍ରକେ ସବୁ ହେଇପାରୁଛି ଭଗବାନ ଯେତେବେଳେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ, ଭଗବାନଙ୍କ ସବୁକିଛି ସ୍ୱାଭାବିକ। ତେଣୁ ଯେତେବେଳେ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ମୁଁ ଚାଲିଯିବି, ଗରୁଡ଼ଙ୍କୁ ଡାକିବା ପୂର୍ବରୁ ଗରୁଡ଼ ଆସି ପହଞ୍ଚିଯାଉଛନ୍ତି। ଗରୁଡ଼ ବାହନ ଭଗବାନ ଗରୁଡ଼ଙ୍କ ପାଖ ପୃଷ୍ଠରେ ବସି ଯଜଉ ଚାଲିଗଲେ। ତେଣୁ ସପତ୍ନାନାଂ ପରାମୃଦ୍ଧି ଦୃଷ୍ଟ୍ୱା ତେ ଦିତିନନ୍ଦନ ଅମୃଷ୍ୟମାଣା ଉତ୍ପେତୁ ଦେବାନ୍ ପ୍ରତ୍ୟୟତାୟୁଧା। ତେଣୁ ବର୍ତ୍ତମାନ ତାଙ୍କର ଶତ୍ରୁମାନଙ୍କର ଏଭଳି ଯୋଉ ଉନ୍ନତି ଦେଖି ଅମୃତ ପାନ କଲେ। ଆମର ଗୋଟେ ବହୁତ ସୁନ୍ଦର କଥା ରହିଛି, ଯେତେବେଳେ ଧ୍ରୁବ ମହାରାଜ ବିମାତା ତାଙ୍କୁ ତାଙ୍କର ପିତା ଉତ୍ତାନପାଦଙ୍କର ସିଂହାସନ ବସିବା ପାଇଁ ବାଧା ଦେଲେ ଏବଂ ବହୁତ କଠୋର କଥା କହିଲେ, କହିଲେ ତପସ୍ୟା ଆରାଧ୍ୟ ପୁରୁଷଂ ତସେବାନୁଗ୍ରହଣମେ ଗର୍ଭେତ୍ୱଂ ସାଧିତଂ ସାଧେୟମାତ୍ମାନଂ ଯଦିଚ୍ଛସେ ନୃପାସନମ୍। ତମେ ଏମିତି ବସିପାରିବ ନାହିଁ, ପିତାଙ୍କ କୋଳରେ ବସିପାରିବ ନାହିଁ, ନା କାହିଁକି ସେ ମୋର ପିତା, ନା ପିତା ହେଲେ କ'ଣ ହବ, ତମେ ମୋ ଗର୍ଭରେ ଆସିନ, ମୁଁ ତମେ ମୋ ଗର୍ଭରେ ଆସିଛି, ତମର ଯୋଉ ମା ଅଛନ୍ତି ସୁମିତି ତମେ ତାଙ୍କ ଗର୍ଭରେ ଆସିଛ, ତେଣୁ ତମର ବସିବାର ଅଧିକାର ନାହିଁ। ଯଦି ଚାହୁଁଛ ବସିବା ପାଇଁ ତାହେଲେ ତପସ୍ୟା କର, ଆରାଧନା କର, ଭଗବାନଙ୍କର ଆରାଧନା କର। ତପସ୍ୟା ଆରାଧ ପୁରୁଷ ତସେବା ଅନୁଗ୍ରହଣ, ତାଙ୍କର ଅନୁଗ୍ରହରେ ଗର୍ଭେ ତ୍ୱଂ ସାଧମ ଆତ୍ମନ ମୋର ଗର୍ଭରେ ତମେ ଆସିବ, ଆସିଲେ ଯାଇକିରି ଏଇ ନୃପ ବା ରାଜାଙ୍କର ସିଂହାସନ ବସିପାରିବ। ତେଣୁ ଏଭଳି କଠୋର କଥା କହିଲେ, ତେଣୁ ଧ୍ରୁବ ମହାରାଜ ବହୁତ କ୍ରୋଧ ପ୍ରକାଶ କରିଛନ୍ତି। 5 ବର୍ଷର ବାଳକ, ତେଣୁ ତାଙ୍କ ମାଙ୍କ ପାଖକୁ ଯାଉଛନ୍ତି, ସେ କଥା କହିପାରୁନାହାନ୍ତି, ଏତେ କ୍ରୋଧ ତାଙ୍କର ଆସୁଛି, ଏତେ କ୍ରନ୍ଦନ କରୁଛନ୍ତି ମଧ୍ୟ। କିନ୍ତୁ ଅନ୍ୟ ଦାସୀମାନେ କହିଲେ ଏଇଭଳି ଭାବରେ ବିମାତା ସୁରୁଚି ଏଇଭଳି ଭାବରେ କହିଲେ, ଯେଉଁଥିପାଇଁ କି ପ୍ରହ୍ଲାଦ ବହୁତ କ୍ରୋଧ ପ୍ରକାଶ କରିଛନ୍ତି। ତେଣୁ ତାଙ୍କ ମା କହିଲେ, ସରି ଧ୍ରୁବ ନା କିଏ ଧ୍ରୁବ, ହଁ ଧ୍ରୁବ, ତେଣୁ ତାଙ୍କ ମା କହିଲେ, ସୁନିତି କହିଲେ, ତମର ବିମାତା ଯାହା କହିଲେ ଯଦିଓ କ୍ରୋଧରେ କହିଛନ୍ତି କିନ୍ତୁ ସେ ଠିକ କଥା କହିଛନ୍ତି। ସେ ଭଗବାନଙ୍କର ଶରଣରେ ଗଲେ ଯାହାର ଯାହା କାମନା ଅଛି ପୂରଣ ହବ। ତମେ ମଧ୍ୟ ସେଇ ଭଗବାନଙ୍କର ତପସ୍ୟା କର, ତାଙ୍କୁ ଆରାଧନା କର। ନା କେମିତି ମୁଁ ଆରାଧନା କରିବି, ନା ମୁଁ ତ ଜାଣିନି ଭଗବାନ କେମିତି ଆରାଧନା କରାଯାଏ, କିନ୍ତୁ ମୁଁ ଶୁଣିଛି ଯେ ବଣ ଜଙ୍ଗଲକୁ ଯାଇକିରି ମୁନିଋଷିମାନେ ସେଠି ଆରାଧନା କରନ୍ତି, ତେଣୁ ସେ ଯାଉଛନ୍ତି। ସେଇ ସମୟରେ ଜଣେ ଯେତେବେଳେ ଭଗବାନ ପାଇଁ ଭଗବାନ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି, ତେଣୁ ଭଗବାନ ମଧ୍ୟ ତାଙ୍କ ପାଇଁ ବ୍ୟବସ୍ଥା କରନ୍ତି କେମିତି ସେ ତାଙ୍କୁ ପ୍ରାପ୍ତ ହେବେ। ବ୍ରହ୍ମାଣ୍ଡ ଭ୍ରମିତ କୋର୍ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିରତା ବିଜ। ଯେଉଁମାନେ ଭଗବାନ ପ୍ରାପ୍ତ ହେବା ପାଇଁ ଚାହାନ୍ତି, ଭଗବାନ ତାଙ୍କ ପାଇଁ ଗୁରୁଙ୍କର ବ୍ୟବସ୍ଥା କରନ୍ତି ଏବଂ ଗୁରୁଙ୍କର କୃପାରୁ ସେ ଭଗବାନ ପ୍ରାପ୍ତ ହେଇପାରିବେ। ତେଣୁ ଆମର ଗୋଟିଏ କଥା କହିବା ଥିଲା, ନାରଦମୁନି ତାଙ୍କୁ କହିଛନ୍ତି ଯେ ତମେ 5 ବର୍ଷର ବାଳକ, ତମର ବର୍ତ୍ତମାନ ଖେଳିବା ସମୟ, ତମେ ଭଗବାନ ପ୍ରାପ୍ତ ହେବା ଏତେ ସହଜ ଜିନିଷ ନୁହଁ। ମୁନି ଋଷିମାନେ ଜୀବନ ତାଙ୍କୁ ବିତି ଯାଉଛି, ସେ ପ୍ରାପ୍ତ ହେଇପାରୁନାହାନ୍ତି, ପରୀକ୍ଷା କରୁଥିଲେ, ଗୁରୁ ପରୀକ୍ଷା କରନ୍ତି ଛାତ୍ରକୁ। କିନ୍ତୁ ଧ୍ରୁବ କହିଲେ, ନା ନା ମୁଁ ଭଗବାନଙ୍କର ଆରାଧନା କରିବି, ମତେ ଦୟାକରି କୁହନ୍ତୁ କେମିତି ମୁଁ ଆରାଧନା କରିବି। ସେଇଠି ସେ ତାଙ୍କୁ ଗୋଟେ କଥା କହିଥିଲେ ଯେ ଗୁଣାଧିକାନ୍ ମୁଦମ୍ ଲୁପ୍ସେ ଅନୁକ୍ରସଂ ଗୁଣାଧୁମାତ୍ ମୈତ୍ରୀ ସମାନତ ଅନୁଚ୍ଛେନ୍ ନ ତାପେଇ ରବିଭୂତେ। ଆମେ ଯେଉଁ ବିଭିନ୍ନ ପ୍ରକାର ତିତାପରେ ଦଗ୍ଧୀଭୂତ ହଉଛେ, ତାର କାରଣ ହଉଛି ଏଇଟା, ଆମର ଯେ ଉନ୍ନତ ସ୍ଥିତିରେ ଅଛନ୍ତି ଗୁଣାଧିକାନ୍, ଆମଠୁ ଯାହାଙ୍କର ଗୁଣ ଅଧିକା ଅଛି ତାଙ୍କୁ ଦେଖିଲେ ଆମର କଣ ଆସୁଛି, ଆମର ଭାବ କଣ ଆସୁଛି, ଆମର ଆସୁଛି ଏନ୍ଭି ଆସୁଛି, ଈର୍ଷା ଆସୁଛି। ପ୍ରଭୁପାଦ ମହାରାଜ କହିଛନ୍ତି ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍, ଏ ତିନୋଟି ଜିନିଷ, ଦିଜ୍ ଆର୍ ଦି କଜେସ୍ ଅଫ୍ ମାଟେରିଆଲ ଟ୍ରିବୁଲେସନ୍ସ। ଭୌତିକ ତୃତୀୟ ପାଇଁ ଏ ତିନୋଟି ଜିନିଷ ଦାୟୀ, କିନ୍ତୁ ଆମର ଯେଉଁମାନେ ଆମଠୁ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଦେଖିଲେ ଆମର ଆକ୍ଚୁଆଲି ପ୍ରକୃତ ଭାବ ହବା କଥା କିଭଳି ଭାବରେ, ନା ଆନନ୍ଦ ହବା କଥା, ମୁଦଙ୍ଗ ଲିପ୍ସେ ଆମେ ଆନନ୍ଦିତ ହବା କଥା, କାରଣ ସେ ଆମଠାରୁ ଗୁଣରେ ଅଧିକ। କିନ୍ତୁ ଆମର ସେଟା ଆସୁନି, ଆମର ଆସୁଛି ଈର୍ଷା ଆସୁଛି। ଏବଂ ଅନୁକ୍ରସଂ ଗୁଣା ଧମାତ୍, ଯେଉଁମାନେ ଆମଠାରୁ ନିମ୍ନ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଅନୁକ୍ରସଂ, ତାଙ୍କୁ କୃପା କରିବା କଥା, କିନ୍ତୁ ଆମର କଣ ଆସୁଛି ନା ଡିରାଇଜନ୍, ଆମେ ତାଙ୍କୁ ଥଟ୍ଟା ପରିହାସ କରୁଛେ। ଏବଂ ମୈତ୍ରୀ ସମାନତ ଅନୁଚ୍ଛନ୍, ଆମର ସମାନ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ମୈତ୍ରୀ କରିବା କଥା ବା ବନ୍ଧୁତ୍ୱ ସ୍ଥାପନ କରିବା କଥା, କିନ୍ତୁ ଆମର ତାଙ୍କୁ ଦେଖିଲେ ଆମର ଗର୍ବ ଆସୁଛି। ତେଣୁ ବର୍ତ୍ତମାନ ଯେତେବେଳେ ଅସୁରମାନେ ଦେଖିଲେ, ଦେବତାମାନେ ନିଶ୍ଚିନ୍ତ ଭାବରେ ଉନ୍ନତ ସ୍ଥିତିରେ ଅଛନ୍ତି, ସେମାନେ ଭୌତିକ ଜଗତର ପରିଚାଳନା ଦାୟିତ୍ୱରେ ଅଛନ୍ତି, ଅସୁରମାନେ କଣ କରୁଛନ୍ତି, ଖାଲି ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି, ପରିଚାଳନା ମ୍ୟାନେଜମେଣ୍ଟକୁ ନେଇଯିବା ପାଇଁ ତାଙ୍କର କେମିତି ପ୍ରେସିଡେଣ୍ଟ ହେବେ। ଏତିକି କେବଳ ତାଙ୍କର କାମନା, ଆଉ କିଛି ନାହିଁ। ତମର ତ ଦାୟିତ୍ୱ ବର୍ତ୍ତମାନ ତମକୁ ଦିଆଯାଏ ନାହିଁ, ତମେ ସେଥିରେ ରହିବ, ସେତିକି ସନ୍ତୁଷ୍ଟ ରହିବ, ଯେତିକି ଭଗବାନ ଦେଇଛନ୍ତି ସେତିକି ସନ୍ତୁଷ୍ଟ ରହିଥାନ୍ତ, ତାହେଲେ ଆନନ୍ଦରେ ସମସ୍ତେ ରହିପାରିଥାନ୍ତେ। ତୁ ମା ନା ଆମେ ପ୍ରେସିଡେଣ୍ଟ ହବୁ, ତେଣୁକରି ଝଗଡ଼ା ହଉଛି। ତେଣୁ ତାଙ୍କର ଯୋଉ ଉନ୍ନତ ସ୍ଥିତିରେ ଅଛନ୍ତି ଦେବତାମାନେ, ତାଙ୍କୁ ଦେଖିଲେ ସେମାନେ ଆନନ୍ଦିତ ହବା କଥା, କିନ୍ତୁ ତାଙ୍କ ପ୍ରତି ଈର୍ଷା ହଉଛି, ଗୁଣାଧିକାର ସେ କରୁନାହାନ୍ତି, ଆନନ୍ଦ ହଉନାହାନ୍ତି। ଏବଂ ଯଦି ବା ସେ କେତେ ଜଣ ଅଛନ୍ତି ତାଙ୍କ ସହିତ ସମାନ ସ୍ତରରେ ଅଛନ୍ତି, ତାଙ୍କ ପ୍ରତି ବନ୍ଧୁତା ସ୍ଥାପନ କରୁନାହାନ୍ତି। ଏକା ପିତା କଶ୍ୟପ, ଏକ ପିତା ଏକ କଶ୍ୟପ, କଶ୍ୟପ ଗୋତ୍ରରେ ସମସ୍ତେ ଆସୁଛନ୍ତି, କିନ୍ତୁ ବନ୍ଧୁତା ସ୍ଥାପନ କରିପାରୁନାହାନ୍ତି। ଗର୍ବ ହଉଛି, ଆମର ଏତେ ଶକ୍ତି ରହିଛି, ଆମେ ତାଙ୍କୁ ହଟେଇ ଦେବୁ, ଆମେ ରାଜା ହେଇଯିବୁ, ଏଇଭଳି ଭାବରେ ତାଙ୍କର ଆସୁଛି। ଏବଂ ଯଦି ଦେବତାମାନେ ନିମ୍ନ ସ୍ତରରେ ଅଛନ୍ତି ମଧ୍ୟ, ତାଙ୍କୁ କୃପା କରିବା କଥା, ତମର ଭାଇ ନା, ତାଙ୍କୁ କୃପା କରିବା କଥା, କିନ୍ତୁ ସେତିକି କରୁନାହାନ୍ତି, ତେଣୁ ସେମାନେ ଦୁଃଖ ପ୍ରାପ୍ତ ହେଉଛନ୍ତି। ସପତ୍ନାନାଂ ପରାମୃଦ୍ଧି ଦୁଷ୍ଟତା ଦିତି ନନ୍ଦନ, ଦିତିଙ୍କର ନନ୍ଦନ ସେମାନେ ସବୁ, କିନ୍ତୁ ପିତା ହେଉଛନ୍ତି ସେ କଶ୍ୟପ। ତେଣୁ ଏଇ ଦିତି ନନ୍ଦନା ଯେଉଁମାନେ ଦୈତ୍ୟମାନେ, ସେମାନେ ଅମୃଷ୍ୟମାଣା ଉତ୍ପେତୁ, ତାଙ୍କର ଆସିଗଲା ବର୍ତ୍ତମାନ ଅମୃଷ୍ୟମାଣା, ତାଙ୍କର ତାଙ୍କ ପ୍ରତି ଈର୍ଷା ଆସିଯାଉଛି। ତେଣୁ ଉତ୍ପେତୁ ସେମାନେ କ'ଣ କଲେ ନା, ଦେବାନ ପ୍ରତ୍ୟୁଦ୍ୟତା ଆୟୁଧ, ସାଙ୍ଗେ ସାଙ୍ଗେ ଆୟୁଧ ଉଠିବା ପାଇଁ ଆରମ୍ଭ କଲେ ଯୁଦ୍ଧ କରିବା ପାଇଁ। ସେମାନେ ବର୍ତ୍ତମାନ ଅମୃତପାନ କରିଦେଇଛନ୍ତି, ଅମୃତପାନ କଲେ କ'ଣ ହବ, ଅତୀତରେ ବହୁତ ଥର ସେମାନେ ତାଙ୍କୁ ପରାସ୍ତ କରିଛନ୍ତି, ଆମେ ପ୍ରଥମେ କହିଥିଲେ ସେ କଥା, ଦୁର୍ବାସର ଯେତେବେଳେ ଅଭିଶାପ ଦେଇଥିଲେ ସେତେବେଳେ ସେମାନେ ଶ୍ରୀହୀନ ହେଇଯାଇଥିଲେ, ଅସୁରମାନେ ତାଙ୍କୁ ବିନାଶ କରିଦେଲେ, ତାଙ୍କୁ ହତ୍ୟା କରିଦେଉଥିଲେ, ବହୁତ ଦେବତା ମୃତ୍ୟୁବରଣ କରିଥିଲେ, ଏତେ ଦୁର୍ବଳ ହେଇପଡ଼ିଥିଲେ। ତେଣୁ ସେଇ ଅତୀତ କଥା ମନେ ପକାଇ ବର୍ତ୍ତମାନ କହୁଛନ୍ତି, ସେ ଦେଖିପାରୁନାହାନ୍ତି ଯେ ଭଗବାନ କିଭଳି ତାଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ତଥାପି ଯୋଉ ରହିଛି ଆମର ଗୋଟେ ଇଂରାଜୀରେ ପ୍ରୋଭର୍ବ ରହିଛି, ହୋପ୍ ଏଗେନଷ୍ଟ ହୋପ୍, ଆଶାର ତାଙ୍କର ଆଶା ବିଫଳ ହେଲେ ମଧ୍ୟ ପୁଣି ଆଶା କରୁଛନ୍ତି, ହୋପ୍ ଏଗେନଷ୍ଟ ହୋପ୍। ତେଣୁ ସେମାନେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ଏମାନଙ୍କୁ ପୁଣି ଆମେ ହରେଇଦେବା। ତେଣୁ ପ୍ରତ୍ୟୁଦୂତା ଆୟୁଧ, ଆୟୁଧ ସବୁ ଧରିବା ପାଇଁ ଆରମ୍ଭ କଲେ ଯୁଦ୍ଧ କରିବା ପାଇଁ, ଶଙ୍ଖ ତାଙ୍କ ପାଖରୁ ଆରମ୍ଭ ହେଉଛି ବାଜିବା, ଏସବୁ ଲାଜିବ। ଯୁଦ୍ଧ କ୍ଷେତ୍ରରେ କିଭଳି ସିନ୍ ରହିଛି ଆମେ ଖାଲି କିଛି କିଛି ଆଲୋଚନା କରିବା, ଅନ୍ତିମରେ ଆମେ ଗୋଟେ ଶୁଣେଇବା ଆପଣମାନଙ୍କୁ, ପ୍ରଭୁପାଦ ମହାରାଜ ଯୋଉ ଭାଗବତମ ରଚନା କରିଛନ୍ତି ସେଇଟାକୁ ଡ୍ରାମାଟିକାଲି ପ୍ରେଜେଣ୍ଟେସନ୍ ହେଇଛି, ଆମର ଭାଗବତମକୁ ଡ୍ରାମାଟିକାଲି ପ୍ରେଜେଣ୍ଟେସନ୍ ହେଇଛି। ବିଶେଷ ଭାବରେ ଏଇ ଅଧ୍ୟାୟଟିକୁ ଆମେ ଯେତେବେଳେ ପ୍ରସାଦ ପାଇବା ସେଇ ସମୟରେ ଶୁଣିବା, କେମିତି ଯୁଦ୍ଧ କ୍ଷେତ୍ରରେ କେମିତି ବିଭୀଷିକା ରହିଛି, କିଭଳି ଶଙ୍ଖ ନାଦ ହେଉଛି, କିଭଳି ଶଙ୍ଖ ଭେରି ତୁରି ଏସବୁ ନାଦ ହେଉଛି, ଏସବୁ ଡ୍ରାମାଟିକାଲି ପ୍ରେଜେଣ୍ଟେସନ୍ ହେଇଛି, ଆମେ ଶୁଣେଇବା ସେଇଟା ଅଧ୍ୟାପକମାନେ। ତେଣୁ ସାଙ୍ଗେ ସାଙ୍ଗେ ଆୟୁଧ ଧରି ଚାଲିଲେ ଯୁଦ୍ଧ କରିବା ପାଇଁ। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯୁଦ୍ଧ ପ୍ରଥମେ ଏଇ ଅସୁରମାନଙ୍କ ଠାରୁ ହିଁ ଆରମ୍ଭ ହୁଏ, ଦେବତାମାନେ କେବଳ ଚାହାନ୍ତି ନାହିଁ ଯୁଦ୍ଧ କରିବା ପାଇଁ। ଦେଖନ୍ତୁ କେତେ ପ୍ରକାର କୌରବମାନେ କେତେ ପ୍ରକାର ପାଣ୍ଡବମାନଙ୍କ ବିରୁଦ୍ଧରେ ମାରିବା ପାଇଁ କେତେ ପ୍ରକାର ଚକ୍ରାନ୍ତ ନ କରିଛନ୍ତି, ପ୍ରଥମରୁ ଛୋଟ ପିଲାବେଳଠୁ ଭୀମକୁ ବିଷ ଲୋଡ଼ୁ ଦେଇକି ମାରିଦେବା ପାଇଁ ଚେଷ୍ଟା କରିଥିଲେ, ପୁଣି ତାଙ୍କୁ ଲକ୍ଷାଗୃହରେ ନେଇକିରି ଜାଳି ଦେଇକିରି ମାରିଦେବା ପାଇଁ ଚେଷ୍ଟା କରିଥିଲେ, କେତେ ପ୍ରକାର ଚେଷ୍ଟା କରିଛନ୍ତି, କିନ୍ତୁ ତଥାପି ଏତେ ପ୍ରକାର ଦ୍ରୋହ କଲେ ମଧ୍ୟ ପାଣ୍ଡବମାନେ ଚାହୁଁନଥିଲେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ। ସେମାନେ କହୁଥିଲେ ଆମେ ଶାନ୍ତିରେ ରହିବା, ଶାନ୍ତି ପ୍ରସ୍ତାବ ନେଇ ଯାଇଛନ୍ତି ଭଗବାନ, ଯାଇଛନ୍ତି ଶାନ୍ତି ପ୍ରସ୍ତାବ ନେଇକି ଯାଇଛନ୍ତି, କିନ୍ତୁ ତଥାପି ସେମାନେ ଶାନ୍ତି ପ୍ରସ୍ତାବରେ ରାଜି ହେଇନାହାନ୍ତି, ବିନା ଯୁଦ୍ଧ ସୂଚକ୍ରେ ମେଦିନ ଦେବେନି ବୋଲି କହୁଛନ୍ତି ଦୁର୍ଯ୍ୟୋଧନ। କିନ୍ତୁ ତଥାପି ଏତେ ପ୍ରକାର ଦ୍ରୋହ ପରେ, ଏତେ ପ୍ରକାର ଅସୁବିଧା ପରେ, ଯୁଦ୍ଧ ନିର୍ଣ୍ଣୟ ହେବା ପରେ, ଏବଂ ତାଙ୍କ ପକ୍ଷରୁ ଶଙ୍ଖନାଦ ହେଇଯାଇଛନ୍ତି, ତସ୍ୟ ସଞ୍ଜନୟନ ହର୍ଷଂ କୁରୁବୃଦ୍ଧ ପିତାମହ ସିଂହନାଦ ବିନୋଦୋଚ୍ଚେଇ ଶଙ୍ଖଂ ଦଧୁମ ପ୍ରତାପବାନ, ସିଂହନାଦ ଭଳି ଶଙ୍ଖ ନାଦ କରୁଛନ୍ତି ଭୀଷ୍ମଦେବ। ଭୀଷ୍ମଦେବ ହେଉଛନ୍ତି ମହାଜନ, କିନ୍ତୁ ସେ ବର୍ତ୍ତମାନ ରହିଯାଇଛନ୍ତି ଦୁର୍ଯ୍ୟୋଧନ ପାଖରେ, ସେ ପ୍ରତିଜ୍ଞା କରିଦେଇଛନ୍ତି ଯେ ହସ୍ତିନାପୁର ସିଂହାସନକୁ ସେ ସୁରକ୍ଷା ଦେବେ, ତେଣୁ ସେ କିଛି କରିପାରୁନାହାନ୍ତି, ତେଣୁ ସିଂହନାଦ ଭଳି ଇଏ କରିଛନ୍ତି, ଶଙ୍ଖନାଦ କରିଛନ୍ତି ସେ, ତାଙ୍କ ପାଖରୁ ଆରମ୍ଭ ହେଉଛି ଯୁଦ୍ଧର ଆରମ୍ଭଟା, ତାଙ୍କ ପାଖରୁ ହେଉଛି, ସେ ପ୍ରଥମେ ଶଙ୍ଖନାଦ କରୁଛନ୍ତି। ତେଣୁ ତାପରେ ବାଧ୍ୟ ହେଇକି ଏମାନେ ପୁଣି ଶଙ୍ଖନାଦ କଲେ ତତସ୍ୱେଦେଇ ହେଡ୍ ଯୁକ୍ତେଇ ମହତି ଚନ୍ଦନେ ସ୍ଥିତୁ ମାଧବ ପାଣ୍ଡବ ସୈବ ଦିବ୍ୟ ଶଙ୍ଖ ପ୍ରଦତୁ। ତାପରେ ଭଗବାନ ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତଂ ଧନଞ୍ଜୟ ପୌଣ୍ଡରଙ୍ଗ ଦଧ୍ମ ମହାଶଖ ଭୀମକର୍ମା ବୃକୋଦର ଇତ୍ୟାଦି ସମସ୍ତେ ଶଙ୍ଖନାଦ କରିଛନ୍ତି। କିନ୍ତୁ ଏଇ ଅବସ୍ଥାରେ ମଧ୍ୟ ଅର୍ଜୁନଙ୍କର ପୁଣି ତଥାପି ଯୁଦ୍ଧ ଉତ୍ସାହ ଆସୁଛି। ଯେତେବେଳେ ପାଣ୍ଡବମାନଙ୍କ ପକ୍ଷରେ ଶଙ୍ଖନାଦ କରାଗଲା, କୌରବମାନଙ୍କ ପକ୍ଷରେ ଯେତେବେଳେ ଶଙ୍ଖନାଦ କରାଗଲା, ପାଣ୍ଡବମାନଙ୍କ ଉପରେ ତାର କୌଣସି ପ୍ରତିକ୍ରିୟା ନାହିଁ। ଏକଥା କହୁଛନ୍ତି କିଏ? ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ। ସେ କହୁଛନ୍ତି ସହ ଶବ୍ଦ ତୁମୂଳ ଭବେତ୍, ବହୁତ ଭୀଷଣ ଶବ୍ଦ ହେଲା କିନ୍ତୁ ତୁମୂଳ ଶବ୍ଦ ହେଲା, ଆଉ କିଛି ତାର ପ୍ରତିକ୍ରିୟା ନାହିଁ। କିନ୍ତୁ ପାଣ୍ଡବମାନେ ଯେତେବେଳେ ଶଙ୍ଖନାଦ କଲେ ସେତେବେଳେ କଣ ହେଲା ନା, ସଘୋଷ ଧାର୍ତ୍ତରାଷ୍ଟ୍ରାଣାଂ ହୃଦୟାନି ବେଦାରାୟ, ହେ ଧୃତରାଷ୍ଟ୍ର ମହାରାଜ, ଆପଣଙ୍କ ପୁତ୍ରମାନଙ୍କର ହୃଦୟ ବିଦାରଣ ହେଇଗଲା ସେ ଶବ୍ଦ ଶୁଣି। ତେଣୁ ଅଥବା ବ୍ୟବସ୍ଥିତାନ ଦୃଷ୍ଟ ଆମର ସେ ରାଧାକୃଷ୍ଣ ମହାରାଜ କହନ୍ତି, ସେ ଯୁଦ୍ଧ ଆରମ୍ଭ ପୂର୍ବରୁ କୌରବ ସେନାମାନେ ଯୋଉ 11 ଅକ୍ଷଣୀ ସୈନ୍ୟ ଅଛନ୍ତି ସବୁ ଝାଡ଼ା ପରିସ୍ରା କରି ପକେଇଲେ, ଆଉ ଯୁଦ୍ଧ କରିବା ଦୂର କଥା। କିନ୍ତୁ ଅର୍ଜୁନଙ୍କର ଧନୁ ଉଦ୍ୟମ ରହିଛି, ସାହସ ରହିଛି ଯୁଦ୍ଧ କରିବା। କିନ୍ତୁ ଅଥବା ବ୍ୟବସ୍ଥିତାନ ଦୃଷ୍ଟ ସେମାନେ କଣ, ଧନୁର ଉଦ୍ୟମ ପାଣ୍ଡବ ଯୁଦ୍ଧ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଅର୍ଜୁନ। ତେଣୁ ସେ କହୁଛନ୍ତି ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ହେ ଅଚ୍ୟୁତ ଏ ଦୁଇ ସେନାଙ୍କର ମଧ୍ୟରେ ଆମର ରଥକୁ ସ୍ଥାପନ କର। କିନ୍ତୁ ସେଠି ଯେତେବେଳେ ଯାଇ ପହଞ୍ଚନ୍ତି, ତାଙ୍କର ଯେତେବେଳେ ଦେଖୁଛନ୍ତି ସବୁ ଭଗବାନ ତାଙ୍କର କଥା ଅନୁସାରେ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବେ ଏବେ ମହାରଥା ଉବାଚ ପ୍ରାପ୍ତ ପ୍ରସିଦ୍ଧାନ ସମବେତାନ କୁରୁ ନୀତି, ଆଙ୍ଗୁଠି ଦେଖିକି ଭଗବାନ କହିଛନ୍ତି ଦେଖ ଗୁରୁମାନେ ଏଇଠି ଅବସ୍ଥା ଅଛନ୍ତି। କିନ୍ତୁ ଦେଖିଦେଲା ପରେ ଏତେ ପ୍ରକାର ସେମାନେ କରିଛନ୍ତି, ଦୋହ ତାଙ୍କ ପ୍ରତି କରିଛନ୍ତି, ଏତେ ପ୍ରକାର ଅପରାଧ କରିଛନ୍ତି, କିନ୍ତୁ ତଥାପି ଭକ୍ତର ହୃଦୟ ଦେଖନ୍ତୁ, ସେ କହିଲେ ନା ନା ଆମେ ଯୁଦ୍ଧ କରିବା ନାହିଁ, ବରଂ ମୁଁ ଭିକ୍ଷା କରି ଚଳିବି, ଆମର କିଛି ଦରକାର ନାହିଁ, ଆମେ ମୋତେ ଆମକୁ ସେ ମାରିଦିଅନ୍ତୁ, କିଛି ଆମେ ଯୁଦ୍ଧ କରିବା ନାହିଁ। ପ୍ରଥମ ଅଧ୍ୟାୟରେ ବିଭିନ୍ନ ପ୍ରକାର ଯୁକ୍ତି ବାଢ଼ିଲେ ନା ଆମେ ଯୁଦ୍ଧ କରିବା ନାହିଁ, ଏମିତିକି ଅନ୍ତିମରେ ଏବଂ ରଥୋପସ୍ଥ ଉପାବିଷଦ ବୋଲି କୁହାଯାଏ, ଏବଂ ଅର୍ଜୁନ ସଖ୍ୟେ ରଥୋପସ୍ଥ ଉପାବିଷଦ, କାରଣ ତାଙ୍କର ଶକ୍ତି ରହିଲା ନାହିଁ, ସେ ଯୁଦ୍ଧ କରିବା କ'ଣ ଠିଆ ହେବା ପାଇଁ ଶକ୍ତି ରହିଲା ନାହିଁ, ତେଣୁ ସେ ବସି ପଡ଼ିଛନ୍ତି। ଏତେ ପ୍ରକାର ଅପରାଧ ସତ୍ତ୍ୱେ ଶ୍ରୀପାଦ ମହାରାଜ କହୁଛନ୍ତି ଯେ ପ୍ରକୃତରେ ହି ଇଜ୍ ଏ ଫିଟେଷ୍ଟ ପର୍ସନ୍ ଟୁ ବି ଟଟ୍ ଦିସ୍ ଭଗବତ ଗୀତା, ଏଭଳି ହୃଦୟ ତାଙ୍କର ରହିଛି, ଏତେ ତାଙ୍କ ପ୍ରତି ଅପରାଧ କରିଛନ୍ତି, କେତେ ପ୍ରକାର ଅପରାଧ ନ କରିଛନ୍ତି, କିନ୍ତୁ ତଥାପି ସେ ଅନ୍ତିମ ସମୟରେ କହୁଛନ୍ତି ନା ମୁଁ ତାଙ୍କୁ ଯୁଦ୍ଧ କରିବିନି, ସେମାନେ ମଧ୍ୟ ଆମକୁ ଯୁଦ୍ଧ କରି ମାରିଦିଅନ୍ତୁ, ସେମାନେ ଆମେ ମାରିଦିଅନ୍ତୁ ବୋଧେ ଆମେ ଯୁଦ୍ଧ କରିବା ନାହିଁ। ତେଣୁ ପ୍ରଥମେ ଯୁଦ୍ଧ ଏ ଅସୁରମାନେ ବା ଦୈତ୍ୟମାନେ ହିଁ ଆରମ୍ଭ କରନ୍ତି। ତେଣୁ ବର୍ତ୍ତମାନ ଯୋଉ ଦୈତ୍ୟମାନେ ଦେଖିଲେ ସପତ୍ନାନାଂ ପରାମୃଦ୍ଧି ଦୁଷ୍ଟତା ଦିତି ନନ୍ଦନା ଅମୃଷ୍ୟମାଣ ଉତ୍ପେତୁ ଦେବାନ୍ ପ୍ରତ୍ୟେ ଦୂତାୟୁଧ, ଆୟୁଧ ଧରିକି ଚାଲିଲେ ସବୁ ଯୁଦ୍ଧ କରିବା ପାଇଁ, ଯୁଦ୍ଧ ଆରମ୍ଭ ହେଇଗଲା। ତେଣୁ ଭୀଷଣ ପରିସ୍ଥିତି ଆସି ପହଞ୍ଚିଗଲା, ଯୁଦ୍ଧ ଦେବତାମାନେ ତ ବର୍ତ୍ତମାନ ଅମୃତ ପାନ କରିଛନ୍ତି, ତାଙ୍କର ଯୋଉ ଆଗରୁ ପରିସ୍ଥିତି ଥିଲା ବହୁତ ଦୁର୍ବଳ ମନେ କରୁଥିଲେ, ଅସୁରମାନଙ୍କୁ ଭୟ କରୁଥିଲେ, ବର୍ତ୍ତମାନ ସେ ଦେଖିଲେ ଭଗବାନ ଆମର ଆମକୁ କୃପା କରିଛନ୍ତି, ଆମେ ତାଙ୍କର ଶରଣରେ ଅଛେ, ତେଣୁ ତାଙ୍କର ଉତ୍ସାହ ଜାଗ୍ରତ ହେଲା, ତେଣୁ ସେମାନେ ମଧ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ। ତେଣୁ ତାପରେ ଶଙ୍ଖ ତୁର୍ଯ୍ୟଗ ମୃଦଙ୍ଗାନାଂ ଭେରି ଡମରିଣାଂ ମହାନ ହସ୍ତ ଅଶ୍ୱ ଅର୍ପିତାଂ ନଦତାଂ ନିଶ୍ୱନ ଭବାତ, ବହୁତ ଭୀଷଣ ତୁମଳ ଶବ୍ଦ ସବୁ ହେଇଛି, ସେଠି ଦୁଇ ପକ୍ଷ ସବୁ ସୈନ୍ୟ ନାଦ କରିଛନ୍ତି, ଏବଂ ବହୁତ ଆମେ ସଂକ୍ଷେପରେ ବର୍ଣ୍ଣନା କରୁଛୁ, ଏତେ ଆଉ ଇଏ କରିପାରିବାନି। ତେଣୁ କିଏ କିଏ ସବୁ ଥିଲେ ବିଶେଷ ଭାବରେ ନା, ବୈରୋଚନ ବଳି ସଂଖ୍ୟେ, ବୈରୋଚନ ଏ ବିରୋଚନ ପୁତ୍ର ବଳି, ସେ କଣ କଲେ ନା, ସୋ ଅସୁରାଣାଂ ଚମୁପତି, ଅସୁରମାନଙ୍କର ସେ ହେଉଛନ୍ତି ସେନାପତି, ତେଣୁ ସେ ଜାନଂ ଭୟାସଂ ନାମ କାମଗ୍ରଂ ମୟ ନିର୍ମିତ, ତାଙ୍କର ଯୋଉ ଜାନ ଥିଲା ସେ ଜାନର ନାମ ହେଉଛି ଭୟାସ, ଏଇଟାକୁ ମୟଦାନବ ତିଆରି କରିଥିଲା, ଅଦ୍ଭୁତ ମୟଦାନବଙ୍କର ଶକ୍ତି ରହିଛି, ଶିଳ୍ପୀ ଶିଳ୍ପ ସବୁ ରହିଛି, ତାଙ୍କର ଅଦ୍ଭୁତ କାରୁକାର୍ଯ୍ୟ ସବୁ ରହିଛି, ଯେମିତି ବିଶ୍ୱକର୍ମାଙ୍କଠାରୁ ସେ ମଧ୍ୟ ଆହୁରି ଅଧିକ। ପାଣ୍ଡବମାନଙ୍କର ସେ ଗୃହ ନିର୍ମାଣ କରିଥିବ ସଭାଗୃହ ଇନ୍ଦ୍ରପ୍ରସ୍ଥରେ, ଯାହାକୁ ଦେଖି ସ୍ଥଳକୁ ଯାଇକି ଜଳ ଚିନ୍ତା ଜଳ ଭାବୁଥିଲେ ଦୁର୍ଯ୍ୟୋଧନ, ଏବଂ ଜଳକୁ ସ୍ଥଳ ବୋଲି ଭାବୁଥିଲେ। ଏଭଳି ତାଙ୍କର ଶିଳ୍ପ ନୈପୁଣ୍ୟ ଅଛି ସବୁ। ତେଣୁ ସେଇ ମୟଦାନବ ନିର୍ମାଣ କରିଥିଲେ ବୈହାସ ନାମକ ଯାନ ବିମାନ ତିଆରି କରିଥିଲେ, ଯୋଉଟା କିଭଳି ନା କାମଗଙ୍ଗ। କାମଗଙ୍ଗ କହିଲେ ଭଗବାନ ସୁପସ୍ତ ହେଇଗଲେ, ଜୟ ଗୋପାଳ ଯୋଉ କି। ତେଣୁ ଭଗବାନ ଭଗବାନ ଯୋଉଠି କଥା ହୁଏ, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟ ନଚ ମଦଭକ୍ତ ଯତ୍ର ଗାହାନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନ କଥା ହଉଛ, ଭଗବାନ କଥା ଚାଲିଛି, ଭଗବାନ ଆସି ପହଞ୍ଚିଗଲେ, ବିରାଜିତ ହେଇଗଲେ। ତେଣୁ ଯୋଉ କହୁଥିଲୁ ଯେ ବୈହାସଂ ଯୋଉ ବିମାନଟି ତିଆରି କରିଛନ୍ତି କାମଗଙ୍ଗ, ତାଙ୍କୁ ଆଉ ମେସିନ ଫେସିନ କିଛି ଦରକାର ନାହିଁ। କାମଗଙ୍ଗ ଯାହା ଯୋଉଭଳି ଭାବରେ ଚାହିଁବେ ସେଭଳି ଭାବରେ ସେ ବିମାନ କାର୍ଯ୍ୟ କରିବ, ଇଚ୍ଛା ଅନୁସାରେ କାର୍ଯ୍ୟ କରିବ। ଆମର ଏମିତି କିଛି ମେସିନ ଅଛି କି ଯେହେତୁ ଆମେ ଇଚ୍ଛା କରିବା ଅନୁସାରେ ହବ? ଏପର୍ଯ୍ୟନ୍ତ ସେ ଡେଭଲପ ହେଇନି, କିନ୍ତୁ ଉନ୍ନତ ଲୋକମାନଙ୍କୁ ସେ ସବୁ ଡେଭଲପ ହେଇସାରିଛି, ଲେଟେଷ୍ଟ ଟେକ୍ନୋଲୋଜି ସବୁ ସେଠି ଅଛି। ଆଉ ପାଶ୍ଚାତ୍ୟ ଜଗତ ଯେଉଁ ନୂଆ ନୂଆ ଟେକ୍ନୋଲୋଜି ବାହାରୁଛି, ତାଠାରୁ ଆହୁରି ହଜାର ଗୁଣ ଲକ୍ଷ ଗୁଣ ଅଧିକ ନୂଆ ନୂଆ ଟେକ୍ନୋଲୋଜି ସେଠି ସବୁ ଅଛି। କିନ୍ତୁ ଆମ ଶରୀରରେ ମଧ୍ୟ ସେଇ ଟେକ୍ନୋଲୋଜି ଅଛି, ଆମେ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ ମେସିନ ସବୁ ରହିଛି, ଭଗବାନ ଫିଟ୍ କରିଦେଇଛନ୍ତି ଆମ ଶରୀରରେ, ଆମେ ଚାହିଁବା ମାତ୍ରେ ସେ ସବୁ କାର୍ଯ୍ୟ କରୁଛି। କଣ ଆମେ ଚାହୁଁଛେ, ଆଖି ଆଖିରେ ଗୋଟେ କିଛି ବିପଦ ଆସିଲେ ସାଙ୍ଗେ ସାଙ୍ଗେ ପଲକ ପଡ଼ିଯାଉଛି, ତାକୁ ପଲକ ପକେଇବା ପାଇଁ କଣ କିଏ ଚେଷ୍ଟା କରୁଛି? ଆମେ ଚାହୁଁଛେ ପରିସ୍ରା କରିବା ପାଇଁ, ପରିସ୍ରା କରିବା ପାଇଁ କଣ କିଛି ମେସିନ ଇଏ କରିବାକୁ ଅନ୍ ବା ଅଫ୍ କରିବାକୁ ପଡୁଛି କି? ମନକୁ ମନ ସବୁ ହେଇଯାଉ। ଭଗବାନ ଏଇଭଳି ମେସିନ ଦେଇଛନ୍ତି କାମଗମ, ଆମ ଇଚ୍ଛା ଅନୁସାରେ ସେସବୁ କାର୍ଯ୍ୟ କରୁଛି, ଶରୀରରେ ସେଇଭଳି ଭାବରେ ମେସିନ ଭଗବାନ ଫିଟ୍ କରିଛନ୍ତି। ତେଣୁ ମୟଦାନବର ସେଇ ଟେକ୍ନୋଲୋଜି ବାହାର କରିଛି, ସେ କାମଗମ ବଳି ଯୋଉଟା ଚାହିଁବେ ସେ ଅନୁସାରେ ବିମାନ ଯିବ, ବଡ଼ ହେବା ପାଇଁ ଚାହିଁଲେ ବଡ଼ ହବ, ଛୋଟ ହେବା ପାଇଁ ଛୋଟ ହବ, ଉପରକୁ ଯିବା ପାଇଁ ଉପରକୁ ପଳେଇବ, ତଳକୁ ଯିବା ପାଇଁ ତଳକୁ ଚାଲିଯିବ। ପେଟ୍ରୋଲ ସରିବନି, ଯେତେବେଳେ ଚାହିଁଲେ ବିନା ପେଟ୍ରୋଲରେ ସବୁ ଚାଲିଯିବ। ଇନ୍ଦ୍ରଦେବ ମଧ୍ୟ କିଛି କିଛି ବୃଷ୍ଟି କଲେ, ତାଙ୍କର କୃପା ପ୍ରଦାନ କରୁଛନ୍ତି, କାରଣ ଇନ୍ଦ୍ରଦେବଙ୍କ ବିଷୟରେ ସବୁ ରହିଛି କଥା ଅଛି। ଇନ୍ଦ୍ରଦେବ ବର୍ତ୍ତମାନ ଆସିବେ ଯୁଦ୍ଧ କରିବେ, ଏଇ ବୈରୋଚନ ବଳି ସଂଖ୍ୟେ ସ୍ୱ ଅସୁରାଣାଂ ଚମୁପତି, ଅସୁରମାନଙ୍କ ସେନାପତି ହେଉଛନ୍ତି ବଳି ମହାରାଜ। ବୈରୋଚନ ବିରୋଚନ ବହୁତ ପ୍ରସିଦ୍ଧ ଥିଲେ, ଦୈତ୍ୟ ଯଦିଓ ଥିଲେ କିନ୍ତୁ ବହୁତ ପ୍ରସିଦ୍ଧ ଥିଲେ। ପ୍ରହ୍ଲାଦ ଯେଭଳି ଭାବେ ପ୍ରସିଦ୍ଧ ଥିଲେ, ବିରୋଚନ ମଧ୍ୟ ସେଭଳି ଭାବରେ ପ୍ରସିଦ୍ଧ ଥିଲେ। ସେ ତାଙ୍କ ନିଜ ଶରୀରକୁ ଦାନ କରିଦେଇଛନ୍ତି, ଜୀବନକୁ ଦାନ କରିଦେଇଛନ୍ତି ଦେବତାମାନଙ୍କ ପାଇଁ, ସେଥିପାଇଁ ବୈରୋଚନ ଶବ୍ଦ ବ୍ୟବହାର କରାଯାଇଛି। ଏତେ ବିରୋଚନ ଏତେ ଦାନୀ ଥିଲେ, ନିଜ ଶରୀରକୁ ନିଜ ପ୍ରାଣକୁ ଦେଇଦେଇଛନ୍ତି ଦେବତାମାନଙ୍କର ମଙ୍ଗଳ ପାଇଁ। ତେଣୁ ସେ ଯୋଉ ବୈହାସ ଯାନ ଧରିଲେ, ସେ କାମଗଙ୍ଗ ଯାହା ଚାହିଁବେ ସେ ବୈହାସ ଯାନରେ ସେଟା ହବ। ସେଇଭଳି ଭାବରେ ଏଇଭଳି ଭାବରେ ଯୋଉ ଇଏ କରୁଛନ୍ତି, ତାପରେ ଇନ୍ଦ୍ର ତାଙ୍କର ଯୋଉ ରହିଛି ବର୍ତ୍ତମାନ ବାହାରିଥିଲେ ଯୋଉ ହସ୍ତି ରାବତ ହସ୍ତିରେ ଆସି ଯୁଦ୍ଧ କରିବା ପାଇଁ ଆସିଗଲେ। ଯୁଯୋଧ ବଳି ଇନ୍ଦ୍ରେଣ ତାରକେଣ ଗୁହ୍ୟାଶ୍ଚତ, ବଳି ଇନ୍ଦ୍ରଙ୍କ ସହିତ ଯୁଦ୍ଧ ଆରମ୍ଭ କଲେ। ତାରକ ଦୈତ୍ୟ ସେ କାର୍ତ୍ତିକଙ୍କ ସହିତ ଯୁଦ୍ଧ କଲେ, ଗୁହକ ମାନେ କାର୍ତ୍ତିକଙ୍କ ସହିତ ଯୁଦ୍ଧ କଲେ। ବରୁଣ ହେତିଙ୍କ ସହିତ ଯୁଦ୍ଧ କଲେ, ତାପରେ ମିତ୍ର ପ୍ରହେତିନା ମିତ୍ର ପ୍ରହେତିଙ୍କ ସହିତ ଯୁଦ୍ଧ କଲେ। ଯମସ୍ତୁ କାଳନାଭେନ ଯମରାଜ ମଧ୍ୟ ଆସି ପହଞ୍ଚିଗଲେ, କାଳନାଭଙ୍କ ସହିତ ଯୁଦ୍ଧ କରିଛନ୍ତି। ବିଶ୍ୱକର୍ମା ମେନସ ବିଶ୍ୱକର୍ମା ଏବଂ ମୟ ଏ ଦୁଇ ଜଣ ଶିଳ୍ପୀ ରହିଛନ୍ତି, ତାଙ୍କ ଭିତରେ ଯୁଦ୍ଧ ଚାଲିଛି। ସମ୍ବର ଯୁଜୁଥୁ ସମ୍ବର କାହାଙ୍କ ସହିତ ଯୁଦ୍ଧ କଲେ ନା ତୋଷ୍ଟ୍ରାଙ୍କ ସହିତ ଯୁଦ୍ଧ କରୁଛନ୍ତି। ସବିତ୍ରା ତୁ ବିରୋଚନ ସବିତ୍ରା ବିରୋଚନଙ୍କ ସହିତ ଯୁଦ୍ଧ କରୁଛନ୍ତି। ଅପରାଜିତେନ ନମୁଚି ଅଶ୍ୱିନୋ ବୃଷପର୍ବାଣ ଅପରାଜିତା ନମୁଚି ସହିତ ଯୁଦ୍ଧ କରୁଛନ୍ତି ଏବଂ ଅଶ୍ନୁ ଯିଏ ଅଶ୍ନୁ କୁମାର ଯିଏକି ସ୍ୱର୍ଗର ବୈଦ୍ୟ ସେମାନେ ଡାକ୍ତର ସ୍ୱର୍ଗର ସେ ବୃଷପର୍ବାଙ୍କ ସହିତ ଯୁଦ୍ଧ କରୁଛନ୍ତି ସୂର୍ଯ୍ୟ ବଳି ସୁତେଇ ଦେବ ବାଣ ଜ୍ୟେଷ୍ଠ ସତୀନାଚ ବଳିଙ୍କର ଯେଉଁ ଶହେ ପୁତ୍ର ଅଛନ୍ତି ତାଙ୍କ ଭିତରେ ଜ୍ୟେଷ୍ଠ ହେଉଛନ୍ତି ବାଣ ତେଣୁ ସୂର୍ଯ୍ୟଦେବ ତାଙ୍କ ସହିତ ଯୁଦ୍ଧ କରୁଛନ୍ତି ରାହୁଣାଚ ତଥା ସୋମ ରାହୁ ସୋମଙ୍କ ସହିତ ଯୁଦ୍ଧ କରୁଛନ୍ତି ବା ଚନ୍ଦ୍ରଙ୍କ ସହିତ ଯୁଦ୍ଧ କରୁଛନ୍ତି ପୁଲମ୍ନା ଯୁଦ୍ଧ ନୀଳ ପୁଲମ୍ନା ଅନୀଳ ବା ବାୟୁଦେବଙ୍କ ସହିତ ଯୁଦ୍ଧ କରୁଛନ୍ତି ନିଶମ୍ଭ ଶୁମ୍ଭ ଦେବୀ ଭଦ୍ରକାଳୀ ତରସ୍ୱିନୀ ଭଦ୍ରକାଳୀ ଦେବୀଙ୍କ ସହିତ ଶୁମ୍ଭ ନିଶମ୍ଭ ଯୁଦ୍ଧ କରୁଛନ୍ତି ବୃଷାକପିସ୍ତ ଜମ୍ଭେନ ମହିଷେଣ ବିଭାବସୁ ଇଲ୍ବଳ ସହ ବାତାପି ବ୍ରହ୍ମପୁତ୍ରୀ ରିଡନ୍ଦମ ବୃଷକବି ଜମ୍ଭ ସହିତ ଯୁଦ୍ଧ କରୁଛନ୍ତି ମହିଷ ବିଭାବସୁ ସହିତ ଯୁଦ୍ଧ କରୁଛନ୍ତି ଇଲ୍ବଳ ଏବଂ ବାତାପି ଏମାନେ ବ୍ରହ୍ମପୁତ୍ର ବ୍ରହ୍ମାଙ୍କର ପୁତ୍ର ଯେଉଁ ରହିଛନ୍ତି ବଶିଷ୍ଠ ଆଦି ଏମାନଙ୍କ ସହିତ ଯୁଦ୍ଧ କରୁଛନ୍ତି କାମଦେବେନ ଦୁର୍ମର୍ଷ କାମଦେବ ଦୁର୍ମର୍ଷଙ୍କ ସହିତ ଯୁଦ୍ଧ କରୁଛନ୍ତି ଉତ୍କଳ ମାତୃଭୂ ସହ ଉତ୍କଳ ମାତୃଭୂ ସହିତ ଯୁଦ୍ଧ କରୁଛନ୍ତି ବୃହସ୍ପତି ସୁଦର୍ଶନ ଶାହା ବୃହସ୍ପତି ଶୁକ୍ର ଶୁକ୍ରାଚାର୍ଯ୍ୟଙ୍କର ଯୁଦ୍ଧ ଚାଲିଛି ନରକେଣ ଶନିଶ୍ଚର ନରକ ନରକାସୁର ଶନିଙ୍କର ସହିତ ଯୁଦ୍ଧ କରୁଛନ୍ତି ଶନିଦେବଙ୍କ ସହିତ ମରୁତ ନିବାତ କବଚ ଅଣଚାଶ ମରୁତ ଯେଉଁ ରହିଛନ୍ତି ସେମାନେ ନିବାତ କବଚ ଅସୁରମାନଙ୍କ ସହିତ ଯୁଦ୍ଧ କରୁଛନ୍ତି କାଳେ ବସବ ଅମରା କାଳେ ଅମରାଙ୍କ ସହିତ ବସବ ବସବଙ୍କ ସହିତ ଯୁଦ୍ଧ କରୁଛନ୍ତି ଏବଂ ବିଶ୍ୱଦେବାସ୍ତୁ ପୌଲମୀ ବିଶ୍ୱଦେବ ପୌଲମୀଙ୍କ ସହିତ ଯୁଦ୍ଧ କରୁଛନ୍ତି ରୁଦ୍ରା କ୍ରୋଧ ବସେଇ ସହ ସମସ୍ତେ ବହୁତ କ୍ରୋଧରେ ଯୁଦ୍ଧ କରୁଛନ୍ତି ଭୀଷଣ ଯୁଦ୍ଧ ହେଉଛି ତ ଆମେ ଏ ଯୁଦ୍ଧକୁ ଏତେ ବିସ୍ତାର ଭାବେ ବର୍ଣ୍ଣନା କରିପାରିବା ନାହିଁ କାରଣ ଆମର ବହୁତ କମ୍ ସମୟ ରହିଛି ତେଣୁ ଏଇଭଳି ଭାବରେ ଯେତେବେଳେ ଯୁଦ୍ଧ ଚାଲିଛି ସେ ଯୁଦ୍ଧରେ ଦେବତାମାନେ ଏଭଳି ପରିସ୍ଥିତି ହେଇଛି ଯେ ତେଷାଂ ପଦାଘାତ ରଥାଙ୍ଗ ଚୂର୍ଣ୍ଣିତା ଦାୟୋ ଧନା ବୁଲବଣ ଉତ୍ଥିତ ସ୍ତଦା ରେଣୁ ଦିଶଖଂ ଦ୍ୱିମଣିଂ ଚଛାଦୟନ୍ ନିବର୍ତ୍ତତା ଅଶୋକ ଶତ୍ରୁଭି ବରିପ୍ରତାତ୍ ଏତେ ସବୁ ସେଠୁ ଖାଲି ଧୂଳି ସବୁ ବାହାରୁଛି ଉଠୁଛି ଉଡୁଛି ଉପରକୁ ଉଠୁଛି ଏତେ ଜୋରରେ ଯୁଦ୍ଧ ଚାଲିଛି ସୂର୍ଯ୍ୟଲୋକ ପର୍ଯ୍ୟନ୍ତ ଯାଇ ପହଞ୍ଚି ଯାଉଛି ସେ ଧୂଳି ଏବଂ ରକ୍ତରଞ୍ଜିତ ହେଇ ସେ ତଳକୁ ସେଠି ପଡୁଛି ଏଭଳି ସବୁ ପରିସ୍ଥିତି ହେଇଯାଇଛି ଏବଂ ଏବେ ସେଥିରେ ଯେଉଁମାନେ ମୃତ୍ୟୁବରଣ କଲେ କବନ୍ଧାସ୍ତତ୍ର ଚୋତ୍ପେତୁ ପତିତ ସ୍ୱ ଶିରୋକ୍ଷିବି ଉଦ୍ୟତା ଆୟୁଧ ଦୋଦଣ୍ଡେଇ ଧାବନ୍ତ ଭଟ୍ଟାନ ମଧ୍ୟ ଯେଉଁ ଶରୀର ଏ ପ୍ରସିଦ୍ଧ ଦେବାସୁର ସଂଗ୍ରାମ ଯେମିତି ମହାଭାରତ ଯୁଦ୍ଧ ଏମିତି ପ୍ରସିଦ୍ଧ ସେଭଳି ଭାବେ ଦେବାସୁର ସଂଗ୍ରାମ ମଧ୍ୟ ବହୁତ ପ୍ରସିଦ୍ଧ ଯୁଦ୍ଧ ଖାଲି ଏଇ ଦେବାସୁର ସଂଗ୍ରାମ ଭିତରେ ଯଦି ଆମେ ଚିନ୍ତା ଆଲୋଚନା କରିଥାନ୍ତେ ତାହେଲେ ଗୋଟେ ସପ୍ତାହ ଲାଗିଥାନ୍ତା ତେଣୁ ଆମେ ସଂକ୍ଷେପରେ କହୁଛେ ଯେ ଏଇ ଯୋଉ ଅବସ୍ଥା ହେଇଛି ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଯୋଉ ସବୁ ଧୂଳି ଦୋଷରେ ହେଇକି ରହିଛି ଏଇ ଶ୍ଳୋକରେ ପ୍ରଭୁପାଦ ମହାରାଜ ଗୋଟେ କଥା ଦେଇଛନ୍ତି ଯେ ଇଟ୍ ଆପିୟର୍ସ ଦ୍ୟାଟ୍ ଦି ହିରୋଜ୍ ହୁ ଡାଏଡ୍ ଅନ୍ ଦ ବ୍ୟାଟଲ୍ ଫିଲ୍ଡ ଇମିଡିଏଟ୍ଲି ବିକେମ୍ ଘୋଷ୍ଟ ଯେଉଁମାନେ ମୃତ୍ୟୁବରଣ କରିଥିଲେ ତାଙ୍କର ଶରୀର ଆଉ ଶିର ଅଲଗା ଅଲଗା ହେଇଯାଇଛି କିନ୍ତୁ ତଥାପି ପୁଣି ସେମାନେ ଉଠିକିରି ଯୁଦ୍ଧ କରୁଛନ୍ତି ସେଇ ପଡ଼ିଛି ସେଇ ଶରୀର ଶିର ପଡ଼ିଛି ସେଠି କିନ୍ତୁ ସେଇ ଶିର ଦ୍ୱାରା ସେଇ ଆଖିରେ ସେ ଦେଖୁଛନ୍ତି ଦେଖିକିରି ସେ ଯୁଦ୍ଧ କରୁଛନ୍ତି ଯେଉଁ ଭୂତ ପ୍ରେତ ଆସି ପହଞ୍ଚାଇଛନ୍ତି ଘୋଷ୍ଟ ମାନେ ପ୍ରେତମାନେ ଆସି ପହଞ୍ଚାଇଛନ୍ତି ସେଠି ମଧ୍ୟ ପ୍ରଭୁପାଦ ମହାରାଜ ସେଟା କହୁଛନ୍ତି ଇଟ୍ ଆପିୟର୍ସ ଦ୍ୟାଟ୍ ଦ ହିରୋଜ୍ ହୁ ଡାଏଡ୍ ଅନ୍ ଦ ବ୍ୟାଟଲ୍ ଫିଲ୍ଡ ଇମିଡିଏଟ୍ଲି ବିକେମ୍ ଘୋଷ୍ଟ ମୃତ୍ୟୁବରଣ କଲା ପରେ ସାଙ୍ଗେ ସାଙ୍ଗେ ସେ ଭୂତରେ ପରିଣତ ହେଇଯାଇଛନ୍ତି ଏବଂ ଭୂତ ହେଇକି ପୁଣି ଯୁଦ୍ଧ କରୁଛନ୍ତି ଆଣ୍ଡ ଅଲଦୋ ଦେ ଆର୍ ହେଡ୍ସ ହାଡ୍ ବିନ୍ ସର୍ଭଡ୍ ଫ୍ରମ୍ ଦେ ଆର୍ ବଡିଜ୍ ନ୍ୟୁ ଟ୍ରଙ୍କ୍ସ ୱେର୍ ଜେନେରେଟେଡ୍ ଆଣ୍ଡ ଦିଜ୍ ନ୍ୟୁ ଟ୍ରଙ୍କ୍ସ ସିଇଂ ୱିଥ୍ ଦ ଆଇଜ୍ ଇନ୍ ଦ ସେଭର୍ଡ୍ ହେଡ୍ସ ବିଗାନ୍ ଟୁ ଆଟାକ୍ ଦ ଏନିମି ନୂଆ ଶରୀର ପ୍ରାପ୍ତ ହେଉଛନ୍ତି ସେମାନେ ଭୂତ ଶରୀର ପ୍ରାପ୍ତ ହେଉଛନ୍ତି ଏବଂ ଯେଉଁ ଶରୀର ତଳେ ପଡ଼ିଛି ସେ ଚକ୍ଷୁ ଦ୍ୱାରା ଦେଖିକିରି ସେମାନେ ପୁଣି ଯୁଦ୍ଧ କରୁଛନ୍ତି ତେଣୁ ଏହିଭଳି ଭାବରେ ତୁମର ସଂଗ୍ରାମ ଚାଲିଛି କିନ୍ତୁ ଆସ୍ତେ ଆସ୍ତେ ଅସୁରମାନେ ଯେତେବେଳେ ଦେଖିଲେ ସେମାନେ ପରାଜିତ ହେଇଯାଉଛନ୍ତି କାରଣ ଦେବତାମାନେ ସଦ୍ୟ ଅମୃତ ପାନ କରିଛନ୍ତି ତାଙ୍କର ବଳ ବଢ଼ିଯାଇଛି ଭଗବାନ ଅଛନ୍ତି ତାଙ୍କ ପଛରେ ଯେଉଁ ରହିଛି ଆମର କଥା ଡର କାହାକୁ ଭୟ କାହାକୁ ଚଉ ବାହାକୁ ଯୋଉ ରହିଛି, ତେଣୁ ତାଙ୍କର ସେଇଭଳି ଭାବରେ ଚିନ୍ତାଧାରା ଆସିଛି। ଭଗବାନ ଆମକୁ ରକ୍ଷା କରିଛନ୍ତି, ତେଣୁ ଏଥିରେ ମଧ୍ୟ ରକ୍ଷା କରିବେ, ଏଇ ଭରସା ରହିଛି ତାଙ୍କର, ଅବଶ୍ୟ ରଖିବେ। କୃଷ୍ଣ ବିଶ୍ୱାସ ପାଳନ, ତାଙ୍କ ବିଶ୍ୱାସ ରହିଛି, କିନ୍ତୁ ତଥାପି ଏମାନେ ଏତେ ଶକ୍ତିଶାଳୀ ଅଛନ୍ତି ଅସୁରମାନେ, ଦୈତ୍ୟମାନେ, ସେମାନେ ତଥାପି ଦେବତାମାନଙ୍କ ଦ୍ୱାରା କିନ୍ତୁ ପରାଜିତ ହେଇଯାଇଛନ୍ତି। ପରାଜିତ ଯେତେବେଳେ ହେଇଯାଉଛନ୍ତି ସେତେବେଳେ କ'ଣ କରୁଛନ୍ତି ନା, ସସର୍ଜା ଥା ସୁରିଂ ମାୟା ଅନ୍ତର୍ଦ୍ଧା ନଗତୋ ସୁର ତଥା ପ୍ରାଦୁ ରଭୁଚ୍ଛୈଳ ସୁରାନା କୋ ପରିପ୍ରଭୋ। ସବୁ ଆରମ୍ଭ କରିଦେଲେ ମାୟା, ଯୁଦ୍ଧ ଆରମ୍ଭ କରିଦେଲେ ଅସୁରମାନେ, ବେଶୀ ମାୟା ସବୁ ତାଙ୍କର ବିଦ୍ୟା ରହିଛି, ମାୟା ବିଦ୍ୟା। ତେଣୁ ମାୟା ବିଦ୍ୟାରେ ଆମେ ଯେଉଁ ପ୍ରଥମେ କହିଥିଲୁ ବୈହାସ ନାମକ ଜ୍ଞାନ ସେ ପ୍ରାପ୍ତ ହୋଇଥିଲେ, କାମଙ୍ଗ ସେ ଯେତେବେଳେ ଚାହିଁଲେ ଦେଖାଯିବ, ଚାହିଁଲେ ମଧ୍ୟ ଅଦୃଶ୍ୟ ହେଇଯିବ, ଏଭଳି ସେ ଯେତେବେଳେ ଯାହା ଚାହିଁବେ ସେ ଅନୁସାରେ ସେ କାର୍ଯ୍ୟ କରିବ। ତେଣୁ ମାୟା ଗୋଟେ ବିରାଟ ମାୟାର ଯୁଦ୍ଧ ଆରମ୍ଭ କରିଦେଲେ, କିଭଳି କଲେ ନା, ବିରାଟ ତତୋ ମହାଘନା ବ୍ୟମ୍ନି ଗମ୍ଭୀର ପ୍ରଶାସନା ଅଙ୍ଗାରାନ୍ ମୁମୁଚୋର ବାତି ହତା ସ୍ତନ ନବ। ବିରାଟ ପର୍ବତ ଗୋଟେ ପଡ଼ିଯାଉଛି, ତାହା ଦେହରୁ ସବୁ ବିଭିନ୍ନ ପ୍ରକାର ସର୍ପ, ବିଭିନ୍ନ ପ୍ରକାର ହଂସ ମାନେ ବାଘ, ସିଂହ ଏସବୁ ବାହାରୁଛନ୍ତି, ଯୁଦ୍ଧ କରୁଛନ୍ତି, ଏସବୁ ମାୟା। ତେଣୁ ଦେବତାମାନେ ଦେଖିଲେ, ଦେବତାମାନେ ଆସ୍ତେ ଆସ୍ତେ ସେ ମାୟା ଯୁଦ୍ଧରେ ଆଉ ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ। ତେଣୁ ସେମାନେ ନ ତତ୍ ପ୍ରତିବିଧି ଯତ୍ର ବିଦୁରିଦା ଦୟନୂପ ଜାତ ପ୍ରାଦୁର୍ଭୁ ତତ୍ର ଭଗବାନ ବିଶ୍ୱ ଭାବନା। ତେଣୁ ତାଙ୍କ ସାଙ୍ଗେ ସାଙ୍ଗେ ଯେତେବେଳେ ଦେଖିଲେ ସେମାନେ ପୁଣି ହାରିଯିବେ, ପୁଣି ଯେଉଁ ଯଥା ପୂର୍ବଂ ତଥା ପରଂ ହେଇଯିବ, ଯେଉଁ ପୂର୍ବ ଅବସ୍ଥା ଆସିଯିବ ବୋଲି ତାଙ୍କର ଭୟ ହେଲା। ତେଣୁ ସାଙ୍ଗେ ସାଙ୍ଗେ ସେମାନେ ଭଗବାନ ଚିନ୍ତା କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତସ୍ମିନ୍ ପ୍ରବିଷ୍ଟେ ସୁରକୂଟ କର୍ମଜା ମାୟା ବିନେଷୁ ମହିନାଂ ମହିୟସଃ ସ୍ୱପ୍ନ ଯଥା ହି ପ୍ରତିବୋଧ ଆଗତେ ହରି ସ୍ମୃତି ସର୍ବ ବିପଦ ମୋକ୍ଷଣ। ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ତସ୍ମିନ୍ ପ୍ରବିଷ୍ଟେ ଅସୁରକୂଟ କର୍ମଜା, ଅସୁରମାନେ ଯେଉଁ କୂଟକର୍ମ ଆରମ୍ଭ କରିଥିଲେ, କୂଟ ଯୁଦ୍ଧ ଆରମ୍ଭ କରିଛନ୍ତି କିଭଳି ଭାବରେ ନା, ଦୈତ୍ୟମାନଙ୍କର ପରାଜୟ ଦର୍ଶନ କରି ଯେତେମାନେ ଯେତେବେଳେ ଦେଖିଲେ ସେମାନେ ପରାଜୟ ହେବାକୁ ବସିଛନ୍ତି, ସେମାନେ ବଳି ଏବଂ ଅନ୍ୟାନ୍ୟ ମାୟାବାଦୀ ମାୟାବୀ ଦାନବଗଣ ସେମାନେ ବିବିଧ ମାୟା ସୃଷ୍ଟି କରିବାକୁ ଆରମ୍ଭ କଲେ। ଦେବ ସୈନ୍ୟଙ୍କ ଉପରେ ଏକ ପର୍ବତ ଆବିର୍ଭୂତ ହେଲା ଏବଂ ସେଥିରୁ ପ୍ରସ୍ତରଖଣ୍ଡ ସମୟ ବର୍ଷିତ ହୋଇ ଦେବ ସୈନ୍ୟଗଣକୁ ଚୂର୍ଣ୍ଣ ବିଚ୍ଛିନ୍ନ କରିବାକୁ ଲାଗିଲା। ଆକାଶରୁ ଜ୍ୱଳନ୍ତ ଅଙ୍ଗାର ବର୍ଷା ହେବାକୁ ଲାଗିଲା ଏବଂ ସିଂହ ବ୍ୟାଘ୍ର ସର୍ପ ମହାସର୍ପ ଇତ୍ୟାଦି ବାହାରି ଦେବତାମାନଙ୍କୁ ଛିନ୍ନ ଭିନ୍ନ କରିବାକୁ ଲାଗିଲେ। ତେଣୁ ଭଗବାନଙ୍କୁ ସ୍ମରଣ କଲେ ଦେବତାମାନେ, ତେଣୁ ଭଗବାନ ଆସି ପହଞ୍ଚିଗଲେ। ତସ୍ମିନ୍ ପ୍ରବିଷ୍ଟେ ସୁରକୂଟ କର୍ମଜା, ଅସୁରମାନଙ୍କର ଯେଉଁ ମାୟା ଦ୍ୱାରା ଯୁଦ୍ଧ କରୁଛନ୍ତି, ତେଣୁ ଦେବତାମାନେ ଯେତେବେଳେ କହିଲେ, ନିରାଶ ହେଇଗଲେ, କହିଲେ ଆଉ ବଞ୍ଚିବାର ଆଶା ନାହିଁ, ତେଣୁ ଭଗବାନଙ୍କୁ ସ୍ମରଣ କରିଛନ୍ତି। ତେଣୁ ତସ୍ମିନ୍ ସେହି ସମୟରେ ଭଗବାନ ଆସୁଛନ୍ତି, ପ୍ରବିଷ୍ଟେ ମାୟା ବିନେଷୁ ମହିନା ମହିଷ, ଏ ମାୟାକୁ ଦୂର କରିବା ପାଇଁ ଭଗବାନ ଆସୁଛନ୍ତି। ମହିନା ତାଙ୍କର ଏତେ ରହିଛି, ମହାନତା ରହିଛି, ମହିଷ ତାଙ୍କର ଏତେ ମହିମା ରହିଛି ଯେ ସ୍ୱପ୍ନ ଯଥାହି ପ୍ରତିବୋଧ ଆଗତେ ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ। ଆମେ ଏଇ ଶ୍ଳୋକଟି କହିଥିଲେ, ହରି ସ୍ମୃତି ଭଗବାନଙ୍କର ସ୍ମୃତି ହେଲେ ସବୁକିଛି ବିପଦ ଦୂର ହେଇଯିବ। ତେଣୁ ସ୍ୱପ୍ନ ଯଥାହି ପ୍ରତିବୋଧ ଆଗତେ, ଯେଭଳି ଆମେ ନିଦ୍ରାରେ ଯେତେବେଳେ ଯାଉଛେ, ନିଦ୍ରା ଯାଉଛେ, ସେତେବେଳେ ସ୍ୱପ୍ନ ଦେଖୁଛେ, ବିଭିନ୍ନ ପ୍ରକାର ଭୟାବହ ସ୍ୱପ୍ନ ମଧ୍ୟ ଦେଖୁଛେ, କେତେ ଦେଖୁଛେ ବାଘ ଆମକୁ ଗୋଡ଼ଉଛି ଖାଇଦେବା ପାଇଁ, ବା କେତେବେଳେ ସାପ ଆମକୁ ଦଂଶନ କରିଦେଉଛି, ବା ଆମେ କେତେବେଳେ ପାହାଡ଼ରୁ ପଡ଼ିଯାଉଛେ ତଳେ, କିନ୍ତୁ ଯେତେବେଳେ ଆମର ନିଦ୍ରା ଭଙ୍ଗ ହେଇଯାଉଛି, ପ୍ରତିବୋଧ ଆଗତେ ସ୍ୱପ୍ନେ ଯଥା ହି ପ୍ରତିବୋଧ ଆଗତେ, ଯେତେବେଳେ ନିଦ୍ରା ଭଙ୍ଗ ହେଇଯାଉଛି ସେତେବେଳେ ସ୍ୱପ୍ନ ଚାଲିଯାଉଛି, ସେତେବେଳେ ଆମେ ଜାଣୁଛେ ଏ ପ୍ରକୃତ ଠିକ କଥା ନୁହଁ, ଏ କେବଳ ସ୍ୱପ୍ନ। ସେଇଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କୁ ଭୁଲି ଯାଉଛେ ସେତେବେଳେ ବିଭିନ୍ନ ପ୍ରକାର ବିପଦ ଆସି ପହଞ୍ଚୁଛି, କିନ୍ତୁ ଯେତେବେଳେ ଭଗବାନଙ୍କୁ ସ୍ମରଣ କରୁଛେ, ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ, ସମସ୍ତ ବିପଦ ଦୂର କରିଦେବ। ତେଣୁ ଆମ ଜଣେ ଆଚାର୍ଯ୍ୟ କହୁଛନ୍ତି, ଶ୍ରୀଧର ସ୍ୱାମୀ, ସେ କହୁଛନ୍ତି ହରେ ସ୍ମୃତିରେ ସର୍ବସାଂ ବିପଦାଂ ମୋକ୍ଷ ରୂପା, ଭଗବାନଙ୍କର ସ୍ମୃତି କେବଳ ସବୁ ବିପଦ ଦୂର କରିଦେବ। ଆଉ କିମୁତ ହରେ ପ୍ରବେଶ ଇତ୍ୟର୍ଥ, ଆଉ ଯଦି ସ୍ୱୟଂ ଭଗବାନ ପ୍ରବେଶ କରିଛନ୍ତି, ଆଜି ପ୍ରବେଶ କରିଛନ୍ତି ଭଗବାନ ଏଠି, ତେଣୁ ଆଉ କଣ ଚିନ୍ତା କରିବା, ଆଉ କୋଉଠି ବିପଦ ଆସିବ। ତେଣୁ ଏହି ପ୍ରସଙ୍ଗରେ ଆମର ପ୍ରଭୁ ଶ୍ରୀପାଦ ଦେବଦତ୍ତ ପ୍ରଭୁ ସେ ଆମକୁ ଏଇ ହରିସ୍ମୃତି କରେଇବେ। ଯୋଉ ରହିଛନ୍ତି ଆମର ରୁକ୍ମିଣୀ ଦେବୀଙ୍କର ବିବାହ ପ୍ରସଙ୍ଗ ଆମେ କହିଥିଲେ, କିଛି ସମୟ ଏଇ କଥା କହିଥିଲେ, ସେ ରୁକ୍ମିଣୀ ଦେବୀ କେମିତି ଭଗବାନଙ୍କ ସ୍ମରଣ କରୁଛନ୍ତି, ସେ ଅନୁସାରେ ଆମେ ମଧ୍ୟ ଭଗବାନଙ୍କ ସ୍ମରଣ କରିବା।
ସମୁଦ୍ର ମନ୍ଥନ ବିଷୟରେ ପ୍ରଭୁ ଆମକୁ ବର୍ଣ୍ଣନା କଲେ, ଯାହା ଦେବତାମାନଙ୍କୁ ରାକ୍ଷସ ଆଉ ରାକ୍ଷସ ଯାହା ବି ମିଳୁ, ନାରାୟଣ ଆଉ ଲକ୍ଷ୍ମୀ ଦେବୀଙ୍କର ବିଭାଘର ହେଇଗଲା। ତ ଲକ୍ଷ୍ମୀ ଦେବୀ ବରଣ ମାଳ ନେଇକି ଯେତେବେଳେ ନାରାୟଣଙ୍କ ପାଖକୁ ଯାଉଛନ୍ତି, ତାଙ୍କ ମନରେ ଯେଉଁ ଭାବନାଟା ଅଛି, ଜଣେ ଭଗବତ ଭକ୍ତ ପ୍ରବଚନରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି, ସେଇଟା ମୁଁ ଶୁଣାଇବାକୁ ଚାହୁଁଛି। ନେନେ ମହେନ୍ଦି ରଚାଇ ରେ କୃଷ୍ଣ ନାମ କି, ଓ ମେନେ ମେହେନ୍ଦି ରଚାଇ ରେ କୃଷ୍ଣ ନାମ କି, ମେହେନ୍ଦି ରଚାଇ ରେ କୃଷ୍ଣ ନାମ କି, ଓ ମେନେ ମେହେନ୍ଦି ରଚାଇ ରେ କୃଷ୍ଣ ନାମ କି, ମେରେ ଚୁଡ଼ିଓ ମେ କୃଷ୍ଣ ମେରେ ମେରେ ଚୁଡ଼ିଓ ମେ କୃଷ୍ଣ ମେରେ ମେ କୃଷ୍ଣ ମେରେ ଚୁଡ଼ିଓ ମେ କୃଷ୍ଣ ମେରେ ସୁନରୀ ମେ କୃଷ୍ଣ ମେନେ ତସ୍ମି ସଜାଇ ରେ କୃଷ୍ଣ ନାମ କି, ମେନେ ନଚନି ସଜାଇ ରେ କୃଷ୍ଣ ନାମ କି।
ତାହେଲେ ଏଇଟା ନେଇଯାନ୍ତୁ, ଏଇଟା ଖରାପ ହେଇଯାଇଛି, ସେଟା ମାନେ ଚାର୍ଜ ହେଇନି।
ଓ ମେନେ ମେହେନ୍ଦି ରଚାଇ ରେ କୃଷ୍ଣ ନାମ କି, ଓ ମେନେ ମେହେନ୍ଦି ରଚାଇ ରେ କୃଷ୍ଣ ନାମ କି, ମେନେ ବିନ୍ଦିଆ ସଜାଇ ରେ କୃଷ୍ଣ ନାମ କି, ମେରେ ଚୁଡ଼ିଓ ମେ କୃଷ୍ଣ ମେରେ ଚୁନରି ମେ କୃଷ୍ଣ, ମେରେ ଚୁଡ଼ିଓ ମେ କୃଷ୍ଣ ମେରେ ଚୁନରି ମେ କୃଷ୍ଣ, ମେରେ ନଚନି ସଜାଇ ରେ କୃଷ୍ଣ ନାମ କି, ମେରେ ନଚନି ସଜାଇ ରେ କୃଷ୍ଣ ନାମ କି, ମେରେ ନୈନୋ ମେ ଗୋକୁଲ ବୃନ୍ଦାବନ, ମେରେ ନୈନୋ ମେ ଗୋକୁଲ ବୃନ୍ଦାବନ, ମେରେ ନୈନୋ ମେ ଗୋକୁଲ ବୃନ୍ଦାବନ, ମେରେ କାନୋ ମେ ମୋହନ ମନୋଭାବନ, ମେରେ କାନୋ ମେ ମୋହନ ମନୋଭାବନ, ମେରେ ଓଠ ମେ କୃଷ୍ଣ ମେରେ ହୃଦୟ ମେ କୃଷ୍ଣ, ମେରେ ଓଠ ମେ କୃଷ୍ଣ ମେରେ ହୃଦୟ ମେ କୃଷ୍ଣ, ମେନେ ମେହେନ୍ଦି ରଚାଇ ରେ କୃଷ୍ଣ ନାମ କି, ମେନେ ମେହେନ୍ଦି ରଚାଇ ରେ କୃଷ୍ଣ ନାମ କି, ମେନେ ବିନ୍ଦିଆ ସଜାଇ ରେ କୃଷ୍ଣ ନାମ କି, ମେନେ ବିନ୍ଦିଆ ସଜାଇ ରେ କୃଷ୍ଣ ନାମ କି, ଅବ ଛାଇ ହେ କୃଷ୍ଣ ମେରେ ଅଙ୍ଗ ଅଙ୍ଗ ମେ, ଅବ ଛାଇ ହେ କୃଷ୍ଣ ମେରେ ଅଙ୍ଗ ଅଙ୍ଗ ମେ, ମେରେ ଅଙ୍ଗ ମେ ମେ ମେରେ ଅଙ୍ଗ ମେ ସାଧନ ପ୍ରେମ ମେ, ମେରେ ଅଙ୍ଗ ମେ ସଦା ହେ ଉଚିତ ନାମ ମେ, ମେରେ ଅଙ୍ଗ ମେ ସଦା ଉଚିତ ନାମ ମେ, ମେରେ ପ୍ରୀତମ ହେ କୃଷ୍ଣ ମେରେ ଜୀବନ ହେ କୃଷ୍ଣ, ମେରେ ପ୍ରୀତମ ହେ କୃଷ୍ଣ ମେରେ ଜୀବନ ହେ କୃଷ୍ଣ, ମେନେ ମାଲା ବନାଇ ହେ ଉଠିକେ ନାମ କେ, ମେନେ ମାଲା ବନାଇ ହେ ଉଠିକେ ନାମ, ମେନେ ବିନ୍ଦିଆ ସଜାଇ ହେ କୃଷ୍ଣ ନାମ କେ, मैंने बिंदिया तो गाई है कृष्ण नाम से, मैंने बिंदिया तो गाई है कृष्ण नाम से, मेरे कुड़ियों में कृष्ण मेरे सुनरी मैं कृष्ण, मेरे कुड़ियों में कृष्ण मेरे सुनरी मैं कृष्ण, मेरे कुड़ियों में कृष्ण मेरे सुंदरी से, मैंने नथनी सजाई रे कृष्ण नाम से, मैंने नथनी सजाई रे कृष्ण नाम से, मैंने मेहंदी रचाई रे कृष्ण नाम से, मैंने मेहंदी रचाई रे कृष्ण नाम से।
हरे कृष्ण तेणु एभली भाव
शब्द हूँ भाव
तेणु जो भगवान आसी पहुंच गले हरि स्मृति सर्व विपद विमोक्षण जो भगवान अच्छा सेठी माया कार्य करि परिबो नाही। आमर कहि कह जाय चैतन्य चरितामृतरे कृष्ण सूर्य सम माया है अंधकार, जहां कृष्ण तहां नाही मायार अधिकार। भगवान असंति आलोक सूर्य सम एवं माया होसंति अंधकार, जोटी आलोक आसीब जेतेबेळे दिन हेजिव सूर्य उदय हेजिवे ସେଠି ଆଉ ଅନ୍ଧକାର ରହିପାରିବ ନାହିଁ। ତେଣୁ ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର, ଏଠି ଭଗବାନ ଅଛନ୍ତି ସେଠି ମାୟା କାର୍ଯ୍ୟ କରିପାରିବ ନାହିଁ। ସେଥିପାଇଁ ଯେତେବେଳେ ବ୍ୟାସଦେବ ଏ ଭାଗବତମ ରଚନା କଲେ, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଭାଗବତମରେ, ଭଗବାନଙ୍କୁ ଯେତେବେଳେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ଚାତ ପୁରୁଷଂ ପୂର୍ଣ୍ଣଂ ମାୟାଙ୍କେ ତଦପାଶ୍ରେ, ଭକ୍ତି ଯୋଗରେ ଯେତେବେଳେ ତାଙ୍କର ଗୁରୁ ନାରଦ ମୁନି କହିଲେ ତାଙ୍କୁ ଯେ ଭାଗବତ ସେ ଯେଉଁ ଅନେକ ଶାସ୍ତ୍ର ରଚନା କରିଥିଲେ ଧର୍ମ ଅର୍ଥ କାମ ଇତ୍ୟାଦି ଯେଉଁଥିରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନଙ୍କର ନାମ ରୂପଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ କେଉଁଠି ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏକଥା କହିଲା ପରେ ନାରଦ ମୁନି ଯେତେବେଳେ ଚାଲିଗଲେ, ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ, ବ୍ୟାସଦେବ ଧ୍ୟାନ କଲେ ଭକ୍ତି ଯୋଗରେ, ତେଣୁ ତାଙ୍କର ହୃଦୟରେ ଯାହା ମହିଳା ଥିଲା ସବୁ ତା ଦୂର ହେଇଗଲା। ତେଣୁ ସେ ଭଗବାନଙ୍କୁ ଦର୍ଶନ କଲେ, ଅପଶ୍ଚାତ ପୁରୁଷଂ ପୂର୍ଣ୍ଣଂ ମାୟାଙ୍କ ତତପାଶ୍ରେ, ଭଗବାନଙ୍କୁ ଦର୍ଶନ କଲେ କିଭଳି ନା ମାୟାଙ୍କ ତତପାଶ୍ରେ, ତାଙ୍କର ପଛପଟେ ମାୟାଦେବୀଙ୍କୁ ଦର୍ଶନ କଲେ। ମାୟାଦେବୀ କେବେ ହେଲେ ଭଗବାନଙ୍କ ସାମ୍ନାରେ ରହିପାରିବେ ନାହିଁ, ଯେଉଁ ଆମେ କହିଲେ କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଆଲୋକ ସାମ୍ନାରେ କେମିତି ଅନ୍ଧକାର ରହିପାରିବେ। ତେଣୁ ଭଗବାନ ପଛପଟେ ଦେଖିଲେ, ମାୟାଙ୍କୁ ଦେଖିଲେ, ସେ ମାୟା କିଭଳି ନା ଜୟା ସମ୍ମୋହିତ ଜୀବ ଆତ୍ମାନଂ ତ୍ରିଗୁଣାତ୍ମକମ, ସେ ମାୟା ଆମେ ସମସ୍ତଙ୍କୁ ଜୀବମାନଙ୍କୁ ମୋହିତ କରି ରଖିଛି। ଯଦିଓ ଆମେ ମାୟା ହେଉଛି ତାର ତ୍ରିଗୁଣ ଦ୍ୱାରା ମୋହିତ କରି ରଖିଛି, କିନ୍ତୁ ଯଦିଓ ଆମେ ତ୍ରିଗୁଣର ଉର୍ଦ୍ଧ୍ୱରେ ଆମେ ହେଉଛେ ଆତ୍ମା, କିନ୍ତୁ ତଥାପି ଆମେ ସେ ତାର ଅଧୀନରେ ରହିଯାଇଛେ ତ୍ରିଗୁଣାତ୍ମକ। ତେଣୁ ଜୟା ସମେତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁତେନ ଅର୍ଥମ, ଯଦିଓ ସେ ଶ୍ରେଷ୍ଠ ଉନ୍ନତର ଶକ୍ତି ଭଗବାନଙ୍କର, ମାୟା ହେଉଛି ଭଗବାନଙ୍କ ନିଚତର ଶକ୍ତି, ଭଗବାନଙ୍କର ପରାଶକ୍ତି ହେଉଛନ୍ତି ଜୀବ, ମାୟା ହେଉଛି ଭଗବାନଙ୍କର ଅପରାଶକ୍ତି, କିନ୍ତୁ ସେ ନିଜକୁ ଭାବୁଛି ସେଇ ଗୁଣର ଅଧୀନରେ ବୋଲି ଭାବୁଛି, ଇଏ ହେଉଛି ଅନର୍ଥ। ପରୋପି ମନୁତେନ ଅର୍ଥମ ତତ୍କୃତମ ଚାବି ପଦ୍ଧତି, ସେ ଅନର୍ଥ ଭିତରେ ରହିଯାଉଛି, ସେ ସେଇ ଗୁଣ ଭିତରେ ରହିଯାଉଛି, ଇଏ ହେଉଛି ଆମର ଭବ ରୋଗ। ଯେମିତି ଆପଣଙ୍କର ରୋଗ ହେଲେ ଆପଣ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ସେ ଡାକ୍ତର ପଚାରୁଛନ୍ତି ବିଭିନ୍ନ ଲକ୍ଷଣ କ'ଣ ହେଇଛି, କିଭଳି ରୋଗଟା କିଭଳି ଭାବରେ କାର୍ଯ୍ୟ କରୁଛି, ରୋଗ ଦ୍ୱାରା କ'ଣ ହେଉଛି ଅସୁବିଧା ତମର, ଲକ୍ଷଣ ଜାଣିଲା ପରେ
ସେ ପ୍ରେସ୍କ୍ରିପ୍ସନ୍ ଦେଉଛନ୍ତି। ତେଣୁ ସେହିଭଳି ଭାବରେ ଇଏ ହେଉଛନ୍ତି ସାଧୁ ବୈଦ୍ୟ। ଆମେ ବର୍ତ୍ତମାନ ଭବରୋଗ ଭୋଗ କରୁଛେ, ଏପର୍ଯ୍ୟନ୍ତ ଡାକ୍ତର ବିଜ୍ଞାନରେ ଏଭଳି ଔଷଧ ବାହାରିନି ଯିଏକି ଭବରୋଗକୁ ଦୂର କରିଦେବ। ଏବେ ମଧ୍ୟ ଏତେ ରୋଗ ଅଛି ଯେଉଁ ରୋଗର ଔଷଧ ନାହିଁ, କିନ୍ତୁ ତଥାପି ଏ ଯେଉଁ ଭବରୋଗ ରହିଛି ଏ ଭବରୋଗ କଥା ଚିନ୍ତା କରୁନାହାନ୍ତି ସେମାନେ, ଯେଉଁ ଔଷଧ କଥା କ'ଣ ବାହାରିବ ସେମାନେ ଜାଣୁଛନ୍ତି। ଏ ଜନ୍ମ ମୃତ୍ୟୁ ଜରାବ୍ୟାଧି ମାନେ ଏଠି ହବ, ସମସ୍ତେ ଭୋଗ କରିବେ, କିନ୍ତୁ ଜଣେ ଏ ଜନ୍ମ ମୃତ୍ୟୁ ଜରାବ୍ୟାଧିକୁ ଭୋଗ ଉର୍ଦ୍ଧକୁ ଯାଇପାରିବ, ଏ ଭବରୋଗକୁ ଦୂର କରିପାରିବ, ଏକଥା ସେମାନେ ଆଇଡିଆ ନାହିଁ ବା ଧାରଣା ନାହିଁ। କିନ୍ତୁ ଯେଉଁମାନେ ସାଧୁ ବୈଦ୍ୟ ସେମାନେ ଜାଣିଛନ୍ତି ଯେ ଜୀବ କ'ଣ ପାଇଁ ଦୁଃଖ ପାଉଛି, ଏ ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଭୋଗ କରୁଛି, ସେ ତାର ଭବରୋଗ। ତେଣୁ ବ୍ୟାସଦେବ ଦେଖୁଛନ୍ତି ଯେ ଏଇ ଯେଉଁ ଅନର୍ଥ ଆସିଯାଇଛି ଯେଉଁଥିପାଇଁ କି ସେ ଭବରୋଗ ଭୋଗ କରୁଛି, ଏଇ ଭବରୋଗ କେମିତି ଦୂର ହବ, ସେଥିପାଇଁ ସେ ଔଷଧ ଲେଖିଛନ୍ତି। ସେ ଔଷଧ ଆମର ଇସ୍କନରେ ଭୁବନେଶ୍ୱରରେ ମିଳୁଛି, ଏବଂ ଆମର ଯେଉଁ କନଭିକ୍ସନ ଡିପାର୍ଟମେଣ୍ଟର ହେଡ୍ ଅଛନ୍ତି ପ୍ରଭୁ ରହିଛନ୍ତି ଗୋକୁଳାନନ୍ଦ, ତାଙ୍କର ଅଛି, ଆପଣ ଯଦି ଚାହିଁବେ ନେଇପାରିବେ। ସେ ଔଷଧ ଆମକୁ ଫ୍ରିରେ ଦେଉଛେ, ପ୍ରଦାନ କରୁଛେ, କୌଣସି ପଇସା ନେଉନୁ ସେଥିପାଇଁ। ସେଥିପାଇଁ ଆମର ଆଜି ଏଇଠି ବ୍ୟବସ୍ଥା ହେଇଛି ସେ ଔଷଧ ବାଣ୍ଟିବା ପାଇଁ। ସେ ଔଷଧ କ'ଣ ନା, ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷଜେ। ଏ ରୋଗ କେମିତି ଦୂର ହବ, ଏ ଅନର୍ଥ କେମିତି ଦୂର ହବ ନା, ଯଦି ଆମେ ଭଗବାନଙ୍କୁ ଭକ୍ତି କରିବା ଅଧକ୍ଷଜେ। ଏକଥା ଲୋକମାନେ ଜାଣିନାହାନ୍ତି, ଲୋକସ୍ୟ ଅଜାଣତ ବିଦ୍ୱାନ, ଲୋକମାନେ ଜାଣିନାହାନ୍ତି। ତେଣୁ ସାଧୁ ବୈଦ୍ୟ ବ୍ୟାସଦେବ ସେ ବିଦ୍ୱାନ, ସେ ଜାଣନ୍ତି, ସବୁକିଛି ଜାଣନ୍ତି, ଭଗବାନଙ୍କୁ ଦର୍ଶନ କଲେ ସବୁକିଛି ଜାଣିପାରିଲେ ସେ। ତେଣୁ ଚକ୍ରେ ସାତତ ସଂଗୀତା, ତେଣୁ ଏଇ ସାତତ ସଂଗୀତା ଯେଉଁ ଶ୍ରୀମଦ ଭାଗବତମ ଏଇଟାକୁ ସେ ରଚନା କଲେ, ଇଏ ହେଉଛି ଔଷଧ। ଯସ୍ୟାଂ ବୈ ଶ୍ରେୟ ମାଣାୟାମ, ଇଏ ଏଭଳି ଔଷଧ ଆକୁ ଖାଇବା ଦରକାର ନାହିଁ, କେବଳ ଶୁଣିବେ, ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ପୂର୍ଣ୍ଣ ଭାବରେ ଶୁଣିନାହାନ୍ତି। ଆପଣ ତ 6 ଦିନ ଧରି ଶୁଣିଲେଣି, ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି ଶ୍ରେୟ ମାଣାୟାମ, କ'ଣ ହବ ସେ ଔଷଧର ଫଳ ନା, କୃଷ୍ଣେ ପରମ ପୁରୁଷେ, ଯାହାକୁ ଦେଖିଥିଲେ ସେ ପ୍ରଥମେ ଦେଖିଥିଲେ କ'ଣ, ଭକ୍ତି ଯୋଗେନ ମନସୀ ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଙ୍କ ପୂର୍ଣ୍ଣ, ପୂର୍ଣ୍ଣ ପୁରୁଷଙ୍କୁ ସେ ଦେଖିଥିଲେ। ସେ ପୂର୍ଣ୍ଣ ପୁରୁଷ କିଏ ନା, ସିଏ ହେଉଛନ୍ତି କୃଷ୍ଣ। ସେଇ ଯୋଉ ଏଇ ଭାଗବତମ ଯୋଉମାନେ ଶୁଣିବା ପାଇଁ ଆରମ୍ଭ କରିବେ ସେମାନଙ୍କର କୃଷ୍ଣେ ପରମ ପୁରୁଷେ ଭକ୍ତିରୁ ଉତ୍ପାଦତେ, ଏ ଭକ୍ତି ଆସି ପହଞ୍ଚିବ। ଇଏ ହେଉଛି ମେଡିସିନ, ଆମେ ଦଉଛେ ମେଡିସିନ, କିନ୍ତୁ ଲୋକମାନଙ୍କର ଆଗ୍ରହ ନାହିଁ। ଯେତେବେଳେ ଆସିବ ମହାପ୍ରସାଦ ଆସିବ ସେତେବେଳେ ଆସି ପହଞ୍ଚିବେ, ବର୍ତ୍ତମାନ ଶୁଣିବାକୁ ଚାହୁଁନାହାନ୍ତି, ଏ ଔଷଧ ପାଇପାରିବେନି ସେମାନେ। ତେଣୁ ଲୋକସ୍ୟ ଅଜାଣତ ବିଦ୍ୱାନ ଚକ୍ରେ ସାତ ଯସ୍ୟାଂ ବୈ ଶ୍ରେୟ ମାଣାୟାମ, କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, କୃଷ୍ଣେ ପରମ ପୁରୁଷେ ଭକ୍ତିରୁ ଉତ୍ପାଦତେ, ଭକ୍ତି ଆସି ପହଞ୍ଚିଯିବ, ଭକ୍ତି ଉତ୍ପନ୍ନ ହବ। ଏଇ ଭକ୍ତିର ମୁଖ୍ୟ ଫଳ କଥା ଛାଡ଼ନ୍ତୁ, ତାର ଗୌଣ ଫଳ ପ୍ରଥମେ ଆମେ ଦେଖିବା। ଗୌଣ ଫଳ କ'ଣ ନା, ଶୋକ ମୋହ ଭୟ ପାହା। ଆମେ ସମସ୍ତେ ଶୋକ କରୁଛେ, ଅତୀତରେ ଆମର ଯାହା ଥିଲା ସବୁ ଚାଲିଯିବା ପାଇଁ ବା ଅତୀତ ପାଇଁ ଆମେ ଶୋକ କରୁଛେ, ବର୍ତ୍ତମାନ ପାଇଁ ଆମର ମୋହ ରହିଛି ଏବଂ ଭବିଷ୍ୟତ ପାଇଁ ଭୟ ରହିଛି। ଯଦି ଏଇ ଭକ୍ତି ଉତ୍ପନ୍ନ ହବ ତାହେଲେ ଗୌଣ ଫଳ ହେଉଛି ଶୋକ ମୋହ ଭୟ ଚାଲିଯିବ, ଶୋକ ମୋହ ଭୟ ପାହା। ତେଣୁ ମାୟା କେବେ ହେଲେ ଭଗବାନଙ୍କ ସାମ୍ନାରେ ରହିପାରିବେ ନାହିଁ, ତେଣୁ ଯେତେବେଳେ ଭଗବାନ ଆସି ଉପସ୍ଥିତ ହେଇଛନ୍ତି ସେତେବେଳେ କେମିତି ମାୟା ରହିପାରିବେ, ଅସୁରଙ୍କର ସବୁ ମାୟା ଦୂର ହେଇଗଲା। ଯେତେବେଳେ ପ୍ରହ୍ଲାଦ ମହାରାଜ ଭଗବାନ ତାକୁ ସୁରକ୍ଷା ଦେଉଛନ୍ତି, କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶ୍ୟତି, ସେ ନିଜେ ଘୋଷଣା ନ କରି ଅର୍ଜୁନଙ୍କ ଦ୍ୱାରା ଘୋଷଣା କରାଉଛନ୍ତି, କାରଣ ଭକ୍ତଙ୍କର ଘୋଷଣାକୁ ଭକ୍ତଙ୍କର ପ୍ରତିଜ୍ଞାକୁ ଭଗବାନ ରକ୍ଷା କରନ୍ତି। ତେଣୁ ସେ କହୁଛନ୍ତି କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବଳ ବିନାଶ ନାହିଁ। ତେଣୁ ପ୍ରହ୍ଲାଦ ମହାରାଜ ଯିଏକି ଜଣେ ଭଗବାନଙ୍କର ଭକ୍ତ, ଯିଏ ସେ ମାତୃଗର୍ଭରୁ ଭକ୍ତ, ମାତୃଗର୍ଭରେ ଥାଇକି ସେ ଭଗବାନଙ୍କ ଭକ୍ତି ଆଚରଣ କରିଛନ୍ତି, ଏଭଳି ଉନ୍ନତ ଭକ୍ତ। ତେଣୁ ଯେତେବେଳେ ହିରଣ୍ୟକଶିପୁ ସେ ସବୁ ପ୍ରକାର ଚେଷ୍ଟା କଲେ ମାରିବା ପାଇଁ ପ୍ରହ୍ଲାଦଙ୍କୁ, କୌଣସି ଉପାୟରେ ସେ ମାରିପାରିଲେ ନାହିଁ, କାରଣ ଭଗବାନ ତାକୁ ରକ୍ଷା କରୁଛନ୍ତି। ସେହି ସମୟରେ ହିରଣ୍ୟକଶିପୁର ଭଉଣୀ ନା ହୋଲିକା, ଯିଏ ସେ କ'ଣ ହେବେ ହୋଲିକା, ସେ ବର ପାଇଥିଲେ ବ୍ରହ୍ମାଙ୍କ ଠାରୁ, ସେ ଅଗ୍ନିରେ ପଡ଼ିବେ ନାହିଁ। ଆମେ ପ୍ରକୃତିର ଅଗ୍ନିରେ ପଡ଼ିବା ନାହିଁ। ଭଗବତ ଗୀତାର ପ୍ରଥମେ ସେ କଥା ଭଗବାନ କହିଛନ୍ତି, ନୈନଂ ଦହତି ପାବକ ନ ଚୈନଂ କ୍ଳେଦନ୍ତି ଆପୋ ନ ଶୋଷତି ମାରୁତ ଅଛେଦ୍ୟୋୟମ୍ ମଦାୟୋହମ୍ ଅକ୍ଳେଦ୍ୟୋ ଅଶସ୍ୟ ଚ ନିତ୍ୟ ସର୍ବଗତ ସ୍ଥାଣୁ ରଚଳୋୟଂ ସନାତନ। ଏ ଆତ୍ମାର ଗୁଣ। ତେଣୁ ହୋଲିକା ଯାହା ହଉ, ବହୁତ ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ସେଇ ବର ପ୍ରାପ୍ତ ହେଇଥିଲେ, ସେ ମୃତ୍ୟୁବରଣ ମାନେ ଜଳିଯିବ ନାହିଁ। କିନ୍ତୁ ତଥାପି ବ୍ରହ୍ମା କହିଥିଲେ, ଯଦି ବରର ତମେ ଅସତ୍ ବ୍ୟବହାର କରିବ ତାହେଲେ ତମେ ଜଳିଯିବ। ସେ କଥା ସେ ଭୁଲି ଯାଇଛନ୍ତି। ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି, ବ୍ରହ୍ମା ମତେ ଦେଇଥିଲେ ବର, ତାହେଲେ ପ୍ରହ୍ଲାଦ ମରୁନାହାନ୍ତି ତ ମୁଁ ତାଙ୍କୁ ମାରିଦେବି। ତମେ ନିଆଁର ବ୍ୟବସ୍ଥା କର। ଅଗ୍ନି ହୋଲିକା ଗଲା, ଏବେ କିଛି ଦିନ ତଳେ ଗଲା ଅଗ୍ନି ଉତ୍ସବ ଗଲା, ହୋଲିକାଙ୍କର ଦାହ ହେଇଗଲା। ତେଣୁ ଅଗ୍ନି ଉତ୍ସବ ସ୍ଥାପନ ତିଆରି କରାଗଲା, ଅଗ୍ନି ଉତ୍ସବ କରାଗଲା। ଏବଂ ହୋଲିକା କଣ କଲା ନା, ପ୍ରହ୍ଲାଦଙ୍କୁ ଧରି କୋଳରେ ଧରିକି ବସିଲା। ଏବଂ ଯେତେବେଳେ ଅଗ୍ନି ଲାଗିଗଲା, ସବୁ ହୁତୁ ହୁତୁ ହେଇ ଜଳିଲା, ସେ ହୋଲିକା ମୃତ୍ୟୁବରଣ କଲା, ହୋଲିକା ଜଳିଗଲା, କିନ୍ତୁ ପ୍ରହ୍ଲାଦଙ୍କର କିଛି ହେଲା ନାହିଁ। ତେଣୁ ସେଇଭଳି ଭାବରେ ଯେତେ ପ୍ରକାର ମାୟା ରହିଛି ଭଗବାନ ପାଖରେ, ସେ ମାୟା କାର୍ଯ୍ୟ କରିବ ନାହିଁ। ତେଣୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ, ସେସବୁ ଅସୁରମାନଙ୍କର ମାୟା ଯୁଦ୍ଧ ବନ୍ଦ ହେଇଗଲା। ତେଣୁ ଯେତେବେଳେ ଦେଖିଲେ ଅସୁରମାନେ ଯେ ତାଙ୍କର ମାୟା ଯୁଦ୍ଧ ବନ୍ଦ ହେଇଗଲା ଏ ହରି ପାଇଁ, ତେଣୁ ସାଙ୍ଗେ ସାଙ୍ଗେ ତିନି ଜଣ ଆସିଗଲେ ଅସୁର, ଏ ହରିକୁ ମାରିଦେବା ଆମେ, ହରିକୁ ମାରିଦେଲେ ତାହେଲେ ଦେବତାମାନେ ମଧ୍ୟ ମରିଯିବେ। ତେଣୁ ମୁଖ୍ୟ ଅସୁର ତିନି ଜଣ ଆସିଲେ, କାଳନେମି, ମାଳି ଏବଂ ସୁମାଳି, ମାଲ୍ୟବାନ, ଏ ଚାରି ଜଣ ଆସି ପହଞ୍ଚିଗଲେ। ଏମାନେ ଆସିଲେ ହରିଙ୍କୁ ମାରିବା ପାଇଁ। ତେଣୁ ସବୁବେଳେ ଦୈତ୍ୟମାନଙ୍କର ସବୁବେଳେ ଉଦ୍ୟମ ହେଉଛି କେମିତି ଆମେ ଭଗବାନଙ୍କୁ ମାରିଦେବା। ଭଗବାନ ନାହାନ୍ତି ବୋଲି ସେ ପ୍ରତିପାଦନ କରିବେ, ନମାଙ୍ଗ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପହୃତ ଜ୍ଞାନ ଆସୁରଂ ଭାବମାଶ୍ରିତା। ଭଗବାନ କହୁଛନ୍ତି, ହେ ଅର୍ଜୁନ, ଏ ଯୋଉ ମାୟା ରହିଛି ଭୌତିକ ଜଗତରେ, ଯୋଉ ମାୟା ରହିଛି ତ୍ରିଗୁଣମୟ ମାୟା, ଇଏ ହେଉଛି ମୋର ଗୁଣ, ଦୈବେଶା ଗୁଣମୟୀ, ମୋର ମୋ ଏଇ ଯୋଉ ନିଚ ପ୍ରକୃତି, ଏଇଟା ମୋର ନିମ୍ନତର ଶକ୍ତି। ଏସବୁ ଉଚ୍ଚତର ଶକ୍ତି କଥା କଣ କହିବି, ଏ ନିମ୍ନତର ଶକ୍ତି ହେଉଛି ଏ ତ୍ରିଗୁଣମୟୀ ମାୟା, କିନ୍ତୁ ଆକୁ ଜଣେ ପାର ହେଇପାରିବ ନାହିଁ। ଦୈବେଶା ଗୁଣମୟୀ ମମ ମାୟା ଦୂରତ୍ୟା, କିନ୍ତୁ ଉପାୟ ଅର୍ଜୁନ କହୁଛନ୍ତି, କିଛି କୌଣସି ଉପାୟରେ ହେଇପାରିବନି, ନା ହଁ ହେଇପାରିବ, ମାମେ ବୋଝେ ପ୍ରପଦ୍ୟନ୍ତେ, ଆଉ କାହାର ପ୍ରପଦ, ଆଉ କାହାର ଶରଣ ଗଲେ ତମେ ଏଇଟାକୁ ପାର ହେଇପାରିବ ନାହିଁ, କେବଳ ମୋର ଶରଣ ଯଦି ଯିବ, ମାମେ ବୋଝେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି, ତାହେଲେ ତମେ ମାୟାକୁ ତରିପାରିବ, ନହେଲେ ତରିପାରିବ ନାହିଁ। ନା ତାହେଲେ କାହିଁକି ଲୋକମାନେ ଆପଣଙ୍କ ଶରଣ ଯାଉନାହାନ୍ତି, ନା ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପହୃତ ଜ୍ଞାନ ଆସୁରଂ ଭାବମାଶ୍ରିତା, ସେମାନେ ଯାଉନାହାନ୍ତି କାହିଁକି, ନା ଦୁଷ୍କୃତି ନ, ତାଙ୍କର କୌଣସି ସ୍ୱୀକୃତି ନାହିଁ, ଏଭଳି ସାଧୁସଙ୍ଗ କରିନାହାନ୍ତି, ଅସତ୍ସଙ୍ଗରେ ରହିଛନ୍ତି, ସ୍ୱୀକୃତି କରୁନାହାନ୍ତି। ତେଣୁ ସ୍ୱୀକୃତି ଆମେ ପ୍ରଦାନ କରୁଛୁ, ସତ୍ସଙ୍ଗ ପ୍ରଦାନ କରି ସ୍ୱୀକୃତି ଦଉଛୁ, କିନ୍ତୁ ଲୋକମାନେ ଗ୍ରହଣ କରୁନାହାନ୍ତି, ସେମାନେ ଦୁଷ୍କୃତିରେ ରହୁଛନ୍ତି, ସେଇଭଳି ଭାବେ ରହିବା ପାଇଁ ଚାହୁଁଛନ୍ତି। ସେମାନେ କିଏ କିଏ, ନା ଚାରି ପ୍ରକାର ଦୁଷ୍କୃତିର ଲୋକ ଅଛନ୍ତି, ଯେଉଁମାନେ ମୂଢ଼ା, ଯେଉଁମାନେ ମୂର୍ଖ, ସେମାନଙ୍କର ଜ୍ଞାନ ଆଉ କୋଉଠି ଆସିବ, ସେମାନେ ସହଜରେ ମୂର୍ଖ। ଏବଂ ଯେଉଁମାନେ ନରାଧମ, ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି, ଦେଖିବା ପାଇଁ ଆମର ଏକାଭଳି ରହୁଛନ୍ତି, କିନ୍ତୁ ଚାରି ଲକ୍ଷ ତାଙ୍କର ଚେତନାର ତାରତମ୍ୟରେ ଚାରି ଲକ୍ଷ ପ୍ରକାର ଜୀବ ଅଛନ୍ତି, ମନୁଷ୍ୟମାନେ ଅଛନ୍ତି, ଅନ୍ୟମାନଙ୍କ କଥା ଛାଡ଼ନ୍ତୁ। ତେଣୁ ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଅର୍ଜୁନ କହିବେ, ଆମେ ଦେଖିଛୁ ବହୁତ ଜ୍ଞାନୀ ବ୍ୟକ୍ତିମାନେ ଅଛନ୍ତି, ଯିଏ ଆପଣଙ୍କୁ ମାନୁନାହାନ୍ତି, ଆପଣଙ୍କ ଶରଣରେ ଯାଉନାହାନ୍ତି। ଆପଣ ତ କହୁଛନ୍ତି ମୂର୍ଖମାନେ ଯାଉନାହାନ୍ତି, ତାହେଲେ ଜ୍ଞାନୀମାନେ କାହିଁକି ଯାଉନାହାନ୍ତି, ନା ମାୟା ଅପହୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି, କିନ୍ତୁ ମାୟା ଦ୍ୱାରା ସେ ଜ୍ଞାନଟି ହରଣ ହେଇଯାଇଛି, ତେଣୁ ସେ ଆପଣ ମୋ ଶରଣରେ ଆସୁନାହାନ୍ତି। ଆଉ ନା ଅସୁରଂ ଭାବମାଶ୍ରିତା, ଏଇ ଅସୁର ଏଇ ଦୈତ୍ୟମାନେ, ଏମାନେ ମୋ ଶରଣରେ ଯିବେ ନାହିଁ। ତେଣୁ ସେମାନେ ସବୁବେଳେ କହିବେ, ଆମେ କେମିତି ଭଗବାନଙ୍କୁ ହତ୍ୟା କରିବା, ହିରଣ୍ୟକଶିପୁ ସେ କହୁଥିଲା, ଡିକ୍ଲେୟାର କରିଦେଲା, ନା କେହି ଭଗବାନ ନାହାନ୍ତି, ମୁଁ ହିଁ ଭଗବାନ। ତେଣୁ ସେହିଭଳି ଭାବରେ ଏଠାରେ ମଧ୍ୟ ଚାରିଜଣ ଦୂତ ଆସିଗଲେ, ଦୈତ୍ୟ ଅସୁର ସ୍ୱଭାବ ସମ୍ପନ୍ନ। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଆପଣମାନେ ପଢ଼ିବେ, ଆପଣମାନେ ସମସ୍ତେ ଯେଉଁମାନେ ଏଇ ଇସ୍କନ ଧାରାକୁ ଆସିନାହାନ୍ତି, ଅନ୍ତତଃ ପକ୍ଷେ ଗୋଟିଏ ଭଗବତ ଗୀତା ଗ୍ରହଣ କରନ୍ତୁ ଇସ୍କନର। ଆଜି ସେହି ଭଗବତ ଗୀତା ପଢ଼ି ସାରା ପୃଥିବୀରେ ଭଗବାନଙ୍କର ଭକ୍ତ ହେଇଛନ୍ତି, କେତେ ଭକ୍ତ ବାହାରୁଛନ୍ତି, ସମସ୍ତେ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ ହରେ। ତେଣୁ ଆପଣମାନଙ୍କୁ ଆମର ଅନୁରୋଧ, ଆପଣମାନେ ଏ ଭଗବାନଙ୍କ ନାମ ଜପ କରନ୍ତୁ, ଅନ୍ତତଃ ପକ୍ଷେ ଭଗବତ ଗୀତା ପାଠ କରନ୍ତୁ, ତାହେଲେ ସବୁ ଜ୍ଞାନ ଆପଣଙ୍କ ପାଖକୁ ଆସିବ। ତେଣୁ ଏଠି କୁହାଯାଉଛି ଯେ ଅସୁର ସ୍ୱଭାବ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଅସୁର ଭାବଙ୍କ ବିଷୟରେ ବର୍ଣ୍ଣନା କଲେ, କାହିଁକି ନା ପଞ୍ଚଦଶ ଅଧ୍ୟାୟରେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ହିସାବରେ କହିଛନ୍ତି, ଉର୍ଦ୍ଧ ମୂଳ ମଦ ଶାଖ ମତ୍ସତ୍ୱ ପ୍ରାହୁ ରବ୍ୟାମ ଛନ୍ଦାସି ଯଶ ପରିଣାମୀ ଯସ୍ତଂ ବେଦ ସବେଦବିତ। ଏ ଭୌତିକ ଜଗତ ହଉଛି ଓରଟା ବୃକ୍ଷ, ଇଏ ହଉଛି ଅସତ, ଇଏ ସତ ନୁହଁ। ତେଣୁ ଯଦି ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କଲେ, ତାହେଲେ ବୃକ୍ଷର ଫଳ କଣ? ବେଲ ବୃକ୍ଷର ଫଳ ବେଲ ଉପରେ ଅଛନ୍ତି। ତେଣୁ ଏ ଓରଟା ବୃକ୍ଷ ଯୋଉ ରହିଛି ତାର ଫଳ କଣ? ତେଣୁ ଭଗବାନ ଷୋଡ଼ଶ ଅଧ୍ୟାୟରେ ସେ ଫଳ ବିଷୟରେ କହୁଛନ୍ତି। ସେ ଫଳ ହଉଛି ଦୈବ ଅସୁର ସମ୍ପଦ, ଷୋଡ଼ଶ ଅଧ୍ୟାୟ ହଉଛି ଦୈବ ଅସୁର ବିଭାଗ ଯୋଗ। ଦୁଇ ପ୍ରକାର ଫଳ ଅଛି ଏ ଭୌତିକ ଜଗତ ରୂପକ ବୃକ୍ଷରେ, ଦୁଇ ପ୍ରକାର ଫଳ ଅଛି, ଗୋଟେ ହଉଛି ମୋଚକ ଫଳ, ଗୋଟେ ହଉଛି ବନ୍ଧକ ଫଳ। ଗୋଟେ ଆମକୁ ମୁକ୍ତି ପ୍ରଦାନ କରିବ, ଆଉ ଗୋଟେ ଆମକୁ ବନ୍ଧନ କରିବ। ସେ ମୋଚକ ଫଳ ହଉଛି ଦୈବୀ ଗୁଣ, ଯାହାକି ଦେବତାମାନଙ୍କ ପାଖରେ ରହିଛି, କିନ୍ତୁ ବନ୍ଧନ ଫଳ ହଉଛି, ବନ୍ଧକ ଫଳ ହଉଛି ଏଇ ଅସୁର ଗୁଣ ସବୁ। କାମ ତ୍ରିବିଧାଂ ନରକ ସେଦଂ ଦ୍ୱାରଂ ନାଶନ ମାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରଂ ତ୍ୟଜେତ୍। ଅନେକ ପ୍ରକାର ଦୁର୍ଗୁଣ ସବୁ ରହିଛି, ତାଙ୍କୁ ସେମାନେ ଭାବୁଛନ୍ତି ଏ ଆମର ସୁଗୁଣ। ଦମ୍ଭ ଦର୍ପ ଅଭିମାନଶ୍ଚ କ୍ରୋଧ ପାରୁଷ୍ୟମେବ ଚ ଅଜ୍ଞାନଂ ଚ ଅଭିଜାତଶ୍ଚ ପାର୍ଥ ସମ୍ପଦ ମାସୁରୀ। ସେମାନେ ଏଇଟାକୁ ଭାବୁଛନ୍ତି ଇଏ ଆମର ଭଲ ଗୁଣ। ତେଣୁ ସେଇଥିରେ କୁହାଯାଉଛି ଏଇ ଯୋଉ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ଅସତ୍ୟଙ୍ଗ ପ୍ରତିଷ୍ଠଂ ତେ ଜଗତ ଆହୁର ନିଶ୍ରମ ଅପରସ୍ପର ସମ୍ଭୁତମ କିମନ୍ୟତ କାମ ହୈତୁକମ। ଏଥିରେ କୌଣସି ଈଶ୍ୱର ନାହାନ୍ତି, ଯଦି ବା କିଏ ଈଶ୍ୱର ଅଛନ୍ତି ତାହେଲେ ମୁଁ ହଉଛି ସେ ଈଶ୍ୱର। ଈଶ୍ୱର ଅହମ୍ ଅହମ୍ ଭୋଗୀ ସିଦ୍ଧ ହମ୍ ବଳବାନ ସୁଖୀ, ମୁଁ ହଉଛି ଈଶ୍ୱର। ତେଣୁ ଆଜିକାଲି ବହୁତ ତଥାକଥିତ ଈଶ୍ୱର ନିଜକୁ ଭଗବାନ ବୋଲି ଦାବି କରୁଥିଲେ, ବର୍ତ୍ତମାନ ଜେଲରେ ପଶିଛନ୍ତି। ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ସେଇଭଳି ଭାବରେ ତିନି ଚାରି ଜଣ ଅସୁର ଆସି ପହଞ୍ଚିଗଲେ ହରିଙ୍କୁ ମାରିବା ପାଇଁ, ଭଗବାନଙ୍କୁ ମାରିବା ପାଇଁ। ଆମେ ତ ଭଗବାନ, ଆମର ଏତେ ଶକ୍ତି ରହିଛି, ଇଏ କି ହରି ଇଏ କି ଭଗବାନ? ତେଣୁ ଆସିଗଲେ କାଳନେମୀ ମାଳି ସୁମାଳି ମାଲ୍ୟବାନ, ଏମାନେ ଆସି ଭଗବାନଙ୍କ ସହ ଯୁଦ୍ଧ କରିବା ପାଇଁ ବସିଗଲେ। ପଶେ ନବି ନ ପଶନ୍ତି ଭଗବାନଙ୍କର ଏଇ ଯୋଉ ଦେଖୁଛନ୍ତି, ସେମାନେ ଥିଲେ। ପ୍ରଭୁପାଦ ମହାରାଜ, ମୁଁ କହିଥିଲି ସେଦିନ, ପ୍ରଭୁପାଦ ମହାରାଜ କହୁଛନ୍ତି ଯେତେବେଳେ ଭଗବାନ ଦେଖିଲେ ଅସୁରମାନେ ଏବଂ ଦେବତାମାନେ ସେ ଯୋଉ ମହେନ୍ଦ୍ର ପର୍ବତକୁ ଆଣିକି ଆସୁଥିଲେ, ସେଇ ସମୟରେ ତାର ମନ୍ଦାର ପର୍ବତକୁ ଜାଣିକି ଆଣିକି ଆସୁଥିଲେ, ସେତେବେଳେ ମନ୍ଦାର ପର୍ବତ ତଳେ ପଡ଼ିଯାଇଛି ଏବଂ ସମସ୍ତେ ଅଧିକାଂଶ ଅସୁର ଦେବତାମାନେ ମୃତ୍ୟୁବରଣ କରିଛନ୍ତି। ତେଣୁ ସମସ୍ତଙ୍କ ସାମ୍ନାରେ ଭଗବାନ ଆସିଲେ, ଗୋଟିଏ ହାତରେ ଆମର ପ୍ରଭୁପାଦ ମହାରାଜ ଚିତ୍ର ଦେଖିଛନ୍ତି, ଡାଣ ହାତରେ ନେଇ ତୋଳି ଦେଇଛନ୍ତି, ସେଟାକୁ ଟେକି ଦେଇଛନ୍ତି, ନେଇକି ଗରୁଡ଼ ପୃଷ୍ଠରେ ରଖିଦେଇଛନ୍ତି। ଏବଂ ଯେତେ ଦାନବ ଥିଲେ, ଯେତେ ଦେବତାମାନେ ଥିଲେ, ଭଗବାନଙ୍କ ସହିତ ସମସ୍ତେ ବସିଲେ ଏବଂ ଯାଇ ପହଞ୍ଚିଗଲେ କ୍ଷୀର ସମୁଦ୍ର ତଟରେ ପହଞ୍ଚିଗଲେ। କିନ୍ତୁ ଅସୁରମାନେ ଯଦିଓ ସେଇଠି ଅଛନ୍ତି, କିନ୍ତୁ ଯେତେବେଳେ ଏ କଥା କୁହାଯିବ ତମର ଏମିତି ହେଇଥିଲା ନା, ସେଇଟା କଳ୍ପନା, ଦିସ୍ ଇଜ୍ ମାଇଥୋଲୋଜି। ଆମର ଯୋଉ ପ୍ରକୃତ ଇତିହାସକୁ ଆମେ କହୁଛେ ମାଇଥୋଲୋଜି ବା କଳ୍ପନା, ଆଉ ଯୋଉଟା କଳ୍ପନା ରୂପକ ଇତିହାସ ତାକୁ ଭାବୁଛେ ଇଏ ହେଉଛି ପ୍ରକୃତ ସତ୍ୟ। ଏ ମାୟା ଦ୍ୱାରା ମୋହିତ ହେଇକି ଲୋକମାନେ ଏଇଭଳି ଭାବେ ଭାବୁଛନ୍ତି। ତେଣୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଭଗବାନଙ୍କର ଦେଖିଥିଲେ, କାଳନେମୀ ମାଳି ସୁମାଳି ମାଲ୍ୟବାନ ଏମାନେ ସବୁ ସେଇ ହିସାବରେ ଥିଲେ, କେତେ ତାଙ୍କର ରହିଛି ଶକ୍ତି ଜାଣିଥିଲେ, ମୃତ୍ୟୁବରଣ କରିଯାଇଥିଲେ ପୁଣି ଜୀବିତ ହେଇଛନ୍ତି, ତାଙ୍କ ଭିତରେ ଅଧିକାଂଶ ଦେଖୁଛନ୍ତି, ତାଙ୍କ ସାମ୍ନାରେ ଦେଖୁଛନ୍ତି, କିନ୍ତୁ ତଥାପି ବର୍ତ୍ତମାନ ଚିନ୍ତା କରୁଛନ୍ତି ଭଗବାନ ମାରିବେ। କାହିଁକି ନା କ୍ରୋଧାତ୍ ଭବତି ସମ୍ମୋହ, ସମ୍ମୋହାତ୍ ସ୍ମୃତି ବିଭ୍ରମ, ସ୍ମୃତି ଭଂସାତ୍ ବୁଦ୍ଧିନାଶ, ବୁଦ୍ଧିନାଶ ବୁଦ୍ଧି ନଷ୍ଟ ହେଇଯାଇଛି, କ୍ରୋଧରୁ ବୁଦ୍ଧି ନଷ୍ଟ ହେଇଯାଇଛି। ତେଣୁ ସବୁବେଳେ ବିପରୀତ ଭାବରେ ଚିନ୍ତା କରିବେ ସେମାନେ, ସର୍ବଥା ବିପରୀତାଂଶ ବୁଦ୍ଧି ସା ପାର୍ଥ ତାମସୀ, ସବୁବେଳେ ବିପରୀତ ଭାବରେ ନହେଲେ ଅଯଥା ଭାବରେ ତାଙ୍କର ବୁଦ୍ଧି ରହିଛି। ତେଣୁ ଏ ଚାରିଜଣ ଚାଲି ଆସିଲେ ଭଗବାନ ହତ୍ୟା କରିବା ପାଇଁ, ଭଗବାନ କଣ ହତ୍ୟା କରିବ, ଭଗବାନ ଚକ୍ରକୁ ସ୍ମରଣ କଲେ ଏବଂ ଚକ୍ରରେ ସବୁ କଟିକି ଚାଲିଗଲେ। ଦେଖିକିରି ମଧ୍ୟ ଅନ୍ୟ ଅସୁରମାନେ ଭଗବାନଙ୍କୁ ଶରଣ ଯାଉନାହାନ୍ତି, ଇଏ ଭଗବାନଙ୍କର ମାୟା ଦ୍ୱାରା ମୋହିତ ହେଇକି ସେମାନେ ରହିଛନ୍ତି। ଯାହା ହଉ, ତେଣୁ ବର୍ତ୍ତମାନ ଅସୁରମାନେ ବର୍ତ୍ତମାନ ଦେଖିଲେ ଦେବତାମାନେ ପୁଣି ବଳସାରି ହେଇଗଲେ। ଏ ଯୁଦ୍ଧ ଚାଲିଛି, ଗୋଟିଏ ଅଧ୍ୟାୟ ସରିଲେ ଆଉ ଗୋଟେ ଅଧ୍ୟାୟ ଅଛି, 11 ଅଧ୍ୟାୟ ରହିଛି, ଏବଂ ଆ ପରେ ଆମେ ଶୁଣେଇବୁ ଆପଣମାନଙ୍କୁ ଏଇ ଡ୍ରାମାଟିକାଲ ପ୍ରେଜେଣ୍ଟେସନ ପ୍ରଭୁପାଦ ମହାରାଜଙ୍କର ଯୋଉ ଭାଗବତ ରହିଛି, ଡ୍ରାମାଟିକାଲ ପ୍ରେଜେଣ୍ଟେସନ ଆମେ ଶୁଣେଇବୁ ଆପଣମାନଙ୍କୁ। ତେଣୁ ବର୍ତ୍ତମାନ ଦେବତାମାନେ ପୁଣି ବଳଶାଳୀ ହେଇଗଲେ, ଯୋଉ ଆଶା ନିରାଶ ହେଇଯାଇଥିଲେ ଯେ ଆଉ ଆମେ ଜିତିପାରିବା ନାହିଁ, ଆମେ ଏଇଠି ମୃତ୍ୟୁବରଣ କରିବା, ଯଦିଓ ଅମୃତ ପାନ କରିଛେ କିନ୍ତୁ ଯାହା ହଉ ଭଗବାନଙ୍କୁ ଯେତେବେଳେ ସ୍ମରଣ କଲେ, ଭଗବାନ ଆସି ପହଞ୍ଚିଗଲେ, ଅସୁରମାନଙ୍କର ମାୟା ଯୁଦ୍ଧ ବନ୍ଦ ହେଇଗଲା ଏବଂ ଅସୁରମାନେ ଆସ୍ତେ ଆସ୍ତେ ଦେବତାମାନେ ବର୍ତ୍ତମାନ ପୁଣି ବଳଶାଳୀ ହେଇ ଉଠିଲେ। ତାଙ୍କର ପୁଣି ବିଶ୍ୱାସ ଆସିଗଲା, ପୁଣି ଆଶା ଆସିଗଲା, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ଇଏ ହଉଛି 6ଟି ଆମର ଭକ୍ତିକୁ ସାହାଯ୍ୟ କରିବ, ଭକ୍ତିକୁ ଉନ୍ନତି ମାର୍ଗରେ ଅଗ୍ରସର କରିବ। ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ତତ୍ତତ୍ କର୍ମ ପ୍ରବର୍ତ୍ତନା ସଙ୍ଗତାଘାତ ଶତବୃତ୍ତି ଷଡ୍ବିଧା ଭକ୍ତିର ପ୍ରସିଦ୍ଧତି, ଏ 3ଟି ଜିନିଷ ହେଉଛି ମୁଖ୍ୟ। ଉତ୍ସାହ ଦରକାର, ନିଶ୍ଚୟ ନିଶ୍ଚୟ କରିବେ, ନିଶ୍ଚିନ୍ତ ଭାବରେ ଆମେ ଏଇ ଧାରାରେ ଯୋଉ ଅଛେ, ଏଇ ଭଗବତ ଧାରାରେ ଅଛେ, ତାହେଲେ ନିଶ୍ଚିନ୍ତ ଭାବେ ଭଗବାନ ପ୍ରାପ୍ତ ହେବା, ଇଏ ହେଉଛି ନିଶ୍ଚୟ। ଏବଂ ଯେତେ ଅସୁବିଧା ଆସିଲେ ମଧ୍ୟ ଧୈର୍ଯ୍ୟ ଧାରଣ କରିବା, ତାହେଲେ ଇଏ ଆମକୁ ଭକ୍ତିକୁ ଆଗକୁ ବଢେଇ ନବ ଆମକୁ। ତେଣୁ ବର୍ତ୍ତମାନ ଦେବତାମାନଙ୍କ ଉତ୍ସାହ ଆସିଯାଇଛି, ସେମାନେ ଭାବୁଛନ୍ତି ନିଶ୍ଚିନ୍ତ ଭାବେ ଅସୁରମାନଙ୍କୁ ହତ୍ୟା କରିବା, ଭଗବାନ ଆମ ସପକ୍ଷରେ ରହିଛନ୍ତି, ଭଗବାନ ଆମକୁ ସବୁ ପଦେ ପଦେ ସାହାଯ୍ୟ କରୁଛନ୍ତି, ତେଣୁ ତାଙ୍କର ବଳ ଆସିଯାଇଛି। ବଳ ଆସିଗଲା ପରେ ସେମାନେ ପୁଣି ଯୁଦ୍ଧ ଉତ୍ସାହ ଆସିଯାଇଛି, ପୁଣି ଯୁଦ୍ଧ ଆରମ୍ଭ ହେଇଯାଇଛି, ହୁଙ୍କାର କରୁଛନ୍ତି। ତେଣୁ ଇନ୍ଦ୍ର ଯିଏ ରହୁଛନ୍ତି ମନ୍ତ୍ରଧର୍ମ, ସେ କହୁଛନ୍ତି ଯେ ଆରୁକ୍ଷନ୍ତି ମାୟାଭି ଉତ୍ସୃକ୍ତନ୍ତି ଯେ ଦିବମ ତାନ୍ ଦସ୍ୟୁନ୍ ବିଧୁନିମି ଅଜ୍ଞାନ ପୂର୍ବସ୍ମାନ ପଦାଧା। ଭଗବାନଙ୍କ ବ୍ୟବସ୍ଥାରେ ଯେଉଁମାନେ କେଉଁମାନେ ଉନ୍ନତ ସ୍ଥଳକୁ ଯିବେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ଉନ୍ନତ ଲୋକକୁ ଯିବେ, କିନ୍ତୁ ଯେଉଁମାନେ ସତ୍ୟଗୁଣରେ ନାହାନ୍ତି ସେମାନେ କେବେ ଉନ୍ନତ ଲୋକକୁ ଯାଇପାରିବେ ନାହିଁ। ବୈଜ୍ଞାନିକମାନେ ପ୍ରଭୁପାଦ ମହାରାଜ ଏ କଥାଟି କହନ୍ତି, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥୀ ମୋତେ କହିଛନ୍ତି, ଦି ମଡର୍ନ ଆଟେମ୍ପ୍ଟ ଟୁ ଗୋ ଟୁ ଦ ମୁନ୍ ଇଜ୍ ଅଲସୋ ଆନ୍ ଆଟେମ୍ପ୍ଟ ବାଇ ଇନଫିରିୟର୍ ମ୍ୟାନ୍ ଟୁ ଗୋ ଟୁ ସ୍ୱର୍ଗଲୋକ ବାଇ ଆର୍ଟିଫିସିଆଲ୍ ମେକାନିକାଲ୍ ମିନ୍ସ, ଦିସ୍ ଆଟେମ୍ପ୍ଟ କ୍ୟାନ୍ ନଟ୍ ବି ସକ୍ସେସ୍ଫୁଲ୍। ଆମେ ଯୋଉ ଚିନ୍ତା କରୁଛେ ଚନ୍ଦ୍ରଲୋକକୁ ଯିବା, ମଙ୍ଗଳ ଲୋକକୁ ଯିବା, ସେଠୁ ସବୁ ଧନ ସମ୍ପତ୍ତି ଆଣିକି ଆମେ ଉପଭୋଗ କରିବା, ଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ। ଇଦମ୍ ମଧ୍ୟ ମାୟାଲବ୍ଧ ଇଦମ୍ ପ୍ରାପ୍ତି ମନୋରଥମ୍ ଇଦମ୍ ଅସ୍ତି ଦମପିମେ ଭବିଷ୍ୟତି ପୁନର୍ଧନମ୍, ଆହୁରି ଅଧିକ ଧନ ପାଇବା। ଏ ପୃଥିବୀରେ ଯେତିକି ଧନ ଅଛି ସେତିକି ହଉନି, ଚନ୍ଦ୍ରଲୋକ ଧନ ଆଣି ଆମେ ଆନନ୍ଦ ଉପଭୋଗ କରିବା, ଚନ୍ଦ୍ରଲୋକର ପ୍ଲଟ୍ ବିକ୍ରି ହଉଛି କି ନବା ପାଇଁ ବୈଜ୍ଞାନିକ ମାନଙ୍କ ସହିତ କଣ୍ଟାକ୍ଟ କଲେ ସେ ଦେବେ ପ୍ଲଟ୍ ଦେବେ। ତେଣୁ ଏଇଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ। ତେଣୁ ଏଠି ଇନ୍ଦ୍ର ନିଜେ କହୁଛନ୍ତି, ସେମାନେ ସ୍ୱର୍ଗର ଅଧିପତି, ସେମାନେ କହୁଛନ୍ତି ଯେଉଁମାନେ ଆରୁକ୍ଷନ୍ତି, ଯେଉଁମାନେ ଉର୍ଦ୍ଧ୍ୱକୁ ଯିବା ପାଇଁ ଚେଷ୍ଟା କରନ୍ତି, ମାୟା ଯେମିତି ରାବଣ ଚାହୁଁଥିଲେ ସିଡ଼ି ବନେଇ ଦେବେ ସ୍ୱର୍ଗକୁ ଯିବେ, ଆଉ ପୁଣ୍ୟକର୍ମ କରିବା ଦରକାର ନାହିଁ, ବେଦ ଆଶ୍ରୟ ନେବା ଦରକାର ନାହିଁ, ସିଡ଼ି କରିଦେବେ ସେ। ସେଇଭଳି ଭାବରେ ଏଇଭଳି ମାୟାରେ ଯେଉଁମାନେ ଚାହାନ୍ତି ଉନ୍ନତ ଲୋକ ଯିବା ପାଇଁ, ଯେ ଦିବମ୍ ସ୍ୱର୍ଗ ଲୋକ ଯିବା ପାଇଁ ଚାହାନ୍ତି, ତାଙ୍କୁ ତାନ୍ ଦସ୍ୟୁନ୍ ବିଧୁନୋମି ଅଜ୍ଞାନ ପୂର୍ବସ୍ମାତ୍ ପଦାଧତଃ। ସେମାନେ ଅଜ୍ଞାନ ବ୍ୟକ୍ତି, ସେମାନେ ପ୍ରକୃତ ଜାଣିନାହାନ୍ତି କେଉଁଭଳି ଭାବରେ ଉପରକୁ ଯିବାକୁ ପଡ଼େ, ତେଣୁ ମୁଁ ତାଙ୍କୁ ପୁଣି ତଳକୁ ପକେଇଦିଏ, ବିଦଧାମି ମୁଁ ତାଙ୍କୁ ବିଧୁନୋମି ତାଙ୍କୁ ପୁଣି ତାକୁ ତଳକୁ ପକେଇଦିଏ, ଯେଉଁଥିରେ କି ଜ୍ଞାନ ଅଜ୍ଞାନ ଦ୍ୱାରା ସେମାନେ ଏଇଭଳି କାର୍ଯ୍ୟ କରୁଛନ୍ତି, ପୂର୍ବସ୍ମାତ୍ ପଦାଧତି, ଆହୁରି ଯେଉଁ ସ୍ଥଳରେ ଥିଲେ ସବୁଠାରୁ ନିମ୍ନ ସ୍ଥଳ ହେଉଛି ରସାତଳ, ତାଠାରୁ ଆଉ ତଳକୁ ଆଉ ଲୋକ ନାହିଁ, କିନ୍ତୁ ତାଠାରୁ ମଧ୍ୟ ତଳକୁ ମୁଁ ପକେଇଦିଏ, କୋଉଠିକି ନା ଯୋଉ ନର୍କ ରହିଛି, 28ଟି ନର୍କ ରହିଛି ସେଇଠିକି ପଠେଇଦିଏ ମୁଁ ତାଙ୍କୁ, ଇନ୍ଦ୍ର ନିଜେ କହୁଛନ୍ତି। ତେଣୁ ବଳିଙ୍କୁ ବହୁତ ପ୍ରକାର ଏଭଳି ଭାବରେ ଅପମାନ ସୂଚକ କଥା କହିଛନ୍ତି, ପ୍ରକୃତ ଏ କଥା ସତ, କିନ୍ତୁ ବଳିଙ୍କୁ ମଧ୍ୟ ସେ ବହୁତ ପ୍ରକାର ଅପମାନ ସୂଚକ କଥା କହିଛନ୍ତି। ତେଣୁ ବଳି ବର୍ତ୍ତମାନ କହୁଛନ୍ତି ଯେ ସଂଗ୍ରାମେ ବର୍ତ୍ତମାନ କାଳ ଚୋଦିତ କର୍ମଣାମ କୀର୍ତ୍ତି ଜୟ ଅଜୟ ମୃତ୍ୟୁ ସର୍ବେଶାଂଶୁ ଅନୁକ୍ରମାତ୍। ହେ ଇନ୍ଦ୍ର, ତମେ ବହୁତ ବଡ଼ ବଡ଼ କଥା କହୁଛ, ବଳି ମଧ୍ୟ କମ୍ କମ୍ ବ୍ୟକ୍ତି ନୁହନ୍ତି, ଆମର ବର୍ଣ୍ଣନା କରାଯାଇଛି ବଳି ଚନ୍ଦ୍ରଙ୍କ ସୂର୍ଯ୍ୟ ଦୁଶ୍ଚନ୍ତି, ଏବଂ ଇନ୍ଦ୍ର ସୂର୍ଯ୍ୟଙ୍କ ସଦୃଶ ଦୁଶନ୍ତି ଯୁଦ୍ଧରେ। ଆମେ ବହୁତ ସର୍ଟକଟ୍ରେ କହିଛେ, ତେଣୁ ବିସ୍ତାର ଭାବେ ବର୍ଣ୍ଣନା କରିନେ, କାରଣ ଆମ ସମୟ ବହୁତ କମ୍ ଅଛି। ତେଣୁ ଏଠି କୁହାଯାଉଛି, ବଳି ମହାରାଜ କହୁଛନ୍ତି ଯେ ସଂଗ୍ରାମେ ବର୍ତ୍ତମାନ ଜଣେ ଆମେ ଯଦି ସଂଗ୍ରାମ କରୁଛେ, ଯେମିତି ଆମର ଭଗବାନ କହିଛନ୍ତି ଯେ ଯେତେବେଳେ ଅର୍ଜୁନ ଚାହୁଁଥିଲେ ନା ମୁଁ ଯୁଦ୍ଧ କରିବି ନାହିଁ, ଭଗବାନ ସବୁ ପ୍ରକାର ତାଙ୍କୁ ବୁଝେଇ ଦେଲେ, ତୁମେ ଆତ୍ମା ସମ୍ବନ୍ଧରେ ଚିନ୍ତା କରିବ ତାହେଲେ ଆତ୍ମାର ମୃତ୍ୟୁ ନାହିଁ, ଯଦି ଶରୀର ସମ୍ବନ୍ଧରେ ଚିନ୍ତା କରିବ ତାହେଲେ ହତ ବା ପ୍ରାପ୍ତ ସ୍ୱର୍ଗଂ ଜିତ୍ୱା ବା ଭୋକ୍ୟସ ମୟୀ ତସ୍ମାତ୍ ଉଦ୍ଦିଷ୍ଟ କୌନ୍ଦେୟ ଯୁଦ୍ଧା କୃତ ନିଶ୍ଚୟ। ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ମୁଁ ଚିନ୍ତା କରିଥିଲି କହିବି, କିନ୍ତୁ ସମୟ ନାହିଁ, ମୁଁ କହିପାରୁନି। ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ ଯୋଉ ଭାବୁଥିଲେ, ବହୁତ ପ୍ରକାର ଚିନ୍ତା କରିଥିଲେ, ଯୋଉ ଯୁକ୍ତି ଦେଇଥିଲେ, ଭଗବାନ ଦ୍ୱିତୀୟ ଅଧ୍ୟାୟରେ ସବୁ ଯୁକ୍ତିକୁ କାଟି ଦେଇଛନ୍ତି। ତେଣୁ ସେ କହୁଛନ୍ତି ଯେ ଯୋଉମାନେ ସଂଗ୍ରାମରେ ଯୁଦ୍ଧରତ କରୁଛନ୍ତି ବର୍ତ୍ତମାନ, ଆଜିକାଲିର ଯୋଉ ସଂଗ୍ରାମ ହଉଛି, ଇଏ ହଉଛି ଧର୍ମ ଅବିରୁଦ୍ଧ ସଂଗ୍ରାମ। ପ୍ରଭୁପାଦ ମହାରାଜ କହିଛନ୍ତି, ଦେଖନ୍ତୁ ସେ ସଂଗ୍ରାମ ଯୋଉ ହଉଛି, ବଳି ସାମ୍ନାରେ ରହିଛନ୍ତି, ଇନ୍ଦ୍ର ସାମ୍ନାରେ ରହିଛନ୍ତି, କିନ୍ତୁ ଆମର ବର୍ତ୍ତମାନ ଯୋଉ ସରକାରଙ୍କ ଦ୍ୱାରା ଯୋଉ ଯୁଦ୍ଧ ହଉଛି, ସରକାର ଯିଏ ରହିବେ, ଆମର ପ୍ରଭୁ ଥିଲେ ମିଲିଟାରୀରେ, ଯିଏ ମିଲିଟାରୀ ହେଡ୍ ରହିବେ ସେ ଯୁଦ୍ଧ କ୍ଷେତ୍ରରୁ ଯିବେନି, ସେ ରହିକି ଲୁଚିକି ରହିବେ ଏୟାର କଣ୍ଡିସନ ରୁମ୍ରେ, ସେଇଠି ଦେଖିବେ କମ୍ପ୍ୟୁଟରରେ, ଓ ତାକୁ ଦିଅ ପଠାଅ, ତାକୁ ପଠାଅ, ସେମାନେ ମରିବେ, ଏଇଭଳି ଭାବରେ ସେ ନିର୍ଦ୍ଦେଶ ଦେବେ, କିନ୍ତୁ ଯୁଦ୍ଧ କ୍ଷେତ୍ରରୁ ଯିବେନି। ଯୁଦ୍ଧ ଯୋଉମାନେ କ୍ଷତ୍ରିୟ ରହିଛି, ସ୍ପିରିଟ୍ ରହିଛି, ସେମାନେ ଯୁଦ୍ଧ କରିବେ। ଭଗବତ ଗୀତା ଅଷ୍ଟାଦଶରେ ବର୍ଣ୍ଣନା କରାଯାଇଛି, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପିୟ ପଳାୟନ ଦାନଂ ଈଶ୍ୱର ଭାବଶ କ୍ଷତ୍ର କର୍ମ ସ୍ୱଭାବଜମ୍। ଏ ଯୁଦ୍ଧରେ ପଳାୟନ କରିବେନି, ଇଏ ହଉଛି କ୍ଷତ୍ରିୟ କର୍ମ। ତେଣୁ ବଳି ମହାରାଜ କହୁଛନ୍ତି, ସଂଗ୍ରାମେ ବର୍ତ୍ତମାନ କାଳ ଚୋଦିତ କର୍ମଣାମ, ଏ କାଳ ଦ୍ୱାରା ଆମେ ବର୍ତ୍ତମାନ ଯୁଦ୍ଧ କରୁଛେ, ଆମର କର୍ମର ଫଳ ଆମେ ଭୋଗ କରିବା, କର୍ମଫଳ ରହିଛି କର୍ମଣାମ। କୀର୍ତ୍ତି ଜୟ, ଯୋଉମାନଙ୍କର ଜୟ ହବ ସେମାନେ କୀର୍ତ୍ତି ପ୍ରାପ୍ତ ହେବେ, ଏବଂ ଯୋଉମାନଙ୍କ ପରାଜୟ ହବ ଅଜୟ ସେମାନେ ମୃତ୍ୟୁ ପ୍ରାପ୍ତ ହେବେ। ସର୍ବେଷାଂ ସ୍ୟୁ ଅନୁକ୍ରମାତ, ଇଏ ଗୋଟିଏ ପରେ ଗୋଟିଏ ଆସିବ, କାହାର ଜୟ ହବ, କାହାର ପରାଜୟ ହବ। ପ୍ରଭୁପାଦ ମହାରାଜ କହୁଛନ୍ତି, ଦେୟାରଫୋର୍ ଇଭିନ୍ ଦୋ ଇନ୍ଦ୍ର ଥ୍ରେଟେନ୍ଡ ଦାଟ୍ ହି ୱୁଡ୍ ନାଓ କିଲ୍ ବଳି ମହାରାଜ ବାଇ ରିଲିଜିଂ ଦ ଥଣ୍ଡର ବୋଲ୍ଟ, ବଳି ମହାରାଜ ୱାଜ୍ ନଟ୍ ଆଟ୍ ଅଲ୍ ଆଫ୍ରେଡ୍। ଦିସ୍ ଇଜ୍ ଦ ସ୍ପିରିଟ୍ ଅଫ୍ କ୍ଷତ୍ରିୟ, ଏ କ୍ଷତ୍ରିୟ ରହିଛି। ଆମ ପ୍ରଭୁଙ୍କର କିଭଳି ଭାବ ଥିଲା ମୁଁ ଜାଣିନି, କିନ୍ତୁ ଇଏ ହଉଛି କ୍ଷତ୍ରିୟ ସ୍ପିରିଟ୍। କ୍ଷତ୍ରିୟ ଯିଏ ଯୁଦ୍ଧ କରିବ, ସେଥିରେ ଅର୍ଜୁନ କହିଲେ ନା କେମିତି ଏସବୁ ଯୁଦ୍ଧ କଲେ ଏସବୁ ବିଭିନ୍ନ ପ୍ରକାର ଅସୁବିଧା ହବ। ଭଗବାନ କହୁଛନ୍ତି ଯେ ଯଦ୍ରିଚ୍ଛା ଚୁପନ୍ନ ସ୍ୱର୍ଗ ଦ୍ୱାରମ ପାବୃତମ ସୁଖିନା କ୍ଷତ୍ରିୟ ପାର୍ଥ ଲଭତି ଯୁଦ୍ଧ ମିଦୃଶ୍ୟମ, ସେମାନେ ସୁଖ ପ୍ରାପ୍ତ ହୁଅନ୍ତି। ଯେମିତି ଆମେ ଭଗବାନ କଥା କହିବା ପାଇଁ ଆନନ୍ଦ ପ୍ରାପ୍ତ ହଉଛେ, ଆପଣ ଭଗବାନ କଥା ଶୁଣିବା ପାଇଁ ଆନନ୍ଦ ପ୍ରାପ୍ତ ହଉଛନ୍ତି, ଯେ କ୍ଷତ୍ରିୟ ତାକୁ ଯେତେବେଳେ କୁହାଯିବ ଆସନ୍ତୁ ଯୁଦ୍ଧ କରିବେ, ସେ ବହୁତ ଆନନ୍ଦରେ ଆସିବେ, ଯୁଦ୍ଧ କରିବେ, ସେ ଚିନ୍ତା କରିବେନି ମୃତ୍ୟୁବରଣ କରିଯିବେ କି, ଏ କ୍ଷତ୍ରିୟ ସ୍ପିରିଟ୍ ରହିଛି। ତେଣୁ ବଳି ମହାରାଜ ଇନ୍ଦ୍ରଦେବ ଏମାନେ ସବୁ କ୍ଷତ୍ରିୟ, ତେଣୁ ତାଙ୍କର କ୍ଷତ୍ରିୟ ସ୍ପିରିଟ୍ ରହିଛି, ଯୁଦ୍ଧ କରିବା ପାଇଁ ତାଙ୍କର ଭୟ ନାହିଁ, ଭଗବାନ ସେ କଥା କହିଲେ, ଏସବୁ କଥା ରହିଛି, ଆମ କହି ସମୟ ନାହିଁ। ତେଣୁ ସେ କହୁଛନ୍ତି ଏ ସର୍ବେଶାଂଶ ଅନୁକ୍ରମାତ, ଇଏ ଗୋଟିଏ ପରେ ଗୋଟିଏ ଆସିବ, କାହାର ଜୟ ହବ, ଜଣଙ୍କର ଜୟ ହେଲେ ଜଣଙ୍କ ପରାଜୟ ହବ। ତେଣୁ ବଳି ମହାରାଜ ବହୁତ ତତ୍ତ୍ୱ କଥା କହିଛନ୍ତି, ସେଥିପାଇଁ ଆମେ ଏଇଟା କହୁଛେ। ସେ କହୁଛନ୍ତି ତତ୍ ଇଦଂ କାଳ ରସନଂ ଜଗତ ପଶ୍ୟନ୍ତି ସୁରୟଃ ନ ରୁଷ୍ୟନ୍ତି ନ ଶୋଚନ୍ତି ତତ୍ର ଜୟମ ଅପଣ୍ଡିତା। ଭଗବତ ଗୀତାରେ ଅର୍ଜୁନ ପ୍ରଥମ ଅଧ୍ୟାୟରେ ବହୁତ କଥା କହିଲେ, ସେ ଭାବିଲେ ପ୍ରକୃତରେ ଭଗବାନ ବୋଧେ କହିବେ ଠିକ ଅଛି ଯୁଦ୍ଧ କରିବାନି, ସେ ଚିନ୍ତା କରୁଛନ୍ତି, କିନ୍ତୁ ଭଗବାନ କହୁଛନ୍ତି କଣ, ଯେତେବେଳେ ଭଗବାନଙ୍କ ଶରଣରେ ଗଲେ କହିଲେ ମୋର ଆଉ ଠିକ ଭାବରେ ବୁଦ୍ଧି କାମ କରୁନି, ମୁଁ ଆପଣଙ୍କ ଶରଣରେ ଯାଉଛି, ଆପଣ ଠିକ କୁହନ୍ତୁ କୋଉଟା ମୋର ଶ୍ରେୟ। ତେଣୁ ଭଗବାନ ତାଙ୍କୁ କହୁଛନ୍ତି ଯେ ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞାବାଦାଂଶ ଭାଷସେ ଗତାଶୁନ ଗତାଶଂସ ନା ଅନୁଶୋଚନ୍ତି ପଣ୍ଡିତା, ତମେ ବହୁତ ପଣ୍ଡିତ ଭଳି କଥା କହୁଛ, କିନ୍ତୁ ଯୋଉମାନେ ସୂଚନା କରିବା କଥା ନୁହଁ, ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞାବାଦ, ବହୁତ ଜ୍ଞାନୀ ଭଳି କଥା କହୁଛ, କିନ୍ତୁ ତମେ ହଉଛ ଏକ ନମ୍ବର ମୂର୍ଖ। ଭଗବାନ ପରୋକ୍ଷ ଭାବରେ କହୁଛନ୍ତି, ସିଧାସଳଖ କହିଲେନି, କହୁଛନ୍ତି ଯୋଉଟା ସୂଚନା କରିବା କଥା ନୁହଁ ତମେ ତାକୁ ସୂଚନା କରୁଛ, ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞାବାଦ, ବହୁତ ବୁଦ୍ଧିମାନ ଭଳି କଥା କହୁଛ, କିନ୍ତୁ ଗତାଶୁ ନା ଗତାଶୁଂସ ତମେ ଯୋଉ କହୁଛ ଇଏ ମୃତ୍ୟୁବରଣ କରିବେ ସିଏ ମୃତ୍ୟୁବରଣ କରିବେ ଏସବୁ ଯୋଉ ଶରୀର ବିଷୟରେ ଚିନ୍ତନା କରୁଛ ଏଇ ଯୋଉ ଅଶୁ ବା ପ୍ରାଣ ବିଷୟରେ ଚିନ୍ତା କରୁଛ ଗତାଶୁ ନା ଗତାଶୁଂସ ଇଏ ଗୋଟିଏ ପ୍ରାଣ ଚାଲିଗଲା ଆଉ ଗୋଟେ ପ୍ରାଣ ଆସିବ ତେଣୁ ନା ଅନୁସ ହେଉଛନ୍ତି ପଣ୍ଡିତା ଯେଉଁମାନେ ପ୍ରକୃତ ପଣ୍ଡିତ ବ୍ୟକ୍ତି ଯେଉଁମାନେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏ ବିଷୟରେ ଚିନ୍ତା କରନ୍ତି ନାହିଁ ତେଣୁ ବଳି ମହାରାଜ ମଧ୍ୟ ସେଭଳି ଭାବରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି କାରଣ ପ୍ରହ୍ଲାଦଙ୍କର ସେ ହେଉଛନ୍ତି ନାତି ତେଣୁ ସେ ପ୍ରହ୍ଲାଦଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତେଣୁ ସେ କହୁଛନ୍ତି ଏ ଭକ୍ତ ଭକ୍ତଙ୍କର ସେ ଶରଣରେ ଅଛନ୍ତି ତେଣୁ ଭକ୍ତି ଜ୍ଞାନ ତାଙ୍କର ଅଛି ବଳି ମହାରାଜଙ୍କର ଏ ଯୋଉ ଯୁଦ୍ଧ ଇତ୍ୟାଦି କରୁଛନ୍ତି ଇଏ ସଂଗ ଫଳରେ କରୁଛନ୍ତି ଅସୁରମାନଙ୍କର ସ୍ୱଭାବ ହଉଛି ସେଇଭଳି ଭାବରେ ବିରୁଦ୍ଧରେ ଯିବେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ କିନ୍ତୁ ଇଏ ହଉଛନ୍ତି ଭକ୍ତ ସେଥିପାଇଁ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ପ୍ରହ୍ଲାଦ ଚାଷ୍ମି ଦୈତ୍ୟାନାଂ ଯଦିଓ ଦୈତ୍ୟମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ କିନ୍ତୁ ପ୍ରହ୍ଲାଦ ହଉଛି ଏକ୍ସେପ୍ସନ୍ ତାଙ୍କ ଧାରାରେ ଆସୁଛନ୍ତି ଏ ବଳି ମହାରାଜ ସେ ମଧ୍ୟ ଏକ୍ସେପ୍ସନ୍ ସେ ଦୈତ୍ୟ ହେଲେ ମଧ୍ୟ ସେ ଭଗବାନଙ୍କ ଭକ୍ତ ସେ ଜଣେ ମହାଜନ ପ୍ରହ୍ଲାଦ ଏବଂ ବଳି ଏସବୁ ମହାଜନ ଦ୍ୱାଦଶ ମହାଜନ ମାନଙ୍କ ଭିତରେ ଏମାନେ ଦୁଇ ଜଣ ମହାଜନ ତେଣୁ ମହାଜନ ଜନ ଗତହସ ପନ୍ଥା ମହାଜନ ମାନେ ଯାହା କହିବେ ସେଇ ପନ୍ଥାକୁ ହିଁ ଗ୍ରହଣ କରିବା ଏ ଗୋଟିଏ ପ୍ରଶ୍ନ ପଚାରିଥିଲେ ଧର୍ମବକ ଯୁଧିଷ୍ଠିର ମହାରାଜ କଥା କହିଛନ୍ତି ଆମେ ଏଇଟା କହିଥିଲୁ ବୋଧେ ମହାଜନ ଜନ ଗତହସ ପନ୍ଥା ମହାଜନ ମାନେ ଯାହା କହିବେ ସେଇଟାକୁ ଆମେ ଗ୍ରହଣ କରିବା ତେଣୁ ବଳି ମହାରାଜ ମହାଜନ ମଧ୍ୟ ସେ କଥା କହୁଛନ୍ତି କାଳ ରସନ ଏସବୁ କାଳର ପ୍ରଭାବରେ ହଉଛି ଜଗତ ପଶ୍ୟନ୍ତି ସୂର୍ଯ୍ୟ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜଗତକୁ ଏଇଭଳି ଭାବରେ ଦେଖନ୍ତି କାଳର ଅଧୀନରେ ସମସ୍ତେ ରହିଛନ୍ତି ନ ରୁଚନ୍ତି ନ ଶୋଉଛନ୍ତି ତାଙ୍କର କିଛି ଚାହୁଁଥିଲେ ସେଇଟା ମିଳିଗଲେ ସେମାନେ ଆନନ୍ଦିତ ହୁଅନ୍ତି ନାହିଁ ଯଦି କିଛି ତାଙ୍କର ଚାଲିଗଲା ନଷ୍ଟ ହେଇଗଲା ସେଥିପାଇଁ ସୂଚନା କରନ୍ତି ନାହିଁ ନ ରୁଚନ୍ତି ନ ଶୋଉଛନ୍ତି ତତ୍ର ଜୁୟମ ଅପଣ୍ଡିତା ତେଣୁ ତମେ ସେଥିପାଇଁ ତମେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ନୁହଁ ତମେ ଅପଣ୍ଡିତ ଯଦିଓ ବେଦର ତ୍ରିବେଦ ଜାଣିକି ଆସ ତ୍ରିବେଦ ପାଠ କରି ବର୍ତ୍ତମାନ ଯଜ୍ଞ କରିକିରି ଶହେ ଅଶ୍ୱମେଧ ଯଜ୍ଞ କରିଥିବାରୁ ବର୍ତ୍ତମାନ ସ୍ୱର୍ଗରେ ଇନ୍ଦ୍ର ହେଇଛ କିନ୍ତୁ ତଥାପି ସେସବୁ ବୁଦ୍ଧି ତମେ ଚାଲିଯାଇଛି ତମେ ଭୁଲି ଯାଇଛ ସେସବୁ ବୁଦ୍ଧି ଅପଣ୍ଡିତ ଭଳି କଥା କହୁଛ ମୂର୍ଖଙ୍କ ଭଳି କଥା କହୁଛ ଭଗବାନ ମଧ୍ୟ ସେ କଥା କହିଛନ୍ତି ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରା ଆମର ଯେଉଁମାନେ ଜୀବଭୂତ ସ୍ତରରେ ଅଛନ୍ତି ତ୍ରିଭୁବନ ଭିତରେ ରହିଛନ୍ତି ତାଙ୍କର ସବୁବେଳେ ସୂଚନା ଆଉ ଆକାଂକ୍ଷା ରହିଛି କିନ୍ତୁ ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେଣି ବ୍ରହ୍ମଭୂତ ସ୍ତରକୁ ସେମାନେ ଗଲେଣି ସେମାନେ ସବୁବେଳେ ପ୍ରସନ୍ନ ରହିବେ ସେମାନେ ସମସ୍ତେ ଆନନ୍ଦ ରହିବେ ବ୍ରହ୍ମଭୂତ ପ୍ରସନ୍ନାତ୍ମା ତାଙ୍କର ସୂଚନା ନଥାଏ କି ଆକାଂକ୍ଷା ନଥାଏ ନ ଶୋଚନ୍ତି ନ କାଙ୍କ୍ଷତି ତେଣୁ ସେଇ ସ୍ତରକୁ ଗଲେ ଯେ ସମ ସର୍ବେଷୁ ଭୂତେଷୁ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ ଭଗବାନ ଯେଉଁଭଳି ଭାବରେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରନ୍ତି ସେମାନେ ମଧ୍ୟ ବ୍ରହ୍ମଭୂତ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନେ ମଧ୍ୟ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ ଏବଂ ସେହି ସ୍ତରକୁ ଗଲେ ଜଣେ ଭଗବାନଙ୍କର ଭକ୍ତି ପ୍ରାପ୍ତ ହେବେ ମଦ୍ ଭକ୍ତି ଲଭତେ ପରାମ ସେହି ପ୍ଲାଟଫର୍ମ ଦିସ୍ ଇଜ୍ ଦ ପ୍ଲାଟଫର୍ମ ଟୁ ଗେଟ୍ ଡିଭୋସନାଲ୍ ସର୍ଭିସ୍ ଭକ୍ତି ପ୍ରାପ୍ତ ହେବା ପାଇଁ ଜଣେ ସେହି ସ୍ତରକୁ ଗଲେ କାରଣ ଭକ୍ତି ଏ ଭୌତିକ ଜଗତର ନୁହଁ ଏ ତ୍ରିଗୁଣର ନୁହଁ ଯେଉଁ ରହିଛି ଗୋଲୋକେର ପ୍ରେମଧନ ହରିନାମ ସଂକୀର୍ତ୍ତନ ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ଇଏ ହେଉଛି ଗୋଲୋକେର ପ୍ରେମଧନ ଇଏ ଭୌତିକ ଜଗତର ନୁହଁ ଆମେ ଉଚ୍ଚାରଣ କରୁଛେ ଭୌତିକ ଜଗତ ତ୍ରିଗୁଣ ଭିତରେ ରହିକରି ଆମେ ଉଚ୍ଚାରଣ କରୁଛେ ତେଣୁ ଅର୍ଜୁନ ଯେତେବେଳେ ପଚାରିଲେ କିମାଚାର କଥଂ ଚେତନ ତ୍ରିଗୁଣା ନଦୀ ବର୍ତ୍ତତେ ଆମେ ତ୍ରିଗୁଣ ଭିତରେ ରହିକରି ଭଗବାନଙ୍କ ନାମ ଯେତେବେଳେ ନବା ସେତେବେଳେ ତ୍ରିଗୁଣକୁ ଅତିକ୍ରମ କରିଯାଇ ପାଇଁ ପାରିବା ଭଗବାନ ସେ ପ୍ରଶ୍ନର ଉତ୍ତରରେ କହିଛନ୍ତି କଥା ମାଂଚ ଯୋଗ ଅବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଚେତନ ବ୍ରହ୍ମ ଭୂୟାୟ କଳ୍ପତେ ଯଦି ଭଗବାନଙ୍କର ଏହିଭଳି ଭାବରେ ଆମେ ଭଜନ କରିବା ଆରାଧନ କରିବା ତାହେଲେ ତ୍ରିଗୁଣକୁ ଅତିକ୍ରମ କରିଯାଇ ପାରିବା ବା ବ୍ରହ୍ମଭୂତ ସ୍ତର ପ୍ରାପ୍ତ ହେବା ତେଣୁ ସେହି ସ୍ତରକୁ ଆସିଲେ ଆମେ ପ୍ରକୃତ ଭକ୍ତି ଆରମ୍ଭ ହେବ ମଦ୍ ଭକ୍ତି ଲଭତେ ପରା ତେଣୁ ଭଗବାନ ବଳି ମହାରାଜ ଏଇଭଳି ଭାବରେ କଥା କହିଲେ ବଳି ଶ୍ୱସନାଶ ସ୍ପୃଷ୍ଟ ପ୍ରତ୍ୟାପ ନେନ୍ଦ୍ରିୟ ସ୍ମୃତି ପରାଜିତ ବି ନା ଖିଦ୍ୟତ ଲୋକତତ୍ଵ ବିଚକ୍ଷଣ ଯଦିଓ ସେ ଦେଖୁଛନ୍ତି ପରାଜିତ ହେଇଯାଉଛନ୍ତି କିନ୍ତୁ ତଥାପି ସେ ବିଚଳିତ ହେଉନାହାନ୍ତି ଦୁଃଖେଶୁ ଅନୁଦ୍ବିଗ୍ନ ମନା ସୁଖେଶୁ ବିଗତ ସ୍ପୃହ ବୀତରାଗ ଭୟକ୍ରୋଧ ସ୍ଥିତଧୀନ ମନିରୁଚ୍ୟତେ। 55-72 ଏ 8 ଶ୍ଳୋକରେ ଭଗବାନ କହୁଛନ୍ତି ସ୍ଥିତ ପ୍ରଜ୍ଞାର କିଭଳି ଲକ୍ଷଣ। କାରଣ ଅର୍ଜୁନ ପଚାରିଥିଲେ ସ୍ଥିତ ପ୍ରଜ୍ଞାର କଣ ଲକ୍ଷଣ, ଆମେ ଦେଖୁଛେ ବଳି ମହାରାଜ ସେଇଭଳି ସ୍ଥିତ ପ୍ରଜ୍ଞା ଥିଲେ। ଯଦିଓ ସେ ଦେଖୁଛନ୍ତି ଯେ ସେମାନେ ହାରିବା ପାଇଁ ବସିଛନ୍ତି, ଭଗବାନ ତାଙ୍କ ପାଖରେ ରହିଛନ୍ତି, ସେ ସାହାଯ୍ୟ ପାଉଛନ୍ତି ଭଗବାନଙ୍କ ଠାରୁ, ତେଣୁ ସେ ଜାଣିଲେଣି ସେ କଣ ସେମାନେ ପରାଜୟ ଲାଭ କରିବେ, କିନ୍ତୁ ତଥାପି ସେ ବ୍ୟସ୍ତ ହଉନାହାନ୍ତି, ବ୍ୟତିବ୍ୟସ୍ତ ହଉନାହାନ୍ତି। ତେଣୁ ପରାଜିତ ବି ନା ଖିଦ୍ୟତ, ଯଦିଓ ପରାଜିତ ହେଇଛନ୍ତି ତଥାପି ସେ ଦୁଃଖ କରୁନାହାନ୍ତି। କାହିଁକି ନା ଲୋକ ତତ୍ତ୍ୱ ବିଚକ୍ଷଣ, ସେ ତତ୍ତ୍ୱ ଜାଣନ୍ତି, ଭଗବତ ତତ୍ତ୍ୱ ଜାଣନ୍ତି, ପ୍ରହ୍ଲାଦ ମହାରାଜଙ୍କର ସେ ଶିଷ୍ୟ। ତେଣୁ ପ୍ରଭୁପାଦ ମହାରାଜ ଶ୍ଳୋକରେ କହୁଛନ୍ତି ଯେ ଏଭ୍ରିୱାନ୍ ଇନ୍ କ୍ରିଷ୍ଣ କନସିୟସନେସ୍ ସୁଡ୍ ଏକ୍ଜିକ୍ୟୁଟ୍ ହିଜ୍ ଡ୍ୟୁଟି ୱିଦାଉଟ୍ ରିଗାର୍ଡ ଫର୍ ଭିକ୍ଟ୍ରି ଅର୍ ଡିଫିଟ୍। ଯେଉଁମାନେ ଅନ୍ତତଃ ପକ୍ଷେ କୃଷ୍ଣ ଚେତନାରେ ମାର୍ଗରେ ଅଛନ୍ତି, ସେମାନେ ତାଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ ନିର୍ଦ୍ଧାରଣ କରାଯାଇଛି, ଗୁରୁ ସାଧୁ ଶାସ୍ତ୍ର ଗୁରୁ ଏମାନେ କହିଛନ୍ତି ଏଇଟା ଏଇ କର୍ତ୍ତବ୍ୟ ତମର, ସେ କର୍ତ୍ତବ୍ୟକୁ ପାଳନ କରିବେ ୱିଦାଉଟ୍ ରିଗାର୍ଡ ଫର୍ ଭିକ୍ଟ୍ରି ଅର୍ ଡିଫିଟ୍। ଆମେ ହୁଏତ ଜୟ ପାଇ ଯାଇପାରିବା ବା ପରାଜୟ ବି ହେଇଯାଇପାରେ, ସେଥିରେ ଚିନ୍ତା କରିବା ଦରକାର ନାହିଁ, ଆମର କର୍ତ୍ତବ୍ୟ ସମ୍ପାଦନ କରିବା। ୱାନ୍ ମଷ୍ଟ ଏକ୍ଜିକ୍ୟୁଟ ହିଜ୍ ଡ୍ୟୁଟି ଆଜ୍ ଅର୍ଡର୍ଡ ବାଇ କ୍ରିଷ୍ଣ ଅର୍ ହିଜ୍ ରିପ୍ରେଜେଣ୍ଟେଟିଭ୍ ଦ ସ୍ପିରିଚୁଆଲ ମାଷ୍ଟର। ତେଣୁ ଭଗବାନ ତାଙ୍କ ଶାସ୍ତ୍ର ମାଧ୍ୟମରେ ଆମକୁ ବହୁତ ଉପଦେଶ ଦେଇଛନ୍ତି, ଏବଂ ତାଙ୍କର ପ୍ରତିନିଧି ଗୁରୁ ହିସାବରେ ସେ ମଧ୍ୟ ଆମକୁ ଉପଦେଶ ଦେଉଛନ୍ତି। ତେଣୁ ସେହି ଅନୁସାରେ ଆମେ କାର୍ଯ୍ୟ କରିବା, ହତୋତ୍ସାହ ହେବା ନାହିଁ, ଅବଶ୍ୟ ରଖିବେ କୃଷ୍ଣ, ଏହିସବୁ ବିଶ୍ୱାସ ରଖିବାର ଅଛି, ଉତ୍ସାହ କରିବାର ଉତ୍ସାହ ଆସିବାର ଅଛି, ଏହି ସତ୍ସଙ୍ଗ ମାଧ୍ୟମରେ ସେ ଉତ୍ସାହ ଆସିବ, ଏବଂ ନିଶ୍ଚୟ କରିବାର ଅଛି, ନିଶ୍ଚିନ୍ତ ଭାବରେ ଏହି ରାସ୍ତା ହିଁ ଏକମାତ୍ର ପନ୍ଥା, ଅନ୍ୟ କୌଣସି ପନ୍ଥା ନାହିଁ। ବ୍ରହ୍ମା ତାଙ୍କର ଭାଗବତମ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ନ ବ୍ରହ୍ମା ସେ କହୁଛନ୍ତି ନିର୍ଦ୍ଧାରଣ କରିଯାଇଛନ୍ତି, ନିଶ୍ଚିନ୍ତ କରିଦେଇଯାଇଛନ୍ତି, ନ ହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସ୍କୃତା ବିହ ଭକ୍ତିଯୋଗ ଭଗବତୀ ତନ୍ନାମ ଗ୍ରହଣାଦି ବା ବାସୁଦେବ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ। ତିନିଥର ସମସ୍ତ ବୈଦିକ ଅଧ୍ୟୟନ କଲେ, ତ୍ରିଣାନୁଖ୍ୟ ଅନୁଖ୍ୟା କୁଟସ୍ଥୋ ତଦ୍ୟବସ୍ତ କୁଟସ୍ଥୋ ରତିର ଆତ୍ମନ ଯତ ଭବେତ୍। ବ୍ରହ୍ମା ସମସ୍ତ ବୈଦିକ ଶାସ୍ତ୍ରକୁ ତିନିଥର ଅଧ୍ୟୟନ କଲେ, କୋଉଟା ପନ୍ଥା କୋଉଟା ଠିକ୍ କଥା, ତେଣୁ ସେ ଏଇଟାକୁ ନିଶ୍ଚିନ୍ତ କଲେ ଯେ ଯଦି ଅନ୍ୟ କୌଣସି ଉପାୟ ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଶିବଜୀ ଏଠି ଅଛନ୍ତି କହିଲେ ମଙ୍ଗଳ ସେ ପ୍ରଦାନ କରନ୍ତି, ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷ ମଣ୍ଡଳଂ ମଙ୍ଗଳଂ ପୁରୁଷୋତ୍ତମ, ଶିବଜୀ ମଙ୍ଗଳ ପ୍ରଦାନ କରନ୍ତି, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। ବିଶଦା ସଂସ୍କୃତା ବିହ, ଆମେ ଏଇ ସଂସ୍କୃତ ବା ସଂସାରରେ ପଶିଯାଇଛେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ରୂପକ ସଂସାରରେ ପଶିଯାଇଛେ। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ। ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ଶଙ୍କରାଚାର୍ଯ୍ୟ ମଧ୍ୟ ସେ କଥା କହୁଛନ୍ତି, ଗୋବିନ୍ଦଙ୍କର ଭଜନ କର ବୋଲି କହୁଛନ୍ତି, ନହେଲେ ପୁଣି ମାତୃକୁ ଆସିବା, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ ଆମେ ପାର ହେଇପାରିବା ନାହିଁ, କୃପା ପାରେ ପାହି ମୁରାରେ ଭଗବାନଙ୍କର ଶରଣରେ ଗଲେ ଗୋବିନ୍ଦଙ୍କର ଭଜନ କଲେ ତାହେଲେ ହିଁ ଆମେ ଏ ଜନ୍ମ ମୃତ୍ୟୁକୁ ପାର ହେଇପାରିବା। ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସ୍କୃତା ବିହ ବାସୁଦେବ ଭଗବତୀ ଭକ୍ତିଯୋଗ ଯତ ଭବେତ୍। ଭଗବାନଙ୍କୁ ଭକ୍ତି କଲେ ହିଁ ଆମେ ଏଇ ଦୁଃଖ ସଂସାର ମୁକ୍ତି ପାଇପାରିବା। ତେଣୁ ବର୍ତ୍ତମାନ ଯେ ବଳି ମହାରାଜ ସେ ଆମକୁ ସେଥିପାଇଁ ପ୍ରଭୁପାଦ ମହାରାଜ କହୁଛନ୍ତି ଆମର ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ପନ୍ଥା ନାହିଁ, ଆମେ ଏଇ ଯେଉଁ କୃଷ୍ଣ ଚେତନା ଗ୍ରହଣ କରିଛେ ତାଠାରୁ ଆଉ ଅନ୍ୟ କୌଣସି ବିକଳ୍ପ ନାହିଁ, ଆଉ ଉନ୍ନତର କଥା କ'ଣ କହିବା, ଆଠାରୁ ଅନ୍ୟ ଉନ୍ନତର ଅନ୍ୟ ମଙ୍ଗଳକର ପନ୍ଥା ଆଉ କିଛି ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା। ବ୍ରହ୍ମା କହୁଛନ୍ତି କିଭଳି କହୁଛନ୍ତି ନା, ତିନି ଥର ସମସ୍ତ ବେଦକୁ ଅଧ୍ୟୟନ କରିଛନ୍ତି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ବେଦରେ, ସମସ୍ତ ବେଦରେ କୁହାଯାଉଛି ଲକ୍ଷ ଶ୍ଳୋକ ଥିଲେ ବର୍ତ୍ତମାନ କମିଯାଇଛନ୍ତି, ବିଭିନ୍ନ ଯୋଉ ପୁରାଣ ଅଛନ୍ତି ସେଥିରେ କେତେ 3,00,000 ଶ୍ଳୋକ ଅଛନ୍ତି, ଏବଂ ରାମାୟଣରେ 25,000 ଶ୍ଳୋକ ରହିଛନ୍ତି, ମହାଭାରତରେ 100,00,000 ଶ୍ଳୋକ ଅଛନ୍ତି, ଏଭଳି ଭାବରେ 100,00,000 ଶ୍ଳୋକ ଅଛନ୍ତି। ଆମେ ଗୋଟିଏ ଭଗବତ ଗୀତା 700 ଶ୍ଳୋକ ପଢିବା ପାଇଁ ଆମର ଜୀବନ ବିତି ଯାଉଛି, ଆମେ ପଢିପାରୁନେ। ଭାଗବତରେ 18,000 ଶ୍ଳୋକ ଅଛନ୍ତି। ତେଣୁ ବ୍ରହ୍ମା ତାଙ୍କର ଚତୁର୍ମୁଖ ଏବଂ ତାଙ୍କର ଯୋଉ ରହିଛି ଜ୍ଞାନ ଆମେ ଚିନ୍ତା କରିପାରିବାନି, ଏତେ ଜ୍ଞାନ ତାଙ୍କର ରହିଛି। ଏ ଭୌତିକ ଜଗତ ସେ ସୃଷ୍ଟି କରୁଛନ୍ତି, ବିସ୍ତାର କରୁଛନ୍ତି, ଆଜି ଯୋଉ ଯୋଉ ସୃଷ୍ଟି ଦେଖୁଛେ ଏସବୁ ବ୍ରହ୍ମାଙ୍କ ଦ୍ଵାରା ହେଇଛି, ଏତେ ଜ୍ଞାନ ତାଙ୍କର ରହିଛି। ତେଣୁ ସେ ତିନି ଥର ଅଧ୍ୟୟନ କଲେ, କାରଣ ଗୋଟେ ଥର କାଲି ଭୁଲ ହେଇଯିବ କି? ବ୍ରହ୍ମା କହୁଛନ୍ତି ମୋର ଜିହ୍ୱାରେ କେବେ ମିଥ୍ୟା ଆସେ ନାହିଁ, କାରଣ ମୁଁ ସବୁବେଳେ ଭଗବାନଙ୍କୁ ଧ୍ୟାନ କରୁଛି। ନ ଭାରତୀ ମେ ଅଙ୍ଗ ମୃଷୋ ପିଲାପତେ, ମୋର ଜିହ୍ୱାରେ କେବେ ମିଥ୍ୟା ଆସେ ନାହିଁ, କାରଣ ସେ ଏତେ ଉନ୍ନତ ସ୍ଥିତିରେ ଅଛନ୍ତି, ଭଗବାନଙ୍କ ଶୁଦ୍ଧ ଭକ୍ତ। ସେ ଥରେ ପଢିଦେଇକରି ଜାଣିଲେ ଯେ ପ୍ରକୃତରେ ଏ ଯେ ଭକ୍ତି ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ, କିନ୍ତୁ ତଥାପି ଆମକୁ ଦେଖିବା ପାଇଁ ଆମକୁ ଆହୁରି ନିଶ୍ଚିନ୍ତ କରିବା ପାଇଁ ଆଉ ଦ୍ୱିତୀୟ ଥର ପଢ଼ିଲେ, ତା ଦେହରେ ମୋର ଜାଣିଲେ ନହଁ ଏଇଟା ହିଁ ଶ୍ରେଷ୍ଠ, ଆଉ ଆଠର ଉନ୍ନତର କିଛି ନାହିଁ। କିନ୍ତୁ ତଥାପି ଆମକୁ ହୃଦବୋଧ କରିବା ପାଇଁ ସେ ତୃତୀୟ ଥର ପୁଣି ପଢ଼ିଲେ, ତ୍ରିଡ଼ାବୃତ ଅନକ୍ଷା, ତିନି ଥର ସେ ଅଧ୍ୟୟନ କଲେ, ଆମ ପାଇଁ କୃପା କରି ସେ ଅଧ୍ୟୟନ କରିଛନ୍ତି ଏବଂ ସିଦ୍ଧାନ୍ତଟି ପ୍ରକାଶ କରୁଛନ୍ତି ଯେ ବାସୁଦେବ ଭଗବତୀ, ଭଗବାନ ଯିଏକି ବାସୁଦେବ, ଯିଏକି ଶୁଦ୍ଧ ସତ୍ୟ ସ୍ତରର, ସେହି ବାସୁଦେବଙ୍କୁ ଯଦି ଆମେ ଭକ୍ତି କରିପାରିବା ତାହେଲେ ସେଇଟା ହେଉଛି ଶ୍ରେଷ୍ଠ, ଆଠର ଉନ୍ନତର କିଛି ନାହିଁ। ହରେ ନାମ ହରେ ନାମ ହରେ ନାମେବ କେବଳମ ଗଳୌ ନାସ୍ତେବ 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 ଗତିରନ୍ୟଥା। ବୃହତ ନାରଦ ପୁରାଣରେ ମଧ୍ୟ ଏକଥା ତିନି ଥର ଲେଖା କୁହାଯାଉଛି, କାରଣ ଏ ଯୋଉ ରହିଛି ସିଦ୍ଧାନ୍ତ ରହିଛି ଆଦର ଗୁରୁତ୍ୱ ଆରୋପ କରିବା ପାଇଁ କୁହାଯାଉଛି, ଏବଂ ନିଷେଧାତ୍ମକ ଭାବରେ ମଧ୍ୟ ତିନି ଥର କୁହାଯାଉଛି ଗୁରୁତ୍ୱ ଆରୋପ କରିବା ପାଇଁ କୁହାଯାଉଛି। ତେଣୁ ଆମକୁ ଏ କୃଷ୍ଣ ଚେତନା ଗ୍ରହଣ କରିବାକୁ ପଡିବ, ଏ କୃଷ୍ଣ ଚେତନାର ଅନ୍ୟ କୌଣସି ବିକଳ୍ପ ନାହିଁ, ଦେର୍ ଇଜ୍ ନୋ ଅଲ୍ଟରନେଟିଭ୍ ଟୁ କୃଷ୍ଣ କନସିୟସନେସ୍। ଏ ଉତ୍ସାହ ନିଶ୍ଚୟ ଏବଂ ଧୈର୍ଯ୍ୟ ଧାରଣ କରି ଆମେ ଏଭଳି ଭାବରେ ଆଗେଇବାକୁ ପଡିବ ଆମ ଜୀବନରେ। ତେଣୁ ଏଭଳି ଭାବରେ ଯେତେବେଳେ ଏକାଦଶ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ଅନ୍ତିମରେ କ'ଣ ହେଇଛି ନା, ଯେତେବେଳେ ବ୍ରହ୍ମା ଦେଖୁଛନ୍ତି ଯେ ଅସୁରମାନଙ୍କୁ ବ୍ରହ୍ମା ସୃଷ୍ଟି କରିଛନ୍ତି, ଦେବତାମାନଙ୍କୁ ସେହି ସୃଷ୍ଟି କରିଛନ୍ତି, ଅସୁରମାନେ ବି ରହିବେ, ଦେବତାମାନେ ବି ରହିବେ, ଦେବତାମାନେ ମଧ୍ୟ ମଝିରେ ମଝିରେ ଅସୁର ପାଲଟି ଯାଆନ୍ତି, କାଳର ପ୍ରଭାବରେ ସେସବୁ ହେଉଛି, କାଳ ବହୁତ ବଳଶାଳୀ ରହିଛି। ତେଣୁ ବ୍ରହ୍ମା ଦେବର୍ଷି ନାରଦଙ୍କୁ କହିଲେ, ରାଜା ଦେବର୍ଷି ନାରଦ, ତା ଭିତରେ ବହୁତ କଥା ରହିଛି, ଆମେ ସବୁ ସଂକ୍ଷେପରେ କହିଦେଇଛେ, ଯୋଉ ରହିଛି ଜଣେ ନମୁଚି ନାମକ ଅସୁର ଅଛି, ନମୁଚି ଗୋଟେ ଅସୁର ଅଛି ଏଭଳି ଯେ ସେ ବଜ୍ର ଆଘାତ କଲେ ମଧ୍ୟ ତାହାର କିଛି ହଉନି, ବେକ ଚାରିପଟେ ବୁଲିକି ପଳେଇ ଯାଉଛି ପୁଣି ଇନ୍ଦ୍ରଙ୍କ ପାଖକୁ, ବଜ୍ର ଦ୍ୱାରା ମରୁନି ସେ। ତେଣୁ ନାରଦମୁନି ତାଙ୍କ ପୂର୍ବରୁ ତାଙ୍କର ଜଣେ ସାଙ୍ଗକୁ ତାଙ୍କର ଜଣେ ବନ୍ଧୁକୁ ଇନ୍ଦ୍ର ମାରିଦେଇଥିଲେ ବୋଲି ସେ ଯାଇକି ନମୁଚିକୁ ଉସ୍କେଇକିରି ତାଙ୍କୁ ପଠେଇଛନ୍ତି ଏଠିକି। ତେଣୁ ନମୁଚି ଆସିଛନ୍ତି ଯୁଦ୍ଧ କରିବା ପାଇଁ, ନମୁଚି ସେ ବରପ୍ରାପ୍ତ ହେଇଥିଲେ ସେ କୌଣସି ଅସ୍ତ୍ରରେ, ଶୁଖିଲା ଅସ୍ତ୍ର ବା ଓଦା ଅସ୍ତ୍ରରେ ମରିବେ ନାହିଁ, ଇଏ ଗୋଟେ ଅଦ୍ଭୁତ ବର ପାଇଥିଲେ। ତେଣୁ ଇନ୍ଦ୍ର ଯେତେବେଳେ ଯେତେ ଚେଷ୍ଟା କଲେ, ବଜ୍ର ଆଘାତ କଲେ, ସେ ବଜ୍ର ଖାଲି ନମୁଚିଙ୍କର ବେକ ଚାରିପଟେ ବୁଲିକିରି ପଳେଇ ଆସୁଛି, ସେ କିଛି କରିପାରୁନି। ତେଣୁ ଇନ୍ଦ୍ର ହତୋତ୍ସାହ ହେଇଗଲେ, ଯୋଉ ବୃତ୍ରାସୁରକୁ ସେ ବଦ୍ଧ କରିଥିଲେ, ଯଦି ଦଧିଚିଙ୍କର ଅସ୍ଥିରେ ଏଇ ବଜ୍ର ନିର୍ମିତ ହେଇଛି, ଭଗବାନ କହିଛନ୍ତି ତମେ ବୃତ୍ରାସୁରକୁ ହତ୍ୟା କରିବ ଏଇ ବଜ୍ରରେ, ଭଗବାନ ଶକ୍ତି ଦେଇଛନ୍ତି ବଜ୍ରରେ, ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ଅସ୍ତ୍ରମାନଙ୍କ ଭିତରେ ମୁଁ ହଉଛି ବଜ୍ର, ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି। ତେଣୁ ସେଇ ବଜ୍ରକୁ ଯେତେବେଳେ ଆଘାତ କରୁଛନ୍ତି, ସେ ବେକର ଚାରିପଟେ ବୁଲି ପଳେଇ ଆସୁଛି। ତେଣୁ ଇନ୍ଦ୍ର ଭାବିଲେ ବୋଧେ ତାର ଟାଇମ୍ ଏକ୍ସପାୟାର ହେଇଗଲା, ଏକ୍ସପାୟାର ଡେଟ୍ ଏକ୍ସପାୟାର ହେଇଗଲା ବୋଧେ ଭାବି ଚିନ୍ତା କରୁଛନ୍ତି। କିନ୍ତୁ ଯେତେବେଳେ ସେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ସେ ସମୟରେ ଆକାଶବାଣୀ ହେଲା କହିଲା ଇଏ ନମୁଚି ଅସୁର ଏଭଳି ବର ପ୍ରାପ୍ତ ହେଇଛନ୍ତି, ସେ ଶୁଖିଲା ଅସ୍ତ୍ରରେ ମରିବେ ନାହିଁ କି ଓଦା ଅସ୍ତ୍ରରେ ମରିବେ ନାହିଁ, ତମେ ତାର ବ୍ୟବସ୍ଥା କର। ତେଣୁ ଇନ୍ଦ୍ରଦେବ ତାଙ୍କର ସେଇଭଳି ଭାବରେ ବୁଦ୍ଧି ରହିଛି, ସମସ୍ତେ ବେଦ ଅଧ୍ୟୟନ କରିଛନ୍ତି, ବୁଦ୍ଧି ରହିଛି। ତେଣୁ ସେଇ ସମୁଦ୍ର କ୍ଷୀର ସମୁଦ୍ର ତଟରେ ଯୁଦ୍ଧ ହେଉଛି, ତେଣୁ ସମୁଦ୍ରରେ ଯୋଉ ଢେଉ ଆସୁଛି ଫେଣ ସବୁ ଦେଖୁଛନ୍ତି, ସେ ଫେଣଟା କଣ, ଏଟା ଶୁଖିଲା ନୁହଁ କି ଓଦା ନୁହଁ। ତେଣୁ ସେ ଫେଣରେ ଗୋଟେ ଅସ୍ତ୍ର ତିଆରି କରିଦେଲେ, ସେଇ ଫେଣଟାକୁ ଛାଡ଼ିଦେଲେ, ସେ ମୃତ୍ୟୁବରଣ କଲା ନମୁଚି। ଏଭଳି ଭାବରେ ବହୁତ ଅପୂର୍ବ ସବୁ ଯୁଦ୍ଧର ଲୀଳା ସବୁ ରହିଛି। ତେଣୁ ଆମ ପ୍ରଭୁ ଆସିଗଲେଣି, ଆମକୁ ଯାହା ଆମେ କହିଛେ ସେ ଔଷଧ ଦେବେ ବର୍ତ୍ତମାନ ଆପଣମାନଙ୍କୁ। ତେଣୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା, ଯଦି ବ୍ରହ୍ମା ଦେଖିଲେ ଯେ ଆଉ କୌଣସି ବର୍ତ୍ତମାନ ଅସୁରମାନେ ମୃତ୍ୟୁବରଣ କରିବାକୁ ବସିଲେଣି ଏବଂ ଅସୁରମାନେ ସଫା ହେଇଯିବେ, ତେଣୁ ଅସୁରମାନଙ୍କ ମଧ୍ୟ ଆବଶ୍ୟକତା ରହିଛି, ଏ ଭୌତିକ ଜଗତରେ ତାଙ୍କର ଆବଶ୍ୟକତା ରହିଛି। କାରଣ ସେସବୁ ଆମର ରହିଛି, ଆମର ଯୋଉ ଭାବ ରହିଛି ସେ ଭାବରେ ଆମେ ପ୍ରାପ୍ତ ହଉଛେ, ଜୀବନ ପ୍ରାପ୍ତ ହଉଛେ। ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ଯୋଉ ସଦ ସ ଏବ ସ ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂଶ ସ୍ୱଭାବ ଯା, ଆମର ପୂର୍ବ ଜନ୍ମ କର୍ମଫଳ ଅନୁସାରେ ଆମର ସେ ସ୍ୱଭାବ ହେଇଛି, କାହାର ସତ୍ୱଗୁଣର ସ୍ୱଭାବ ରହିଛି, କାହାର ରଜଗୁଣର ସ୍ୱଭାବ ରହିଛି, କାହାର ତମଗୁଣର ସ୍ୱଭାବ ରହିଛି। ତେଣୁ ରଜଗୁଣ ତମଗୁଣର ସ୍ୱଭାବରେ ଏ ରାକ୍ଷସ ଏବଂ ଦୈତ୍ୟ ଦାନବ ମାନେ ସୃଷ୍ଟି ହେଉଛନ୍ତି, ତେଣୁ ସେଇଠାରୁ ମଧ୍ୟ ସେମାନେ ଆସିବେ, ସତ୍ୱଗୁଣକୁ ଆସିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। କାହାକୁ ମାରିବେ, ଆମର ମୃତ୍ୟୁ ନାହିଁ, ନ ଜାୟତେ ମିୟତେ ବା କଦାଚିତ ନାୟଂ ଭୂତା ଭବିତା ବା ନ ଭୂୟ, ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, କେତେଦିନ ଆମେ ଏଇ ଭୌତିକ ଜଗତରେ ଘୁରି ବୁଲୁଥିବା ଭଗବାନ ଭୁଲି। ତେଣୁ ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି, ସେମାନେ ପୁଣି ସତ୍ୟଗୁଣକୁ ଆସିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ତେଣୁ ବ୍ରହ୍ମା ପଠେଇଲେ ନାରଦକୁ ଏ ଯୁଦ୍ଧକୁ ବନ୍ଦ କର। ତେଣୁ ଦେବର୍ଷି ନାରଦଙ୍କ ମୁଖରୁ ଜମ୍ଭା ଏସବୁ ଇଏ କରିଥିଲେ, ଏସବୁ ଆସି ପୁଣି ଯୁଦ୍ଧ କଲେ, ତାଙ୍କଠୁ ଯେତେବେଳେ ଜମ୍ଭାସୁରକୁ ହତ୍ୟା କଲେ, ଦେବର୍ଷି ନାରଦ ଯାଇ ତାଙ୍କୁ ଉସ୍କେଇଲେ, ତମର ବନ୍ଧୁକୁ ହତ୍ୟା କରିଦେଲେଣି କିଏ ଇନ୍ଦ୍ର, ତେଣୁ ଇଏ ନମୁଚି ସବୁ ଆସିଲେ, ଏମାନେ ସବୁ ପୁଣି ମୃତ୍ୟୁବରଣ କଲେ। ତାପରେ ଭଗବାନ ପୁଣି ନାରଦଙ୍କୁ କହିଲେ, ଯାଅ ଯାଅ ତମେ ଆଉ ଯୋଉ ଯୁଦ୍ଧ କରାଉଥିଲ ବର୍ତ୍ତମାନ ବନ୍ଦ କର, ତମେ ଯୋଉ କଳି କରାଉଛ ସମସ୍ତ ଦେବସୁର ସଂଗ୍ରାମ ଯୋଉ କରାଉଛ ସେସବୁ ବନ୍ଦ କର, ବର୍ତ୍ତମାନ ସମୟ ହେଇଯାଇଛି, ଅସୁରମାନେ ମୃତ୍ୟୁବରଣ କଲେଣି, ତାଙ୍କୁ ସବୁ ପଠାଅ। ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ସେ ଅସ୍ତଗିରି ନିକଟରେ ରହିଛନ୍ତି, ତପସ୍ୟା କରୁଛନ୍ତି, ଆହୁରି ଅଧିକ ତାଙ୍କର ଜ୍ଞାନ ଦରକାର, ତପସ୍ୟାରେ ରତ ରହିଛନ୍ତି ସବୁବେଳେ, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ବାହାର କରିଛନ୍ତି। ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କ ପାଖରେ ମଧ୍ୟ ସେଇଟା ନାହିଁ, ସେଥିପାଇଁ ବୃହସ୍ପତିଙ୍କ ପୁତ୍ର କଚ ଆସିଥିଲେ ଶିକ୍ଷା କରିବା ପାଇଁ, ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ପଠାଇଲେ ନାରଦମୁନିକୁ, ନାରଦମୁନି ଯାଇ ଦେବତାମାନଙ୍କୁ କହିଲେ ଯେ ପିତାମହ ବ୍ରହ୍ମର୍ଷି ବର୍ତ୍ତମାନ କହୁଛନ୍ତି, ବ୍ରହ୍ମା କହୁଛନ୍ତି ଯେ ବର୍ତ୍ତମାନ ଯୁଦ୍ଧ ବନ୍ଦ କର। ତେଣୁ ଅସୁରମାନଙ୍କୁ କହିଲେ, ଦେବତାମାନେ ତାଙ୍କ କଥା ମାନିନେଲେ, ଏ ଦେବ ସ୍ୱଭାବ ଲକ୍ଷଣ ହେଉଛି ଏଇଟା, ସାଧୁ ଶାସ୍ତ୍ର ଗୁରୁ ଯାହା କହିବେ ସେଇଟା ଗ୍ରହଣ କରିବା, ଇଏ ହେଉଛି ଦୈବ ଗୁଣ ଏଇଟା, କିନ୍ତୁ ଅସୁର ସ୍ୱଭାବ ସମ୍ପନ୍ନ ମାନେ ସେମାନେ ଗ୍ରହଣ କରନ୍ତି ନାହିଁ, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରନ୍ତି। ତେଣୁ ଯାହା ହଉ, ବର୍ତ୍ତମାନ ନାରଦ ମୁନି ଅସୁରମାନ ପାଖକୁ ଯାଇ କହିଲେ, ଦେଖ ତମର ଯେ ସେନାପତି ବଳି ମୃତ୍ୟୁବରଣ କଲେଣି, ଆହୁରି ବହୁତ ସୈନ୍ୟ ମୃତ୍ୟୁବରଣ କଲେଣି, ବହୁତ ସେନାପତି ମୃତ୍ୟୁବରଣ କଲେଣି, ବର୍ତ୍ତମାନ ଯୁଦ୍ଧ ମୁଁ କହିଦେଇଛି, ଦେବତା ବନ୍ଦ କରିଦେଇଛନ୍ତି, ତମେ ଏମାନଙ୍କୁ ସବୁ ନେଇଯାଅ, ନେଇକିରି ଆମ୍ବୁଲାନ୍ସ ଡାକ, 108 108 ଆମ୍ବୁଲାନ୍ସ ଡାକ, ସବୁ ନେଇକି ଯାଅ ଅସ୍ତଗିରି ପାଖକୁ, ସେଇଠି ସେ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ରହିଛନ୍ତି, ସେ ତମକୁ ପୁଣି ମନ୍ତ୍ର ଦ୍ୱାରା ତାଙ୍କୁ ପୁଣି ବଞ୍ଚେଇ ଦେବେ। କଣ ସେଇଟା ଯୋଉ ରହିଛି ମୃତ୍ୟୁ ସଞ୍ଜୀବନୀ ମାତ୍ର, ଭଗବାନ ମୃତ୍ୟୁଞ୍ଜୟ କିଏ ଶିବଜୀ ମୃତ୍ୟୁଞ୍ଜୟ, ତେଣୁ ଆମର ରହିଛନ୍ତି ମାର୍କଣ୍ଡ୍ୟ, ଏ ଶିବଜୀଙ୍କର ଶରଣ ନେଇ ବର୍ତ୍ତମାନ ସେ ମୃତ୍ୟୁକୁ ଜୟ କରିଯାଇଛନ୍ତି। ତେଣୁ ସେ ଶୁକ୍ରାଚାର୍ଯ୍ୟ ମଧ୍ୟ ସେଇଭଳି ଭାବରେ ମନ୍ତ୍ର ପ୍ରାପ୍ତ ହେଇଛନ୍ତି, ମୃତ୍ୟୁକୁ କେମିତି ଜୟ କରିବେ, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ସେ ରହିଛି, ତେଣୁ ତାଙ୍କୁ ନେଇ ସେ ବର୍ତ୍ତମାନ ସେମାନେ ଚାଲିଯାଇଛନ୍ତି, ବର୍ତ୍ତମାନ ଯୁଦ୍ଧ ବନ୍ଦ ହେଇଯାଇଛି, ବର୍ତ୍ତମାନ କ'ଣ ହବ ଆସନ୍ତାକାଲି ଆମେ ଆଲୋଚନା କରିବା। ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି, ଦାୟୀ ଗୋର ପ୍ରେମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ। ହରିକୃଷ୍ଣ, ତେଣୁ ଆମେ ଏପର୍ଯ୍ୟନ୍ତ ଆପଣମାନଙ୍କୁ ଯେଉଁ ଜ୍ଞାନ ଦେଲୁ, ଏଇକୁ କେମିତି ଆମେ ନିଜ ଜୀବନରେ ପାଳନ କରିବା, ଆମେ କହିଥିଲୁ ଯେ ଆପଣମାନଙ୍କୁ ଏଇ ମହାମନ୍ତ୍ର ଜପ କରିବା ପାଇଁ ଅନୁରୋଧ କରାଯାଉଛି। ଆମର ପ୍ରଭୁ ଆସିଛନ୍ତି,
ସେ ମହାମନ୍ତ୍ର କେମିତି ଜପ କରିବାକୁ ପଡିବ ସେ ଶିକ୍ଷା ଦେବେ। ତେଣୁ ଆପଣମାନଙ୍କୁ ପାଞ୍ଚ ମିନିଟ୍ ଏଇ ଭଗବାନଙ୍କର ନାମ ଜପ କରିବା, ଏଇଟାକୁ ଆମେ ପ୍ରାକ୍ଟିସ୍ କରିବା ଜୀବନରେ, ଯାହା ଶୁଣିଲେ ସବୁବେଳ ପାଇଁ ଏଇଟାକୁ ନିଜ ଜୀବନରେ ଆଚରଣ କରିବା, ଯାହାଫଳରେ କି ଆମେ ପ୍ରକୃତରେ ଏ ଭୌତିକ ଜଗତରୁ ଉଦ୍ଧାର ପାଇପାରିବା। ତେଣୁ ଆମର ତିଳକରାମ ପ୍ରଭୁ ସାରା ଓଡ଼ିଶାରେ ବୁଲି ଏଇ ଭଗବାନଙ୍କୁ ଭକ୍ତ ହେବା ପାଇଁ ସେ ସବୁ ବ୍ୟବସ୍ଥା କରିଛନ୍ତି, ମାଳା ପ୍ରଦାନ କରୁଛନ୍ତି। ତେଣୁ ସେଇ ମାଳା ଗ୍ରହଣ କେମି ଆମେ କେମିତି ଜପ କରିବା, ସଂଖ୍ୟା ପୂର୍ବକମ୍ ନାମ ଗାନ ନଦିଭି, ସେଇ ସଂଖ୍ୟା ପୂର୍ବକରେ ଆମର ଷଡ଼ ଗୋସ୍ୱାମୀ ମାନେ ସଂଖ୍ୟାରେ ନାମ ଗାନ କରୁଥିଲେ, ଭଗବାନଙ୍କ ନାମ ନଉଥିଲେ। ସଂଖ୍ୟା ପୂର୍ବକ ନାମ ଗାନ ନଦିଭି କାଳାବସାନ କୃତ, ଏସବୁ ସେ ନିଜେ ପାଳନ କରିକି ଯାଇଛନ୍ତି। ତେଣୁ ଆମେ ଆପଣମାନଙ୍କୁ ଅନୁରୋଧ କରିବୁ ଏଇ କିଛି ସମୟ ପାଞ୍ଚ ମିନିଟ୍ ଭଗବାନଙ୍କ ନାମ ଜପ କରିବା, ତାପରେ ଆମର ଆମର ପ୍ରସାଦ ରହିଛନ୍ତି, ଅମୃତ ରହିଛନ୍ତି, ସେ ଅମୃତ ମଧ୍ୟ ପାନ କରିବା ଏବଂ ଖାଦ୍ୟ ଗ୍ରହଣ କରିବା, ମହାପ୍ରସାଦ ପ୍ରାପ୍ତ ହେବା। ତେଣୁ ଆମର ଭକ୍ତମାନେ ତାଙ୍କର ମାଳା ଥିବ, ସେମାନେ ଜପ କରିପାରିବେ, ଏବଂ ଯେଉଁମାନେ ବିଶେଷ ଭାବରେ ନୂତନ ଭକ୍ତମାନେ ଆସିଛନ୍ତି ସେମାନଙ୍କୁ ଆମେ ଅନୁରୋଧ କରିବୁ କୃପା କରି ସେମାନେ ଗୋଟିଏ ମାଳା ଜପ କରନ୍ତୁ ଆଜି। ଏଇ ଭଗବାନଙ୍କ ନାମ ଦ୍ୱାରା ହିଁ ଆମେ ଏଇସବୁ ଭୌତିକ ଜଗତରୁ ମୁକ୍ତ ହେଇପାରିବା, ଏ ହେଉଛି ଅନ୍ୟ କୌଣସି ଉପାୟ ନାହିଁ କଳି ଯୁଗରେ। ଏ ନାମର ମହାତ୍ମ୍ୟ ଆପଣମାନେ ଏଇଟା କରିବା ଭିତରେ, ଆମ ନାମ ମହାତ୍ମ୍ୟ ଭିତରେ ଗୋଟେ ସଂକ୍ଷେପରେ କହିବା, ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ଏ କଳି ଯୁଗର ଯୁଗଧର୍ମ ହେଉଛି ହରିନାମ ସଂକୀର୍ତ୍ତନ। ତେଣୁ ଏଇ ଯୁଗଧର୍ମ ହରିନାମ ସଂକୀର୍ତ୍ତନ କରିବା ପାଇଁ ଏ ସଂକୀର୍ତ୍ତନର କଣ ଫଳ ରହିଛି ଆପଣମାନେ ଜାଣନ୍ତୁ। ଚେତୋ ଦର୍ପଣ ମାର୍ଜନମ ଭବ ମହାଦବାଗ୍ନି ନିର୍ବାପଣମ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ ବିଦ୍ୟା ବଧୁ ଜୀବନମ ଆନନ୍ଦାମ୍ବୁଧି ବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନମ ସର୍ବାତ୍ମ ସ୍ନପନମ ବରଂ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଭଗବାନ ଶ୍ରୀକୃଷ୍ଣ ସଂକୀର୍ତ୍ତନ ଭଗବାନଙ୍କ ନାମ ଦ୍ୱାରା ଏ ସାତଟି ଫଳ ରହିଛି। ପ୍ରଥମେ ହେଉଛି ଚେତ ଦର୍ପଣ ମାର୍ଜନମ, ଆମ ହୃଦୟରେ ଯୋଉ ମହିଳା ରହିଛି, ଆମେ ଯୋଉ କହିଥିଲେ ଯୋଉ ଅନର୍ଥ ଉପସଙ୍ଗ ସାକ୍ଷାତ, ଏ ଚେତ ଏ ଯୋଉ ମହିଳାକୁ ଦୂର କରିବା ପାଇଁ ଏ ଭାଗବତ ଅଧ୍ୟୟନ କରିବା ଏବଂ ଭଗବାନଙ୍କ ନାମ ମଧ୍ୟ ନେବା, ଚେତ ଦର୍ପଣ ମାର୍ଜନମ। ଏବଂ ଭବ ମହାଦବାଗ୍ନି ନିର୍ବାପଣମ, ଭୌତିକ ଜଗତରେ ଆମେ ଯୋଉ ତ୍ରିତାପରେ ଦଗ୍ଧୀଭୂତ ହେଉଛେ, ଆଦି ଭୌତିକ ତାପ, ଆଦି ଦୈବିକ ତାପ, ଆଧ୍ୟାତ୍ମିକ ତାପ, ଏ ତାପରୁ ମୁକ୍ତ ହେବା, ଭବ ମହାଦବାଗ୍ନି ନିର୍ବାପଣମ ଶ୍ରେୟା କୈରବ ଚନ୍ଦ୍ରିକା ବିତରଣମ, ଏବଂ ତ୍ରିତାପରୁ ମୁକ୍ତ ହେଇ ଆମେ ଶାନ୍ତ ଶୀତଳତା ପ୍ରାପ୍ତ ହେବା। ଶ୍ରେୟ କୈରବ ଯେମିତି ଚନ୍ଦ୍ର ଉଦୟ ହେଲେ ଶୀତଳତା ପ୍ରାପ୍ତ ହୁଏ, ସେଭଳି ଭାବରେ ଭଗବାନଙ୍କ ନାମର ଆଶ୍ରୟ ନେଲେ ଆମେ ଶୀତଳତା ପ୍ରାପ୍ତ ହେବା। ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ, ପୁଣି ବିଦ୍ୟା ବଧୁ ଜୀବନମ, ଆମେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବା, ପ୍ରକୃତ ବିଦ୍ୟା ପ୍ରାପ୍ତ ହେବା, ଯୋଉ ବିଦ୍ୟା କି ଆମକୁ ବଧୁ ଭଳି ନମ୍ରତା ଶିଖେଇବ, ବିଦ୍ୟା ବଧୁ ଜୀବନମ। ଏବଂ ଆନନ୍ଦାମ୍ବୁଧି ବର୍ଦ୍ଧନମ, ଆମେ ଭୌତିକ ଜଗତରେ ଯେଉଁ ଆନନ୍ଦ ପାଉଛେ ସେ କ୍ଷଣସ୍ଥାୟୀ ଆନନ୍ଦ ପାଉଛେ। ଭଗବତ ଗୀତାରେ ଭଗବାନ କହିଛନ୍ତି, ଯେହି ସଂସ୍ପର୍ଶତା ଭୋଗା ଦୁଃଖ ଜନୈବତେ ଆଦ୍ୟନ୍ତବନ୍ତ କୁନ୍ତେ ନତେ ସୁରମତେ ବୁଦ୍ଧ। ଭୌତିକ ଜଗତରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ ସେ ଯୋଉ ଆନନ୍ଦର ଆଦି ଅଛି, ସେ ଆନନ୍ଦର ଅନ୍ତ ଅଛି, କିନ୍ତୁ ଏ ଯୋଉ ଆନନ୍ଦ ପ୍ରାପ୍ତ ହେବା, ଚିଦାନନ୍ଦ ପ୍ରାପ୍ତ ହେବା, ଏ କେବେ ସରିବ ନାହିଁ, ଏ ବଢି ବଢିକା ଯିବ। ଆନନ୍ଦାମ୍ବୁଧି ବର୍ଦ୍ଧନମ, ଏବଂ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନମ, ଆପଣ ସାତ ଦିନ ଜପ କରନ୍ତୁ, ତାପରେ ଆମକୁ କହିବେ ଯେ କେମିତି କୋଉଳି ଭାବରେ ଆପଣ ଭାବ ପରିବର୍ତ୍ତନ ହେଉଛି, ପ୍ରଭୁପାଦ ମହାରାଜ କଥା କହିଛନ୍ତି। ତେଣୁ ସବୁବେଳେ ପ୍ରତିପଦରେ ଆମେ ଅମୃତ, ଏଇ ଯୋଉ ଆମେ କହୁଛେ ଭାଗବତ କଥା ଅମୃତ, ଯୋଉ କଥା ଏଇ ଯୋଉ ଅମୃତ, ସେ ଅମୃତ ଆପଣ ପ୍ରାପ୍ତ ହେବେ, ସେଇ ନିଜେ ଭାବ ସେଟା ପ୍ରାପ୍ତ ହେବେ। ଆନନ୍ଦାମୃତି ପ୍ରତିପଦ ପୂର୍ଣ୍ଣାମୃତ ଅମୃତ ପ୍ରାପ୍ତ ହେବେ, ପୂର୍ଣ୍ଣାମୃତ ସ୍ୱାଦନ ସର୍ବାତ୍ମ ସ୍ନପନ, ପୂର୍ଣ୍ଣ ଭାବରେ ଆପଣ ଆନନ୍ଦିତ ହେବେ। ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଭଗବାନ ଚୈତନ୍ୟ ମହାପ୍ରଭୁ ଯେ କୃଷ୍ଣ ଯେ ଭଗବତ ଗୀତାର ଜ୍ଞାନ ଦେଇଥିଲେ 5000 ବର୍ଷ ତଳେ, ସିଏ ବର୍ତ୍ତମାନ ଆସି ଚୈତନ୍ୟ ମହାପ୍ରଭୁ ରୂପରେ ସେ କହିଛନ୍ତି, ସେ ଆଶୀର୍ବାଦ ଦେଇଛନ୍ତି, ଏ ଶ୍ରୀକୃଷ୍ଣ ସଂକୀର୍ତ୍ତନ ନିଶ୍ଚିନ୍ତ ଭାବରେ ବିଜୟ ଲାଭ କରିବ। ଆଜି ସାରା ପୃଥିବୀରେ ଭଗବାନଙ୍କ ନାମ ବିଜୟ ଲାଭ କରୁଛି। ତେଣୁ ଆପଣଙ୍କୁ ଅନୁରୋଧ କରିବୁ ଯେ ଆପଣମାନେ ଏ ଭଗବାନଙ୍କ ନାମ ଜପ କରନ୍ତୁ। ଆମର ଯୋଉ ତିଳକରାମ ପ୍ରଭୁ ଆସିଛନ୍ତି, ସେ ଆପଣଙ୍କୁ ଶିଖେଇବେ କେମିତି ନାମ ଜପ କରିବାକୁ ପଡିବ, ତାଙ୍କୁ ମୁଁ ଅନୁରୋଧ କରିବି ସେ ମାଇକ୍ ପାଖକୁ ଆସି ଏଇ ଭଗବାନଙ୍କ ନାମ ଜପ ଶିଖେଇବେ, ଶିକ୍ଷା ଦେବେ। ହରେ କୃଷ୍ଣ। ସ୍ୱର୍ଗରେ ରହିଛି ସେ ଅମୃତ, ଯୋଉଟା ନେଇଥିଲେ ସେ ସ୍ୱର୍ଗରେ ରହିଛି ବର୍ତ୍ତମାନ ଇନ୍ଦ୍ରଦେବ ଆମକୁ କିଛି କିଛି ଅମୃତ ପ୍ରଦାନ କରୁଛନ୍ତି, ଆପଣ ଟିକେ ନେଇଯାଆନ୍ତୁ।
ମନ୍ଦିର ଭିତରକୁ ପଳେଇ ଆସନ୍ତୁ, ଏଇ ପାଖରେ ବସନ୍ତୁ।